ସର୍ବପ୍ରଥମେ ମୁଁ ମୋର ପରମାରାଧ୍ୟ ଗୁରୁଦେବ ଶ୍ରୀଶ୍ରୀମଦ ଗୌର ଗୋବିନ୍ଦ ଗୋସ୍ୱାମୀ ଗୁରୁଦେବଙ୍କର ଅଭୟ ଚରଣ କମଳରେ ସମର୍ପିତ ହୋଇ କୃପା ଭିକ୍ଷା କରି ପ୍ରଣତି ନିବେଦନ କରି ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ କୃଷ୍ଣ କୃପା ଶ୍ରୀମୂର୍ତ୍ତି ଶ୍ରୀଶ୍ରୀମଦ ଅଭୟ ଚରଣ ଅରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପା ଆଜି ମହାରାଜଙ୍କ ଚରଣ କମଳରେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ଚରଣ କମଳରେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ଉପସ୍ଥିତ ଶ୍ରୋତା ବୈଷ୍ଣବମାନଙ୍କୁ ପ୍ରଣତି ନିବେଦନ ପୂର୍ବକ ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତ୍ୟାନନ୍ଦଙ୍କର ମହତ କରୁଣାରୁ ଆମମାନେ ଶ୍ରୀମଦ ଭାଗବତମର ତୃତୀୟ ସ୍କନ୍ଦରୁ ମୈତ୍ରୀ ଆଉ ବିଦୁରଙ୍କର ସମ୍ବାଦ ପ୍ରସଙ୍ଗକ୍ରମେ ଜୟ ବିଜୟଙ୍କର ଆବିର୍ଭାବ ପ୍ରସଙ୍ଗ ଶ୍ରବଣ କରୁଛେ। ଗତକାଲି ପର୍ଯ୍ୟନ୍ତ ଯେଭଳି ଯେଉଁ ପରିସ୍ଥିତିରେ ପ୍ରଭୁଙ୍କର କଥା ବିଶ୍ରାମ ଥିଲା ତାହା ସମ୍ୟକ ସ୍ମରଣ କରି ଆମମାନେ ଆଗକୁ ଯିବା। ଏକ ଗମ୍ଭୀର ପରିସ୍ଥିତିରେ ଦିତି ଆଉ କଶ୍ୟପ ଉପସ୍ଥିତ ହୋଇଛନ୍ତି। ଏକ ଉତ୍ତମ କୂଳର କନ୍ୟାକୁ କଶ୍ୟପ ବହୁ ନୀତି ଦ୍ୱାରା ଏବଂ ସଂସାରର ବଡ଼ ମହାତ୍ମା ଶିବଜୀଙ୍କର ମହିମା କହିବା ଦ୍ୱାରା ମଧ୍ୟ ତାଙ୍କର ଇଚ୍ଛାକୁ ତାଙ୍କର କାମ ଭୋଗ ଅଭିଳାଷକୁ ପ୍ରଶମିତ କରିପାରୁନାହାନ୍ତି। ଏଥିପାଇଁ ସେ ଭଗବାନଙ୍କୁ ପ୍ରଣାମ କଲେ, ଦିଷ୍ଟାୟ ପ୍ରଭୁଙ୍କୁ ପ୍ରଣାମ କରିକି, ଓହୋ ଭଗବତ ଇଚ୍ଛାୟା ମହତୋପି ପ୍ରବର୍ତ୍ତତମ, ଭଗବାନଙ୍କର ଇଚ୍ଛା ଏତେ ବଳବାନ, ଈଶ୍ୱର ଇଚ୍ଛା ଏତେ ବଳବାନ, କଶ୍ୟପ ଋଷିଙ୍କ ଭଳି ମହାତ୍ମାଙ୍କୁ, ବାସ୍ତବିକ ସେମାନେ ମହାତ୍ମା, ମହାତ୍ମା ନାସ୍ତୁ ମାଂ ପାର୍ଥ ଦୈବୀ ପ୍ରକୃତି ଆଶ୍ରିତମ, ସେ ମହାତ୍ମା ନ ହେଇଥିଲେ କ'ଣ କହିପାରିଥାନ୍ତେ? ବର୍ତ୍ତମାନ ତ୍ରିକାଳଦର୍ଶୀ କଥା କହିବେ, ତ୍ରିକାଳଦର୍ଶୀ ହେଇକି ବଚନ କହିବେ କିଭଳି ତାଙ୍କର ବଂଶରେ ପ୍ରହ୍ଲାଦ ଆସିବେ, ଭଗବାନ ଆବିର୍ଭାବ ହେବେ, ଦୈତ୍ୟାନାମ ପ୍ରହ୍ଲାଦ ଅସ୍ମି, କଶ୍ୟପ ଅମୋଘ ଦ୍ରଷ୍ଟା। ଦିତି କିନ୍ତୁ କାମକୁ ନିବାରଣ ନ କରିପାରି ଯେତେବେଳେ କଶ୍ୟପଙ୍କର ବସ୍ତ୍ରକୁ ଆକର୍ଷଣ କରିଛନ୍ତି, କଶ୍ୟପ ଭଗବତ ଇଚ୍ଛା ବୋଲି ଜାଣି ତାଙ୍କର ଗର୍ଭରେ ଓଜ ପ୍ରଦାନ କଲେ, ସ୍ନାନ କଲେ, ପ୍ରଣବ ମନ୍ତ୍ର ଜପ କରୁଛନ୍ତି, ଭଗବତ ଚିନ୍ତନରେ ଅଛନ୍ତି, ଅନୁତାପରେ ଅଛନ୍ତି। ଦିତି କେବଳ ଅନୁତାପ କରୁଥିଲେ ତା ନାହିଁ, କଶ୍ୟପ ବି ଅନୁତାପ କରୁଥିଲେ। ପ୍ରଭୁଙ୍କର ଅବସ୍ଥା ଦୟାରୁ ଏଭଳି ମୋତେ ଏକ ପତ୍ନୀ ମିଳିଛନ୍ତି ଯେଉଁଠି ଯାହାକୁ ମୁଁ ଜାଣି ଜାଣି ବିକର୍ମରେ ମୁଁ ନିଜେ ପ୍ରବୃତ୍ତ ହେଲି ଆଉ ସମାଜକୁ ଏକ ଭୟଙ୍କର ପରିସ୍ଥିତିରେ ପକେଇଲି। କଶ୍ୟପ ବି ବହୁତ ଅନୁତାପରେ ଥିଲେ, ଅନୁତାପରେ ଥିଲେ ତାର ପ୍ରମାଣ ଆଗରେ ଆସିବ। ସେ କିଭଳି କ୍ରୋଧ କରୁଛନ୍ତି, ଦିତି ଅଧବୋଧନା ହେଇ କଶ୍ୟପଙ୍କ ପାଖରେ ଆସିକି ପହଞ୍ଚନ୍ତି ଏବଂ ପ୍ରାର୍ଥନା କରୁଛନ୍ତି, ହେ ବ୍ରହ୍ମନ୍, ଶିବଜୀ ଯେଭଳି ମୋ ଗର୍ଭକୁ ବିନାଶ ନ କରନ୍ତୁ, ତାଙ୍କର କୋପ ଦୃଷ୍ଟି ମୋ ଗର୍ଭ ଉପରେ ନ ପଡ଼ୁ। ଆପଣ ସାମର୍ଥ୍ୟ ସର୍ବସାମର୍ଥ୍ୟ ଆପଣ ଶିବଜୀଙ୍କୁ ପ୍ରସନ୍ନ କରନ୍ତୁ, ଆଉ ମୋ ଭଳି ନାରୀମାନଙ୍କର ଯେ ଏଭଳି ସ୍ୱଭାବ ଏଟା ସଂସାର ବିଚିତ୍ର କଥା ନୁହେଁ, କିଛି ଦିତି ସାଧାରଣ ନାରୀ ନୁହନ୍ତି। ଆପଣ ଶୁଣିବେ ତାଙ୍କର ଭାବନାରେ ବହୁତ ଆନନ୍ଦ ଲାଗୁଛି, ଭାଗବତରେ ବହୁତ ଆନନ୍ଦ ଲାଗୁଛି, ଯେତେବେଳେ ଶୁଣିବେ ମୋ ପୁଅମାନେ ଭଗବାନଙ୍କ ହାତରେ ମରିବେ ବହୁତ ଖୁସି ହେଇଯିବେ, ଉଦାର ଚେତାମ, ମୋ ପୁଅଙ୍କୁ ଭଗବାନ ମାରିବେ, ଦିତି ଆନନ୍ଦିତ ହେଇଯିବେ।
ବହୁତ ଖୁସି ହେଇଯିବି ଦିଦି। ଦିଦି କହୁଛନ୍ତି ଏ ସ୍ତ୍ରୀଙ୍କର ସ୍ୱଭାବ, କିନ୍ତୁ ସ୍ତ୍ରୀଙ୍କର ସ୍ୱଭାବକୁ ମହତ୍ପୁରୁଷ ମାନେ ଦେଖନ୍ତିନି, ମହାତ୍ମା ମାନେ ଦର୍ଶନ କରନ୍ତିନି। ନିଶ୍ଚିତ ଭାବରେ ମୋତେ ଶିବଜୀ କ୍ଷମା କରିବେ, ଏଇଠି କଥା କହିଲେ ବିଶ୍ରାମ ଥିଲେ, କାରଣ ଶିବଜୀଙ୍କର ଗୋଟେ ବିଶେଷଣ ଦେଇଛନ୍ତି। ପ୍ରକୃତରେ ଦେବାଦେବୀ ଯେତେ ଭଗବାନଙ୍କର ଅଂଶ ଅଛନ୍ତି, ଶିବଜୀ ହେଉଛନ୍ତି ଦୟାମୟ, ଅତି ଦୟାମୟ। ସନା ପ୍ରସିଦ୍ଧ ତାଂ ଭାମ ଭଗବାନ ଉର୍ବାନୁଗ୍ରହ ବ୍ୟାଧସ୍ୟ ପି ଅନୁକମ୍ପାନାମ ସ୍ତ୍ରୀଣାମ ଦେବ ସତୀପତି। ଗୋଟିଏ ସମ୍ବନ୍ଧକୁ ଦର୍ଶଉଛନ୍ତି କଶ୍ୟପଙ୍କ ଆଗରେ ଅଧମୁଖରେ। ସାଉଣ୍ଡ ଠିକ ନାହିଁ, ଏଇଟା ରିସାଉଣ୍ଡ ହେଉଛି, କମା ପଛଟା ବ୍ୟାକ। ସତୀପତି, ସତୀଙ୍କର ସିଏ ପତି ଆଉ ସତୀ ମୋର ଭଗ୍ନୀ। ନିଶ୍ଚିତ ଭାବରେ ନାରୀ ସ୍ୱଭାବ, ଯେହେତୁ ବହୁ ନାରୀଙ୍କ ପାଖରେ ରହୁଛନ୍ତି, ନାରୀଙ୍କର ଚାଞ୍ଚଲ୍ୟ ସ୍ୱଭାବ ନିଶ୍ଚିତ ଭାବରେ ସେ ଜାଣିଥିବେ। ବଡ ନୀତିପୂର୍ଣ୍ଣ ବଚନ କହୁଛନ୍ତି, ଅତି ମର୍ଯ୍ୟାଦା ଘରର ଜଣେ ନାରୀ ଆଉ ଭଗବାନଙ୍କର କନ୍ୟା ଉର୍ବଶୀ ବି ସେଇ କଥା କହିଛନ୍ତି। ସ୍ୱାଭାବିକ ଶରୀର ଧର୍ମଟାକୁ ତ ଆମେ କାଟିପାରିବାନି, କ'ଣ କରିବା, ଏ ଚଞ୍ଚଳ ସ୍ୱଭାବ ଯୋଗୁଁ ନାରୀମାନେ ଏଭଳି ଭୁଲ କର୍ମ କରିଥାନ୍ତି। ମୁଁ କରିଦେଇଛି, କିନ୍ତୁ ମୋତେ ନିଶ୍ଚିତ ଶିବଜୀ କ୍ଷମା କରିବେ, କାରଣ ସେ ସତୀଙ୍କର ପତ୍ନୀ, ଏ ସତୀଙ୍କର ପତି, ମୋ ଭଗ୍ନୀଙ୍କର ସେ ପତି, ସମ୍ବନ୍ଧ ଅଛି ଏକରେ। ଦ୍ୱିତୀୟରେ ସ୍ତ୍ରୀଙ୍କ ସହିତ ଯେହେତୁ ରହିଛନ୍ତି, ସେ ସ୍ତ୍ରୀଙ୍କର ସ୍ୱଭାବକୁ ଜାଣିଛନ୍ତି, ଆଉ ନିଶ୍ଚିତ ମୋତେ କୃପା କରିବେ ବୋଲି ତାଙ୍କର କାହିଁକି ଆଶା ଆସୁଛି ନା। ନାରୀଙ୍କୁ ସମସ୍ତେ କୃପା କରନ୍ତି, ବ୍ୟାଧ ବ୍ୟାଧ ବି କୃପା କର। ଶିବଜୀଙ୍କର ବିଶେଷ ବିଶେଷଣ କ'ଣ ଦେଉଛନ୍ତି, ସନ ପ୍ରସିଦ୍ଧତାମ ଭାମ ମୋର ଭଗ୍ନୀପତି ଭାମ ମୋ ଉପରେ ପ୍ରସନ୍ନ ହୁଅନ୍ତୁ ନା। ସେ ଭଗବାନ ଉର୍ବ ଅନୁଗ୍ରହ, ଶିବଜୀ କହୁଛନ୍ତି ଭଗବାନ ଉର୍ବ ଅନୁଗ୍ରହ, ଯେତେ ଜଣ କୃପା କରନ୍ତି ତା ଭିତରେ ଶିବଜୀ ପ୍ରଥମ। ଉର୍ବ ଅନୁଗ୍ରହ, ଉର୍ବ ମାନେ ପ୍ରଚୁର, ପ୍ରଚୁର ଅନୁଗ୍ରହ, ବାଚ ବିଚାର ନା ତାଙ୍କର ଦେଇଦିଅ। କେହି ବର ଦେବା ପୂର୍ବରୁ ସଂସାରରେ କେହି ଏମିତି ଅଛନ୍ତି, ବର ଦେବା ପୂର୍ବରୁ ବର ଦେଇଛନ୍ତି ଦେଇଛନ୍ତି ନିଜର ସ୍ଥିତିକୁ ଭୁଲିକି ବର ଦେବା ଲୋକ କହୁଛନ୍ତି ଶିବ, ନିଜ ସ୍ଥିତିକୁ ଭୁଲିଯା ପ୍ରସନ୍ନ ହେଇଯାଆନ୍ତି। ଆଉ ବିଶେଷ ଭାବରେ ଯେତେବେଳେ ଯେତେବେଳେ ବଡ଼ ବଡ଼ ବର ଦେଇଛନ୍ତି, ତାଙ୍କ ପଛରେ ହାତ ଅଛି କାର, ସତୀଙ୍କର, ସେଥିପାଇଁ ସତୀପତି ବୋଲି କହିଲେ। ମହାଭାରତ ଶାନ୍ତି ପର୍ବରେ ପିତାମହ ଭୀଷ୍ମଦେବ ଠିକ ଏଇଭଳି ଏକ ପ୍ରବଚନ ଯୁଧିଷ୍ଠିର ମହାରାଜଙ୍କୁ ଦେଉଛନ୍ତି। ସଂସାରୀ ବିଚିତ୍ର ପ୍ରଭୁଙ୍କର ବ୍ୟବସ୍ଥା, କେତେବେଳେ ସ୍ୱାମୀ ବହୁତ ଦୟାଳୁ ଥିବ, ସ୍ତ୍ରୀ ଦୟାଳୁ ନଥିବ, ସ୍ତ୍ରୀ ଦୟାଳୁ ଭାବନ ନଥିବ, ସ୍ୱାମୀ ନଥିବ, କିନ୍ତୁ ପ୍ରଭୁଙ୍କର ଏଭଳି ବ୍ୟବସ୍ଥା, ଦୁଇ ଜଣ ଯାକ ସଂସାରରେ ବଡ଼ ଦୟାଳୁ, ଦାନ କରି କରି ବୃକ୍ଷ ମୂଳକୁ ଆଶ୍ରୟ କରିଛନ୍ତି, ଦେଇକି ସଂସାରରେ ଲୋକ ଦିଅନ୍ତି କିନ୍ତୁ ନିଜର ସ୍ଥିତିକୁ ରଖିକି ଦିଅନ୍ତି, କିନ୍ତୁ ଶିବଜୀ ସ୍ଥିତିକୁ ଦେଖନ୍ତି ନା, ଦେଇ ଦେଇ ଆନନ୍ଦ, ସ୍ୱାମୀ ସ୍ତ୍ରୀ ଦୁଇ ଜଣ। ପିତାମହ ଭୀଷ୍ମ କହୁଛନ୍ତି ଦେଖ ଶିବଜୀଙ୍କର କେଡ଼େ ବଡ଼ ମହିମା, ଆଉ ସତୀଙ୍କର ମହିମାକୁ ଦେଖ। ସେଥିପାଇଁ ସେ କହୁଛନ୍ତି ସ୍ତ୍ରୀମାନଙ୍କୁ ବ୍ୟାଧମାନେ କୃପା କରନ୍ତି, ଆଉ ସତୀ ନିଶ୍ଚିତ ତାଙ୍କର ପତିଙ୍କୁ ବୁଝେଇଦେବେ, ମୋ ଭଉଣୀ ନିଶ୍ଚିତ ବୁଝେଇଦେବେ ମୁଁ ଭୁଲ କର୍ମ କରିଛି, ସନ୍ଧ୍ୟା ସମୟରେ ଏଭଳି ଅପକର୍ମ କରିଛି, ବିକର୍ମ କରିଛି। ଗୋଟିଏ ଦିନର ଘଟଣା, ଗୋଟିଏ ବ୍ରାହ୍ମଣ କୁମାର ଗୋଟିଏ ରାଜ୍ୟରେ ମରିଯାଇଛନ୍ତି। ପିତାମହ ଭୀଷ୍ମଦେବ ବୁଝାଉଛନ୍ତି ଦେଖ ସତୀ କେତେ ଦୟାମୟ, ବ୍ରାହ୍ମଣଙ୍କର ପତ୍ନୀ ଛୋଟ ପିଲାଟି, ଛୋଟିଏ ଶିଶୁ, ଗୋଟିଏ ଛୁଆକୁ ଧରିକି ଆସିଛି, ଯେତେବେଳେ ଶ୍ମଶାନକୁ ଆସିକି ପହଞ୍ଚିଛି ସେତେବେଳେ ଗୋଟେ ବିପରୀତ ଅବସ୍ଥା ଦେଖୁଛି। କ'ଣ ଦେଖୁଛି ନା, ସନ୍ଧ୍ୟା ହେଇନି, ଚାରିଟା ସମୟ, ଅପରାହ୍ନ ଚାରିଟା ସମୟ, ଶିଶୁଟାକୁ ପ୍ରତି ଏତେ ଆସକ୍ତି ହେଇଯାଇଛି। ଦେଖନ୍ତୁ ଉର୍ବଦୟା ଭଗବାନ, ଉର୍ବ ଅନୁଗ୍ରହ ଭଗବାନ, କେତେ ଦୟା ମସିବ ଜି। ଶିଶୁଟିକୁ ସଂସ୍କାର କରିବା ପାଇଁ ଇଚ୍ଛା ହଉଛି, କିନ୍ତୁ ତାଙ୍କ ପ୍ରତି ଲୋଭ ବି ରହିଛି। ମରିଗଲା ପରେ ବି ବେଳେବେଳେ ମା ମାନଙ୍କର ଏଭଳି ସ୍ୱଭାବ, ପିଲାଟି ମରିଗଲା ପରେ ବି ବିଶ୍ୱାସ ଆସେ ନା ଯେ ମରିଛି ବୋଲି। ଇଏ ମା ହୃଦୟ, ଡାକ୍ତର କହିଦେଲା ପରେ ବି ସେ କହୁଥିବେ ସାର୍ ଟିକେ ଦେଖିଲିନି କାଳେ ବଞ୍ଚିବ କି। ମା ହୃଦୟ ଇଚ୍ଛା ଇଚ୍ଛା ହଉନି ଆକୁ ସଂସ୍କାର କରିବା ପାଇଁ, ସେଠି ଗୋଟେ ଶୃଗାଳ ଜଗିଛି, ଆଉ ଗୋଟେ ବୃଦ୍ଧ ବି ଜଗିଛି। ଇଏ ଭଗବାନଙ୍କର ମୃତ୍ୟୁ ବ୍ୟକ୍ତି ପାଇଁ, ଇଏ କାଳଙ୍କର ଯମରାଜଙ୍କର ଦୁଇ ଜଣ ପ୍ରତିନିଧି। କେଉଁଠି ପଶୁମାନେ ମରିବେ କାକୁକୁ କାକୁକୁ ଜଣା, ଗୁଦ୍ର ଯୋଉ ସାର୍ଗୁଣା ମାନେ ଥିଲେ ତାଙ୍କୁ ଜଣାପଡ଼ିବ, ଶୃଗାଳକୁ ଜଣାପଡ଼ିବ, ଶବର ଗନ୍ଧକୁ ସେମାନେ ବାୟୁରେ ବାୟୁ ଦ୍ୱାରା ଜାଣିପାରିବେ, ବିଶେଷ କରି ପଶୁ ଶୃଗାଳ। କିନ୍ତୁ କାକ ସେ ଜାଣିପାରିବେ। ଶୃଗାଳ କହୁଛି, ମା ଏ ପିଲାଟାକୁ ଏବେ ଏବେ ଏଠି ପକାନି, ତୁ ପିଲାଟା ବଞ୍ଚିଯାଇପାରେ ଟିକେ ଅପେକ୍ଷା କର, ସନ୍ଧ୍ୟା ହଉ, କାହିଁକି ଏତେ ବ୍ୟସ୍ତ ହଉଛୁ ପକେଇବା ପାଇଁ। ଶିବଜୀ ପାର୍ବତୀ ସେ ଯାଉଛନ୍ତି, ସତୀ ଦେଖିଦେଲେ, ଶିବଜୀଙ୍କର ଦୟା ଦେଖନ୍ତୁ, ଉର୍ବ ଅନୁଗ୍ରହ। ବୈଷ୍ଣବମାନେ ଏଭଳି, ମା ଟିକେ ଅପେକ୍ଷା କରିଯା, ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କର, ତୁ ଯେତେ କାନ୍ଦୁଛୁ କାଳେ ଭଗବାନ ତୋ ପିଲାଟିକୁ ବଞ୍ଚେଇ ଦେବେ। ପ୍ରଭୁପା ଅସମର୍ଥ, ଶୃଗାଳ ତ ପଶୁ ଭିତରେ ଶୃଗାଳ ପିଲାବେଳେ ଆମେ ପଢ଼ନ୍ତି, ଶୃଗାଳ ବଡ଼ ଚତୁର, ପଇଡ଼ ବଡ଼ ମଧୁର, ଭାରି ଚତୁର। ମଣିଷ ଏକାଠି ଚତୁର ଭାବିଲେ ହବନି, ପ୍ରଭୁ ପଶୁପକ୍ଷୀମାନଙ୍କୁ ବି ଚତୁର କରିଛନ୍ତି। ଶୃଗାଳ ଏଭଳି ସୁନ୍ଦର କଥା କହିଲା, ୟାର ବିଶ୍ୱାସ ହେଇଗଲା। ଇଏ କୋଡ଼ରୁ କାଢ଼ିକି ସଂସ୍କାର ପାଇଁ ଯେଉଁ ଜିନିଷ ଆଣିଥିଲା ତାକୁ ରଖିଥିଲା, ପୁଣି କହିଲା ନା ନା, ମୁଁ ଗୋଟେ ପଶୁ କହିଛି ମୋ ପିଲାଟି ବଞ୍ଚି ଯାଇପାରେ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କଲେ, ମୁଁ ମଣିଷ ହେଇଛି, ମୁଁ ମା ହେଇଛି, ତାକୁ ସଂସ୍କାର କରିବି। କିନ୍ତୁ ସେଠି ଶୃଗାଳ କଥାକୁ ଶୁଣିକି ବୃଦ୍ଧ କ'ଣ କହୁଛି, ସାର୍ଗୁଣା କ'ଣ କହୁଛି, ରେ ମା ତୁ ବ୍ରାହ୍ମଣୀ ବା, ମୃତ ବ୍ୟକ୍ତି କେବଳ ସଂସାରରେ ବଞ୍ଚିଛି, ମାନେ ଦୁଇ ଜଣ ଯାକ ଉପଦେଶ ଦେଉନାହାନ୍ତି, ଦୁଇ ଜଣ ଯାକ ନିଜର ସ୍ୱାର୍ଥ ପାଇଁ ଗୋଟିଏ ସରଳ ମାଆକୁ ହଇରାଣ କରୁଛନ୍ତି। ଏ ସତୀପତି କହିବା କଥାରେ ଏଇ କଥାଟା ମୋର ଚିନ୍ତା ଆସିଗଲା, ନାରୀମାନଙ୍କ ହୃଦୟ ଏତେ ସରଳ, ତା ଭିତରେ ଉଦାର ନାରୀମାନଙ୍କର ହୃଦୟ ଅତି ସରଳ। ଜଣେ ଭକ୍ତ ହେଇଯିବେ, ଉଦାର ହେଇଯିବେ, ତାଙ୍କର ଅତି ସରଳ, ସେ କାହାର ଦୁଃଖ ଦେଖିଲେ ଆଖିରେ କାନ୍ଦି ପକେଇବେ। ଇଏ ମା ଭାବ, ସତୀ ଦେଖୁଛନ୍ତି ଆରେ ସରଳ ବ୍ରାହ୍ମଣ କି ଦୁଇ ଜଣ ଯାକ ପଶୁ ପକ୍ଷୀ ଦୁଇ ଜଣ ମିଶିକି ଠକଉଛନ୍ତି। କାରଣ ଶୃଗାଳର ଉଦ୍ଦେଶ୍ୟ କ'ଣ କି, ଯଦି ଦିନ ଅଛି ବର୍ତ୍ତମାନ ପକେଇଦେବ, କୁକୁର ଆସିଯିବ, କୁକୁରର ଲାଭ ହବ, ଆଉ ଏଇ ସାର୍ଗୁଣା ହେଲା ମୋର କିଛି ଲାଭ ହବନି, ସନ୍ଧ୍ୟା ହେଇଗଲେ କେହି ଆସିବେନି, ମୁଁ ଖାଇବେ କାଲି। ସେ ସ୍ୱାର୍ଥ ପାଇଁ ଭଗବତ ଭରସା କଥା କହୁଛି, ବୃଦ୍ଧ କ'ଣ କହୁଛି, ତାର ସ୍ୱାର୍ଥ ଅଛି, ଅନ୍ଧାର ହେଇଗଲେ ତାକୁ ଦେଖାଯିବନି, ସିଏ କହୁଛି ଇଏ ପକେଇ ଦେଇଗଲେ ମୁଁ ସାଙ୍ଗେ ସାଙ୍ଗେ ଖାଇବି, ଶୃଗାଳ ଆସିପାରିବନି। ଦୁଇ ଜଣ ସ୍ୱାର୍ଥ ପାଇଁ ଆଜି ଜଣେ ବ୍ରାହ୍ମଣୀ କି ପ୍ରବଚନ ଦେଇକି ବୁଝାଉଛନ୍ତି, ବ୍ରାହ୍ମଣୀ ତ ସରଳ, ଆର୍ତ ଲୋକର କ'ଣ ଅଛି, ଆର୍ତ ଯିଏ ହେଇଗଲା ନା ଦୁଃଖୀ ହେଇଗଲା, ଯାହା କୁହନ୍ତି ସମୁଦ୍ରରେ ଭାସି ଯାଉଥିବା ଲୋକ ଗୋଟେ କୁଟା କୁଟା ଖଣ୍ଡିଆକୁ ବି ଆଶ୍ରୟ କରିନବ, ବାସ୍ତବିକ ସମାଜ ସେୟା। ଆପଣ ଏ ସଂସାରରେ ବିପଦ ଆସିଗଲା ମାନେ ଭଗବତ ଭରସା ଯଦି ଆସିବା ନା, ଯେତିକି ଆମର ଆସିବା ନା, ଅନ୍ୟ ଭରସାଟା ବେଶୀ ବଢ଼ିଯିବ, ଇଏ ମୋତେ ରକ୍ଷା କରିଦେବେ କି, ଇଏ ମୋତେ ରକ୍ଷା କରିଦେବେ, ସମସ୍ତଙ୍କ ଉପରେ ବିଶ୍ୱାସ ଆସିବ। ସେ ସତୀ କହୁଛନ୍ତି, ଦେଖୁଛ ପ୍ରଭୁ, ଗୋଟେ ସରଳ ସରଳ ବ୍ରାହ୍ମଣୀ କେତେ ହଇରାଣ କରୁଛନ୍ତି ଦୁଇ ଜଣ ପଶୁ ପଶୁ ଏଇ ପକ୍ଷୀ ମିଶିକି। ଆଚ୍ଛା ଆପଣ ଏତେ ଦୟାମୟ, ଶୃଗାଳ ଯଦି ଏଇ କଥା କହିଦେଲାନି ବ୍ରାହ୍ମଣୀ ଅନ୍ତର ଭିତରେ ଆସିଗଲାଣି ନା ବିଚାର ମୋ ପୁଅଟି ବଞ୍ଚିବ ବୋଲି, ଆପଣ କ'ଣ ତାକୁ ବଞ୍ଚେଇ ପାରିବେନି? ଶିବଜୀ ବୁଝୁଛନ୍ତି ମା ସତୀ ତାର କର୍ମଫଳରୁ ପା ସେ ମରିଛି, ତା କର୍ମଫଳରୁ ମରିଛି, ତାର ତ ମୃତ୍ୟୁଦଶା ଅଛି ନା ପ୍ରଭୁ, ଯାହା ବି ହଉ ଯଦି ଗୋଟିଏ ପଶୁ ଗୋଟିଏ ମନୁଷ୍ୟର ଜୀବ ମନୁଷ୍ୟ ଅନ୍ତରରେ ଆଶାର ବାର୍ତ୍ତାକୁ ସଞ୍ଚାର କରିପାରୁଛି, ଆପଣ ଈଶ୍ୱର ହେଇଛନ୍ତି, ଆପଣ ଗୋଟେ ଜୀବକୁ କିଛି ଦିନ ପାଇଁ ବି ଭରସା ଦେଇପାରିବେନି? କେଉଁ ନାରୀ ଏମିତି କହିବ ସଂସାରରେ ଅଛି? କିଏ କେହି ଅଛନ୍ତି ଏଭଳି ଏତେ ଉଦାର ମନା ହେଇ କି କହିବେ? ସତୀ କହୁଛନ୍ତି, ଏବଂ ସତୀଙ୍କର ଅନୁରୋଧରେ ପିତାମହ ଭୀଷ୍ମ କହୁଛନ୍ତି, ଦେଖ ସେ ନୀତି ପ୍ରସଙ୍ଗରେ କଥାଟାକୁ କହିଛନ୍ତି ଯୁଧିଷ୍ଠିର, ଆଜି ଶୃଗାଳର ବାକ୍ୟକୁ ସତ୍ୟ କରିଦେଲେ ଶିବଜୀ, ପିଲାଟିକୁ ବଞ୍ଚେଇ ଦେଲେ, ମା ତାର ଆନନ୍ଦରେ ପିଲାଟିକୁ ଧରିକି ଗଲା, ଆଉ ଦୁଇ ଜଣ ଯାଙ୍କର ମନ ଭାଙ୍ଗଲା, ନିରାଶ ହେଇକି ଯେଉଁ ଠକଉଥିଲେ ସେଇ କଥାଟା, ବ୍ୟାଧସ୍ୟ ଅପି ଅନୁକମ୍ପା ଅନୁକମ୍ପାନମ୍ ସ୍ତ୍ରୀଣାମ ଦେବମ୍ ସତୀପତି, ନିଶ୍ଚିତ ସେ କୃପା କର। ଏଇଭଳି ପ୍ରଣାମ କରି ବହୁ ବଡ଼ ଆଶାରେ, ତାଙ୍କର ବହୁତ ବଡ଼ ଆଶା ଆସିଛି ନିଶ୍ଚିତ ଭାବରେ ମୋତେ ସିଏ କୃପା କରିବେ, ମୋର ଅପରାଧକୁ କ୍ଷମା କରିବେ, କାରଣ ମୋର ସମ୍ବନ୍ଧ ଅଛି, ମୁଁ ଅଜ୍ଞ, ମୁଁ ନାରୀ ଦିତି। ଏଇଆ ଏଇଭଳି ଭାବନା କଲାପରେ ଶ୍ରୀ ମୈତ୍ରୀ ଉବାଚ ସ୍ୱସ୍ୱର୍ଗସ୍ୟାଶିଷ ଲୋକ୍ୟାଂ ଆଶାସାନଂ ପ୍ରବେପତିଂ ନିବୃତ ସନ୍ଧ୍ୟା ନିୟମ ଭାର୍ୟାମାହ ପ୍ରଜାପତି। ଧନ୍ୟ ଧନ୍ୟ ସେଭଳି, ତାଙ୍କୁ କ'ଣ ଗୃହସ୍ଥ ବୋଲି କହିବା, ଆମେ ପ୍ରଭୁଙ୍କର ତ ସବୁ ବିଭୂତି, ପୁତ୍ର ପ୍ରଦାନ କଲାପରେ ବି ସ୍ନାନ କରି ଜପ କରି ପ୍ରଭୁଙ୍କ ଧ୍ୟାନରେ ଅଛ। ସାଧାରଣତଃ ଦେହ ସୁଖ ହେଲେ ମନ ଚଞ୍ଚଳ ରୁହେ, କିନ୍ତୁ ସମାଧି ଅବସ୍ଥାରେ କଶ୍ୟପ ନହେଲେ ସୁଖଦେବ ଗୋସ୍ୱାମୀଙ୍କ ଭଳି ପରମାତ୍ମାଙ୍କର ବିସ୍ତାର, ଯେଉଁମାନେ ମହାତ୍ମାମାନେ କ'ଣ ତାଙ୍କର ସବୁ ଗୁଣ ଗେଠି ବର୍ଣ୍ଣନା କରିଥାନ୍ତି ଭାଗବତମରେ, ସେଇଭଳି ଧ୍ୟାନରେ ବସ ନା, ସ୍ତ୍ରୀ ଆସକ୍ତି ଅଛି, ବରଂ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଗୋଟେ ବହୁ ବଡ଼ ବିକର୍ମ କରିଦେଇଛି, କିନ୍ତୁ ଦିତି ଆସିକି ଯେଉଁ ପ୍ରାର୍ଥନା କରିକି ଏଭଳି କହୁଛନ୍ତି, ବର୍ତ୍ତମାନ ଧ୍ୟାନକୁ ଭାଙ୍ଗିଲେ, ସ୍ୱସ୍ୱର୍ଗସ୍ୟ ଆଶିଷ ଲୋକ୍ୟାମ ଆଶାସାନମ ପ୍ରବେପତିମ, ସ୍ୱସ୍ୱର୍ଗସ୍ୟ ସ୍ୱସନ୍ତାନସ୍ୟ ଗର୍ଭସ୍ୟ ସନ୍ତାନସ୍ୟ ଆଶିଷମ, ଏଇ ଭରସା ହେଉଛି ନାରୀର। ନାରୀ ଯଦି ନିଜର ସ୍ୱାମୀଙ୍କୁ, ଦେଖନ୍ତୁ ଶିବଜୀଙ୍କୁ ପ୍ରଣାମ କରିସାରିଲା ପରେ ବି, କ୍ଷମା ଭିକ୍ଷା ମାଗି ସାରିଲା ପରେ ବି ଆଜି ସ୍ୱାମୀଙ୍କ ଉପରେ ଭରସା କରୁଛ, ମୋ ପୁତ୍ରର ମଙ୍ଗଳ ହେବ ତ, ଆପଣ ମୋତେ ସହାୟ ହୁଅନ୍ତୁ, ନାରୀଣାମ ପତି ଦେବାନାମ, ତାର ପାଇଁ ଦୃଷ୍ଟି ଯିବନି, ପତି ହେଉଛନ୍ତି ମୋ ପ୍ରଭୁ, ମୁଁ ତ ଅଯୋଗ୍ୟ ଲୋକ, ସ୍ତ୍ରୀ ଶରୀର ପାଇଛି, ନାରୀ ଶରୀରରେ ସାକ୍ଷାତ ସେବା କରିବା ଭଗବାନଙ୍କର ଅସମ୍ଭବ କେତୋଟି କାର୍ଯ୍ୟ, ଭଜନ କରିବା ବୟସ ଶରୀରରେ, କିନ୍ତୁ ସାକ୍ଷାତ ତାଙ୍କୁ ଶୃଙ୍ଗାର କରିବା, ସାକ୍ଷାତ ପ୍ରଭୁଙ୍କୁ ଭୋଗ ଲଗେଇବା, ସେବାର ସୁଯୋଗ କମ, କିନ୍ତୁ ଭଗବାନ ମୋତେ କ'ଣ କରିଛନ୍ତି, ମୋ ଭଳି ନାରୀକୁ ଉଦ୍ଧାର କରିବା ପାଇଁ ଏ ପତି ରୂପରେ ହିଁ ଆସିଛନ୍ତି। ନାରୀ ଏହି ଭାବରେ ପତିକୁ ଦେବତା ରୂପରେ ଦେଖନ୍ତି, ଭଗବାନଙ୍କର ପ୍ରତିନିଧି ଋଷି ରୂପରେ ଦେଖନ୍ତି। ସ୍ୱସ୍ୱର୍ଗସ୍ୟ ଆଶିଷ ଲୋକ୍ୟାମ ଆଶାସାନମ ପ୍ରବେପତିମ, ପତି ଭୁଲ କଲା କଲେ ପ୍ରବେପତିମ, ପତିଙ୍କ ଆଗରେ କମ୍ପମାନ ହେଉଛନ୍ତି, କମ୍ପମାନ ଆସତି ଭୟ କରୁଛନ୍ତି, ଗାଁ ଗାଁର କଥା ଅଛି ଆଜ୍ଞା, ଭୟ ନଥିଲେ ଭକ୍ତି ହେବନି, ଭୟ ନଥିଲେ ଭକ୍ତି ହେବନି, ଛୋଟିଆ କଥା ଇଏ ସତ୍ୟ। ଯଦି ଭଗବାନଙ୍କ ପ୍ରତି, ଗୁରୁ ପ୍ରତି, ବୈଷ୍ଣବ ପ୍ରତି, ଧର୍ମ ପ୍ରତି ଆମର ଭୟ ନ ରହିବ, ଭକ୍ତି ହେବନି। ପ୍ରାୟ ଲୋକ ଧର୍ମ ମାର୍ଗକୁ ଆସିବା ପୂର୍ବରୁ ଅଧର୍ମକୁ ଯେତିକି ଭୟ ଥାଏ, କିନ୍ତୁ ଧର୍ମ ମାର୍ଗରେ ପ୍ରବେଶ କଲା ପରେ ଧର୍ମର ସୂକ୍ଷ୍ମ ରହସ୍ୟକୁ ନ ଜାଣି ଧର୍ମକୁ ଅଧର୍ମ ଜ୍ଞାନରେ, ଅଧର୍ମକୁ ଧର୍ମ ଜ୍ଞାନରେ ମନର ପ୍ରେରଣାରେ କରିଦେଇକି ସେ ମନକୁ ସନ୍ତୋଷ ଦେଇଦିଅନ୍ତି। ହଁ ମୁଁ ତ ଭକ୍ତ ହେଇଛି, ଏଇଟା କରିଦେଲେ କିଛି ଅସୁବିଧା ନାହିଁ, ଆମେ ଭଗବାନଙ୍କ ପାଇଁ କରୁଛୁ, ଧର୍ମ ଭୟ ରୁହେ ନା। କିନ୍ତୁ ମହାତ୍ମାମାନଙ୍କ ନିକଟରେ ତା ନୁହେଁ। ପ୍ରବେପତି ଦେଖନ୍ତୁ, ଜଣେ ମହାତ୍ମାଙ୍କର ସ୍ତ୍ରୀ ଆଜି କେମିତି କମ୍ପମାନ ହେଉଛନ୍ତି, ମୁଁ ଭୁଲ କରିଦେଲି। ଆଜି ଅନୁତାପରେ ତାଙ୍କ ହୃଦୟରେ ଭଗବାନ ଆବିର୍ଭାବ ହେବେ, ଭଗବାନଙ୍କର ବିଭୂତି ଆସିବେ, ପ୍ରହ୍ଲାଦ ଏତେ ବଡ଼ ଅନୁତାପ କରିବେ, କଶ୍ୟପ ସବୁ କହିଦେବେ, ଦୁଃଖ କରେନି। ନିବୃତ୍ତି ସନ୍ଧ୍ୟା ନିୟମମ ଭାର୍ୟାମାହ ପ୍ରଜାପତି, ପ୍ରଜାପତି କଶ୍ୟପ ନିବୃତ ସନ୍ଧ୍ୟା ନିୟମରୁ ନିବୃତ ହେଲେ। ସନ୍ଧ୍ୟାର ନିୟମ ଅଛି, ସନ୍ଧ୍ୟା ସମୟରେ ନିଶ୍ଚିତ ଭାବରେ ଗାୟତ୍ରୀ, ବ୍ରାହ୍ମଣ ଦୀକ୍ଷିତ ବ୍ୟକ୍ତିମାନେ ଗାୟତ୍ରୀ କରିବେ। ସନ୍ଧ୍ୟା ସମୟରେ ବାକ୍ବିଳାସ ହେବନି, ବାକ୍ବିଳାସ ମାନେ ବାକ୍ବିଳାସ ମାନେ ବାକ୍ୟ ଦ୍ୱାରା ଯେଉଁ ଆନନ୍ଦ ମିଳେ, ଇଏ ସବୁଠୁ ବଡ଼ ଅପରାଧ ସନ୍ଧ୍ୟା ସମୟରେ। ବାଗବିଳାସ, ଭୋଗବିଳାସ ଛାଡ଼ନ୍ତୁ, ବାଗବିଳାସ ବି ହେଇପାରିବନି। ଅତି ପବିତ୍ର ସମୟ ବା, ଅତି ପବିତ୍ର ସମୟ ବସିଛନ୍ତି। ସନ୍ଧ୍ୟା ନିୟମ ସାରିଲେ କହିଲେ ନିଜ ସ୍ତ୍ରୀଙ୍କୁ, ଗର୍ଭ ସର୍ବଥା ରକ୍ଷଣୀୟମ ଇତି ଲୌକିକମ ଲୋକ୍ୟା ତାମ ଅନୁଗ୍ରହନ୍ତିମ ଆଶ୍ୱାସନ ପ୍ରବେପତିମ କମ୍ପମାନ। ତା ଲୌକିକ ରୀତି ଗର୍ଭ ରହିବା ଦରକାର, ଗର୍ଭକୁ ନଷ୍ଟ କରାଯାଏ ନା, ଆଉ କ'ଣ କହିବା। ଗର୍ଭ ଗୋମାତାଙ୍କୁ ଦେଖିଲେ, ଗୋମାତାଙ୍କୁ କେବେ ଚଞ୍ଚଳ ଆପଣ ଦେଖିନଥିବା, ମା ବା ସିଏ, କିନ୍ତୁ ବସ୍ଛା ଦେଲା ପରେ ଚଞ୍ଚଳ ହେଇଯିବ। ତାଙ୍କ ଦୃଷ୍ଟିକି ଆପଣ ଦେଖିବେ ତ, ଦୃଷ୍ଟି ବଦଳ, ଆରେ ଏଇ ଗୋମାତା ଆଜି ଏତେ ଚଞ୍ଚଳ, ଏ ଦୃଷ୍ଟି ଦୃଷ୍ଟି ବଦଳିଯିବ, ସିନା ବାତ୍ସଲ୍ୟ ଆସିବ, ପ୍ରଭୁ ତାଙ୍କ ହୃଦୟରେ ଦେଇଥିଲେ। ଗର୍ଭରେ ସନ୍ତାନ ଆସିଗଲେ ଗର୍ଭସ୍ଥ ସନ୍ତାନର ଲୌକିକ ଲୋକମାନେ ନଷ୍ଟ କରନ୍ତିନି। ତାଙ୍କର କ୍ରନ୍ଦନରେ କଶ୍ୟପଙ୍କର ବିଚାର ଆସିଗଲା, ଆରେ ସତରେ କ'ଣ ଶିବଜୀ କ'ଣ ନଷ୍ଟ କରିଦେବେ ନା, କ'ଣ କେବେ କରିବେ। ବର୍ତ୍ତମାନ ସ୍ତ୍ରୀକୁ ଆଶ୍ୱାସନା ଦେଉଛନ୍ତି, ଆଉ ସତ୍ୟ କଥା ହିଁ କହୁଛନ୍ତି, କୌଣସି ମିଥ୍ୟା କଥା କହୁନାହାନ୍ତି। କଶ୍ୟପ ଉବାଚ ଅପ୍ରାୟତ ୟଦାତ୍ମନସ୍ତେ ଦୋଷାନ୍ ମୁହୂର୍ତ୍ତିକାଉତ ମତ୍ନିଦେଶାତି ଚାରେଣ ଦେବାନାମ ଚତି ହେଲନାଥ। ହେ ଦିତି, ମୁଁ ତ ଅନୁଶୋଚନାରେ କହୁଛନ୍ତି, ଦିତି ତୁମର ଏ ସନ୍ତାନ ଜନ୍ମ କରିବାର ଚାରୋଟି ଦୋଷ ହେଇଗଲା, ଏଇ ଚାରୋଟି ଦୋଷ ତୁମ ସନ୍ତାନ ନିକଟକୁ ଯିବ, ଚାରୋଟି ଦୋଷ ରହିଗଲା। ପ୍ରଭୁପାଜୀ ମହାରାଜ ବହୁତ ସୁନ୍ଦର ଭାବରେ ଭାରତରେ ଲେଖିଦେଇଛନ୍ତି, କେତୋଟି ଭାବାର୍ଥକୁ ମୁଁ ଭାଷାରେ କହିବା ପାଇଁ ମୋର ବୟସ ହେଇନି, ଯାହା କୁହାଯାଏ ତ କହିପାରିବିନି, ଆପଣମାନେ ପଢ଼ିନେବେ। ବେଳେ ବେଳେ ଅନିଚ୍ଛା ସତ୍ୟ କିଛି କହିବାକୁ ପଡ଼ୁଛି, ଅନିଚ୍ଛା ସତ୍ୟ କହିବାକୁ ପଡ଼ୁଛି। ଏ ସଂସ୍କାର ପ୍ରକୃତରେ ଏଗୁଡ଼ିକ ଆମ ଭାଷାରେ କହିବା ବି ଉଚିତ ନାହିଁ। ସ୍ୱାମୀ ସ୍ତ୍ରୀ ଏ ନିୟମ ଗୁଡ଼ିକୁ ମାନିନେବା ଦରକାର। ଏତେ ବଡ଼ ମହାତ୍ମାଙ୍କର ଛୁଟିଆ ଭୁଲ ପାଇଁ ଆଜି ଦେଖନ୍ତୁ ସଂସାର କାନ୍ଦିବ, ଆଉ ଚାରୋଟି ଦୋଷ ରହିଗଲା, ଏ ଚାରୋଟି ଦୋଷ ପିଲାଙ୍କ ନିକଟକୁ ସଂକ୍ରମିତ ହେଇଗଲା। ସଂସାର ଆମେ କାହାକୁ ଦୋଷ ଦେବା, ଏବେ କାହାକୁ ଦୋଷ ଦେବା। ଅପ୍ରାୟତଃ ଇୟତ ଆତ୍ମନସ୍ତେ, ଆତ୍ମନସ୍ତେ ଅପ୍ରାୟତଃ, ତୁମ ମନ ଶୁଦ୍ଧ ନଥିଲା ଦିଦି, ତୁମ ମନ ଶୁଦ୍ଧ ନଥିଲା ତେଣୁ ତୁମର ପିଲାଙ୍କର ମନ କେବେ ଶୁଦ୍ଧ ହବନି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ସୁନ୍ଦର ଟୀକା କରିଛନ୍ତି, ତଭା ଆତ୍ମନ ମନସ ଅପ୍ରାୟତତ୍ଵ ଅପବିତ୍ରତ୍ଵ କ୍ରୁର ମନସ। ହେ ଦିତି, ତୁମର ପିଲା ଦୁଇଟା କ୍ରୁର ମନ ହେବେ, ତାଙ୍କର ମନରେ କ୍ରୁରତା ଆସିବ। କାହିଁକି, ତୁମେ ଯେତେବେଳେ ମୋତେ ସନ୍ତାନ ଯାଚନା କରିଥିଲ ତୁମର ମନ ପବିତ୍ର ନଥିଲା, ତୁମର ମନ ପବିତ୍ର ନଥିଲା। ଆପଣ ଆଜି ବି ରାଜଗଡ଼ ମାନଙ୍କୁ ଯାଆନ୍ତୁ, ମୁଁ ଗୋଟିଏ ରାଜଗଡ଼ ଦେଖିଛି, ଭଲ ଭାବରେ ଦେଖିଛି, ବାରିପଦାରେ ରାଣୀଙ୍କର ଘାଟ, ରାଣୀ ପୋଖରୀ ଆଜି ବି ଅଛି। ରାଣୀ ପୂଜା କରିବା ପାଇଁ ଯାଆନ୍ତି ସେ ଯେଉଁ ମନ୍ଦିରକୁ, ତାଙ୍କ ଦେବୀ ଅଛନ୍ତି, ପ୍ରତିଦିନ ଇଷ୍ଟ ଦେବୀଙ୍କୁ ପୂଜା କରିବେ। ରାଜା ହେବେ ବା ସିଏ, ସେ ରାଜା ହେବେ ଭଗବାନଙ୍କର ବିଭୂତି, ନରାଣାମ ନରାଧିପାହମ, ଲକ୍ଷେ ଲୋକଙ୍କୁ ଆଜି ବିଚାର ଦେବେ ସିଏ, ଗୋଟିଏ ଜୀବର ବିଚାର ତାଙ୍କ ହାତରେ। ତାଙ୍କ ଜିଭ ଓଲଟି ଗଲେ ଆଜି ଗୋଟିଏ ଲୋକ ନ୍ୟାୟ ଅନ୍ୟାୟ ଭେଦରେ କ'ଣ ତାର ଅସୁବିଧା ହେଇଯିବ, ଆଉ ନିଜର ନୃକ ଗତି ହେଇଯିବ। ସେଥିପାଇଁ ରାଜା ଭଗବାନଙ୍କର ବିଭୂତି ନହେଲେ ସେ ପଶୁ ପକ୍ଷୀ ସମସ୍ତଙ୍କୁ ସମାନ ଅଧିକାର ଦେବ କେମିତି? ଆମର ବା ସେଇ କଥା ପଡ଼ିଥିଲା ସେଠି, ହସ୍ତି ଜାଣିପାରେ କିଏ ରାଜା ହବ, ତା ମୁଣ୍ଡରେ କଳସୀ ରଖିବ। ମନୁଷ୍ୟମାନେ ଯଦି ବିଚାର କରିପାରନ୍ତି ନା, ହସ୍ତି ବିଚାର କରିଦେବ, ତା ମୁଣ୍ଡରେ କଳସୀ ରଖିବ, ଇଏ ରାଜା, ସ୍ୱର୍ଣ୍ଣ କଳସୀ ରଖିବ। ରାଣୀମାନେ ବହୁତ ସୁନ୍ଦର ଧର୍ମରେ ରୁହନ୍ତି, ରାଣୀ ମା, ତାଙ୍କ ମା ସମସ୍ତେ ଡାକନ୍ତି ରାଣୀ ମା। ଆମର ତାଳଚେରରେ ବି ଥିଲା, ଆମେ ଦେଖିଛୁ ରାଣୀ ମା, ବାହାରକୁ ଆସିବା ଆଜି ପର୍ଯ୍ୟନ୍ତ ତାଙ୍କର ମର୍ଯ୍ୟାଦା ବହୁତ ସୁନ୍ଦର। ରାଣୀ ପାଶ୍ୱା ମନ ପବିତ୍ର ନ ରହିଲେ, ହେ ଦିଦି ତୁମର ପିଲାଟି କ୍ରୁର ମନସ ହେବେ। ଏଗୁଡ଼ିକ ପଢ଼ିଲା ବେଳେ ମୋତେ ବହୁତ ଅନୁତାପ ଲାଗୁଛି, ଏଥିପାଇଁ ପ୍ରକୃତରେ ଆମର ଯେଉଁ ସବୁ ସ୍ୱଭାବ ବର୍ତ୍ତମାନ ହେଇଛି, ଏଗୁଡ଼ିକ ପିତାମାତାଙ୍କର ସ୍ୱଭାବକୁ ଆମ ନିକଟକୁ ଆସିଛି। ଏଗୁଡ଼ିକ ପଢ଼ିଲା ବେଳେ ସବୁବେଳେ ଆମର କିଏ ଶୀଳ ସ୍ୱଭାବ ହେଉଛି, କିଏ କ୍ରୁର ସ୍ୱଭାବ ହେଉଛି, କିଏ ଉଗ୍ର ସ୍ୱଭାବ ହେଉଛି, କାହାକୁ ଦୋଷ ଦେବେ ଆପଣ? କ'ଣ ଜୀବ ଏଥିରେ କରିବ? ଦେଖନ୍ତୁ କ'ଣ କହୁଛନ୍ତି, ତବ ଆତ୍ମନ ମନସୋ, ଆତ୍ମନ ମନସୋ ଅପ୍ରାୟତତ୍ୱାତ୍ ଅବିତ୍ରତ୍ୱ ଅପବିତ୍ରତ୍ୱାତ୍ କ୍ରୁର ମନସୋ ଦିତି, ତୁମ ମନ ସହବାସ ସମୟରେ ଅପବିତ୍ର ଥିଲା, ସେଥିପାଇଁ ତୁମର ପୁଅ ଦୁଇଟି ଯାଙ୍କ କ୍ରୁର ମନସ ହେବେ। ପ୍ରଥମ, ଦ୍ୱିତୀୟ, ମୁହୂର୍ତ୍ତିକା ଉତଃ, ଦ୍ୱିତୀୟ ଦୋଷ ଲାଗିଲା ମୁହୂର୍ତ୍ତିକା ଦୋଷ, ମୁହୂର୍ତ୍ତର ସମୟ ବହୁତ ବହୁତ, ପ୍ରତି କାର୍ଯ୍ୟରେ ସମୟର ପ୍ରଭାବ ଅଛି, ପ୍ରତି କାର୍ଯ୍ୟରେ ସମୟ ଫଳ ଦେବେ। ବଡ଼ ବଡ଼ ଆମର କୁହନ୍ତି ଗୋଟେ କଥାରେ ଅଛି, ଆମେ ଛୋଟ ବେଳେ ପଢ଼ୁଥିଲୁ, ଗ୍ରୀକ୍ ବୀର ଆଲେକ୍ଜାଣ୍ଡାର ବିରାଡ଼ିକୁ ଦେଖିକି ଭୟ କରିଯାଆନ୍ତି। ଓଡ଼ିଶାରେ ଦେଖିଛନ୍ତି ନା, ଲୋକମାନଙ୍କର ଏହି ବିଶ୍ୱାସ ବି ଅଛି, ବିରାଟଟା ଚାଲିଗଲା ନା, କାଳ ବର୍ତ୍ତମାନ ଠିକ୍ ନାହିଁ, କଳସୀ ମା ମାନେ ଯାଉଛନ୍ତି କି ଯାତ୍ରାରେ ଯାଉଛି, ଯଦି କଳସୀ ଖାଲି କଳସୀ ଦେଖିଦେଲେ ଫେରି ଆସିବ, କି ନା ଯିବାନି ଆଜି ବେଳ ଭଲ ନାହିଁ। କାଳ ସବୁ ଜିନିଷରେ ଫଳ ଦିଏ, କାଳକୁ ଜଗିକି ଲୋକ ଚାଲନ୍ତି, କିନ୍ତୁ ମଣିଷର ତ କାଳକୁ ବଳ ବର୍ତ୍ତମାନ ନାହିଁ, ଧନ ବଳରେ ସେ କାଳ ବଳକୁ ଭୁଲିଗଲାଣି। ମୁହୂର୍ତ୍ତିକା ଦୋଷ ଲାଗିଲା, ମୁହୂର୍ତ୍ତିକା ଦୋଷ ମାନେ ଯେଉଁ ସନ୍ଧ୍ୟା ସମୟରେ ତୁମେ ମୋତେ ଯେଉଁ ରତିଯାଞ୍ଚା କଲ, ପ୍ରାର୍ଥନା କଲ, ତାର ପରିଣାମ ସ୍ୱରୂପ ମୁହୂର୍ତ୍ତିକା ସନ୍ଧ୍ୟାରୁ ଘୋରସ୍ତତ ଭାବାତ୍, ତୁମ ପିଲାମାନେ ଘୋର ହେବେ, ଘୋର ଭୟଙ୍କର, ଭୟଙ୍କର ସ୍ୱଭାବରେ। ତୃତୀୟ, ମତ୍ ନିଦେଶ ଅତିଚାରଣମ୍, ମୁଁ ତୁମର ପତି, ମୋ ନିର୍ଦ୍ଦେଶକୁ ଭାଙ୍ଗିଦେଲ, ଆଉ ମୋ ପତି ହେବା ପାଇଁ ଏଇଥିପାଇଁ ଯୋଗ୍ୟ ମୁଁ ଧର୍ମନୀତିକୁ ସବୁବେଳେ ମାନେ, ବାସ୍ତବିକ ଅଦ୍ଭୁତ ପତି କଶ୍ୟପ। ଦିଦି ତାଙ୍କୁ ଅସୁବିଧାରେ ପକେଇଛନ୍ତି, ଅଦିତି ତାଙ୍କୁ ଅସୁବିଧାରେ ପକେଇଛନ୍ତି, କିନ୍ତୁ ଧର୍ମ ମାର୍ଗରୁ କେବେ ବିଭ୍ରଷ୍ଟ ସେ ହେଇନା। କିଏ ବ୍ରତ କଲାଣି, କିଏ କହୁଛି ଇନ୍ଦ୍ର କୁମାର, ଏଇ ଦିଦି ଅଦ୍ଭୁତ। ଅଦିତି କହିବେ ନା, ମୋର ଭଗବାନ ଆସିବା ଦରକାର, ମୋ ପୁଅମାନଙ୍କୁ ରାଜ୍ୟକୁ ଛଡ଼େଇ ନେଇ ଯାଇଛନ୍ତି କିଏ, ଅସୁରମାନେ। କିନ୍ତୁ କଶ୍ୟପଙ୍କର ତ ଦୁଇ ଜଣ, ଦେବତାମାନେ ବି ତାଙ୍କର, ଅସୁରମାନେ ବି ତାଙ୍କର, ଏଭଳି ବାପା ସିଏ ଧର୍ମ ମାର୍ଗରେ ରହି ଦୁଇ ଜଣଙ୍କୁ ନ୍ୟାୟ ଦେଇଛି। ଅଦ୍ଭୁତ ସାଧୁ ସ୍ୱଭାବର ପୁରୁଷ, ମୋ ନିର୍ଦ୍ଦେଶକୁ ତୁମେ ଭାଙ୍ଗିଦେଲ ନା, ତୁମର ପିଲାମାନେ ଧର୍ମ ନିର୍ଦ୍ଦେଶକୁ କେବେ ମାନିବାନି। ଗୋଟିଏ ମାରୱାଡ଼ିଆ ଛୁଆ ମୋତେ ଗୋଟେ କଥା କହିଥିଲା, ମୁଁ ଆଜି ପର୍ଯ୍ୟନ୍ତ ତାକୁ ଭୁଲିପାରୁନି। ସେ ଫୁଲବାଣୀ ଆମର ପୁରୁଣା କଟକରେ କହିଲା, ବାବା ଯଦି ଆମ ଘର ଭିତରେ ଆମେ ପିତା ମାତା ଭାଇଙ୍କର ସମସ୍ତେ ମିଶିକି ଗୋଟିଏ ବାପାଙ୍କର ଆଦେଶକୁ ଆମେ ନ ମାନିପାରିବା ଆମ ପରିବାରରେ, ତାହେଲେ ଆମେ ବାହାରେ କେଉଁ ଲୋକର କଥାକୁ ମାନିବା? ଯଦି ଜଣେ ଘରେ ଭାଇର କଥା ମାନିପାରୁନି, ବାପାର କଥା ମାନିପାରୁନି, ସେ ଚାକିରି କଲେ କ'ଣ ଅଫିସର କଥା ମାନିପାରିବ? ଯିଏ ନିଜ ଘରେ ବାପା ମା ସହିତ ଚଳିପାରୁନି, ସେ କ'ଣ ପରଲୋକ ସାଙ୍ଗରେ ଚଳିପାରିବ? ମୁଁ ନାରୀ ପିଲାଟା ତ ବଡ଼ ବୁଦ୍ଧିମାନ କଥା କହୁଛି, ଯୁବକ ମନୁଷ୍ୟ ବିଚାର କରିବା ଦରକାର, ସ୍ୱାମୀ ମୋର କାହିଁକି କହୁଛନ୍ତି ଜିନିଷ? ମତେ ନିର୍ଦ୍ଦେଶ ଅତିଚାର ଏଣମ୍, ମୋ ନିର୍ଦ୍ଦେଶକୁ ତାହେଲେ ଭାଙ୍ଗିଦେଲ। ଆଜ୍ଞା ବାକସ୍ୟ ଅତିକ୍ରମ ଏଣମ୍ ଧର୍ମ ମର୍ଯ୍ୟାଦା ଭଞ୍ଜନ, ଧର୍ମର ମର୍ଯ୍ୟାଦାକୁ ଏମାନେ ଭାଙ୍ଗିଦେବେ। ଚତୁର୍ଥ ଦେବାନାମ ହେଲନମ୍ ଅତି ହେଲନମ୍, ଅତି ହେଳନ କରିଦେଲେ ନା। ଶିବଜୀଙ୍କର ଏତେ ସୁନ୍ଦର ସୁନ୍ଦର ମହିମାଙ୍କୁ କହିଲେ ଟିକେ ଚିନ୍ତା ବି କଲେ। ଦେବଚ ହେଲେ ଶ୍ରୀ ରୁଦ୍ରାଣାମ ହେଳନାଚ ଭଗବତ ଦ୍ୱେଷିଣ, ଯେହେତୁ ଶିବଙ୍କୁ ହେଳା କଲେ ତୁମର ଦୁଇଟି ପୁତ୍ର ଯାଙ୍କ ଭଗବତ ଦ୍ୱେଷୀ ହେବେ, ଭଗବାନଙ୍କୁ ବିରୋଧ କରିବେ, ପ୍ରଭୁଙ୍କୁ ବିରୋଧ କରିବେ। ଏ ଚାରିଟି ଦୋଷ ଲାଗିବ। ଦିତିଙ୍କର ଯୋଉ କମ୍ପୁଥିଲେ ଭୟରେ, ତାଙ୍କର ମରଣ ଦଶା ପ୍ରାୟ ହେଇଗଲା, ଚାରୋଟି ଦୋଷ ଲାଗିଗଲା। ସମୟର ଦୋଷ, ସ୍ତ୍ରୀର ଆଦେଶକୁ ଭାଙ୍ଗିଲେ, ଏ ସ୍ୱାମୀର ଆଦେଶକୁ ଭାଙ୍ଗିଲେ, ଆଉ ମନ ଶୁଦ୍ଧ ନଥିଲା, ଦେବତାଙ୍କୁ ହେଳା କଲେ। ପଢ଼ିନେବେ ଭାବାର୍ଥ, ପ୍ରଭୁପାଦୀ ଚାରୋଟି ଜିନିଷକୁ ଲେଖିଛନ୍ତି। ଜଣେ ନାରୀ ସ୍ୱାମୀଙ୍କର କଥାକୁ ମାନିବା ଦରକାର, ପରିସ୍ଥିତିକୁ ବିଚାର କରିବା ଦରକାର, ଭଗବାନଙ୍କ ଉପରେ ଭରସା କରିବା ଦରକାର। ଚାରୋଟି କଥାକୁ ଲେଖିଛନ୍ତି। ମନକୁ ପବିତ୍ର ରଖିବା ଦରକାର, ତା ନିକଟରୁ ଗୋଟିଏ ସୁନ୍ଦର ସନ୍ତାନ ଆସିବ। ପ୍ରଭୁପାଦୀ ଚାରୋଟିର ଏଇ ଟୀକାର ଭାବାର୍ଥକୁ ଶ୍ଳୋକ ଆକାରରେ ଲେଖିଥିଲେ, କିନ୍ତୁ ଏଥିରେ ବହୁ ଦୁଃଖ କରିକି କଶ୍ୟପ ବର୍ତ୍ତମାନ କହୁଛନ୍ତି, ଆଉ ଦିତି ବୋଲି ସମ୍ବୋଧନ କରୁନାହାନ୍ତି। ଦୁଇଟି କ୍ରୋଧ ଭାଷା ଲଗେଇଛନ୍ତି ତାଙ୍କ ପ୍ରତି ଏ ଶ୍ଳୋକରେ। ଭବିଷ୍ୟତସ୍ତବ ଅଭଦ୍ର ଅଭଦ୍ରେ ଜଠରାଧର୍ମ ଜଠରାଧର୍ମ ଲୋକାନ୍ ସପାଲନ୍ ସ୍ତ୍ରୀ ଚଣ୍ଡୀ ମୁହୁ ଆକ୍ରନ୍ଦୈଷ୍ୟତ। ହେ ଚଣ୍ଡୀ, ଏ ଶବ୍ଦ ଆଜିକାଲି ବି ଗାଁ ଗହଳିରେ ଲାଗିଯାଉଛି। ଚଣ୍ଡୀ, ଚଣ୍ଡୀ ମାନେ ସଂସ୍କୃତରେ ତ ଚଣ୍ଡ ଚଣ୍ଡୀ ଶବ୍ଦ, ଚଣ୍ଡୀ ତୁରିଆ ପ୍ରାଚଣ୍ଡକୃତ। ହେ ଚଣ୍ଡୀ, ମତ ଧର୍ମ ବାକ୍ୟ ଅପି ତୁୟା ପ୍ରାଚଣ୍ଡକୃତ, ପ୍ରଚଣ୍ଡ ମୋ ଧର୍ମ ବାକ୍ୟକୁ ତୁମେ ମାନିଲ ନା, ସେଥିପାଇଁ ଚଣ୍ଡୀ ବୋଲି କହିଲେ। ହେ ଅଭଦ୍ରେ, ଦୁଇଟି ସମ୍ବୋଧନ କଲେ, ହେ ଅଭଦ୍ରେ, ହେ ଚଣ୍ଡୀ। ଭବିଷ୍ୟତ ସ୍ତବ ଅଭଦ୍ର, ତୁମ ନିକଟରୁ ଦୁଇଟି ପୁତ୍ର ଜନ୍ମ ହବ। ଆପଣ କୁହନ୍ତୁ, ଗର୍ଭ ପ୍ରଦାନ କରିବା ମାତ୍ରେ, ତେଜ ପ୍ରଦାନ କରିବା ମାତ୍ରେ ଜାଣିଦେଲେଣି କେତେଟା ପିଲା ହବ? ଏଭଳି ଅବଗ ଥିଲେ କଶ୍ୟପ, ସ୍ୱଭାବ କହିଦେଲେ କିଭଳି ହେବେ। ହେ ଅଭଦ୍ରେ ଜଠରା ଅଧମ, ତୁମ ଜଠରେ ସେ ଅଧମ ହେବେ, ଅତି ଅଧମ ସନ୍ତାନ ଦୁଇ ଜଣ ଆସିବେ। ପ୍ରଭୁପାଦୀ ବହୁତ ସୁନ୍ଦର କଥା ଲେଖିଛନ୍ତି ଏଠି, ଇଫ୍ ଏ ମଦର ଇଜ୍ ନଟ୍ ଗୁଡ୍ ଦେୟାର କ୍ୟାନ୍ ନଟ୍ ବି ଏ ଗୁଡ୍ ସନ୍। ମା ଯଦି ଭଲ ନୁହେଁ, କେବେ ଗୋଟିଏ ସୁନ୍ଦର ସନ୍ତାନ ଆସିବନି। ଯେଉଁଠି ଏଇଟା ଦେଖାଯାଉଛି ମା ଭଲ ନାହିଁ, ଗୋଟେ ସୁନ୍ଦର ସନ୍ତାନ ଆସୁଛି, ବୁଝିବାକୁ ପଡ଼ିବ ତା ଉପରେ ଜଣେ ମହତର ଅନୁଗ୍ରହ, ପୂର୍ବ ସଞ୍ଚିତ ସ୍ୱୀକୃତି କିମ୍ବା ଆକସ୍ମିକ କୌଣସି ସାଧୁ ପ୍ରଭୁଙ୍କର କୃପା। କାରଣ ମା ତାଙ୍କୁ ଧରିକି ରଖୁଛି ନା, ମାର ଭୋଜନରେ ସେ ପୃଷ୍ଟିତ ଏ ଶରୀର। ମା ଯାହା ଖାଇଛନ୍ତି ଆମେ ମାତୃଗର୍ଭରେ ତାହା ଖାଇଛେ, ସେଥିରେ ଶରୀର ତିଆରି ହେଇଛି ନା। ମାର ଚେତନାରେ ଆମ ଚେତନା ଏକୀଭୂତ ହେଇକି ରହିଥିଲା। ଇଫ୍ ମଦର ଇଜ୍ ନଟ୍ ଗୁଡ୍, ଦେୟାର କ୍ୟାନ୍ ନଟ୍ ବି ଏ ଗୁଡ୍ ସନ୍। ଆଉ ସମାଜରେ ପ୍ରଭୁପାଦ ଲାଷ୍ଟ ଲେଖିଛନ୍ତି, ୱାନ୍ ସୁଡ୍ ନଟ୍ ଏକ୍ସପେକ୍ଟ ଏ ଗୁଡ୍ ଚିଲଡ୍ରେନ୍ ଇନ୍ ଏ ସୋସାଇଟି ହୁଆର ସଚ୍ ଓମ୍ୟାନ୍ସ ଆର୍ ପ୍ରିଡୋମିନେଣ୍ଟେଡ୍, ୱାନ୍ ସୁଡ୍ ନଟ୍ ଏକ୍ସପେକ୍ଟେଡ୍ ଏ ଗୁଡ୍ ଚିଲଡ୍ରେନ୍। ଯେଉଁ ସମାଜରେ ନାରୀମାନେ ଏତେ ପ୍ରିଡୋମିନେଣ୍ଟେଡ୍, ଯାହାଙ୍କର ଭାବମାନେ ଅତି ଯାହା କୁହାଯାଏ ପରିପୃଷ୍ଟ ହେଉଛି, ସ୍ୱତନ୍ତ୍ରତା ମନୋଭାବ ଅଛି, ଭୋଗବିଳାସରେ ରହୁଛନ୍ତି, ସେ ସମାଜରେ କେବେ ହେଲେ ଗୋଟିଏ ସୁନ୍ଦର ସନ୍ତାନ ଆଶା କରାଯାଏ? ସତ୍ୟ ତାର ପ୍ରମାଣ ମୁଁ ଆଉ ସାଧୁ ହେଇ କିଛି କହିବା ଦରକାର ନାହିଁ। ମୁଁ ଆପଣ ଗୋଟିଏ ଚାଷୀ ଗାଉଁଲି ଲୋକ କତିରୁ ଗୋଟିଏ କଥା ଶୁଣିଥିଲେ, ମୁଁ କହିବି, କେହି ଖରାପ ଆପଣ ଭାବିବେନି, ଏଇଟା ସତ୍ୟ ଘଟଣା। କଲିକତାରେ ସେ ଯେତେବେଳେ ମୂଲିଆ କାମ କରୁଥିଲା, ଗୋଟେ ଗାଉଁଲି, ମୁଁ ଯେଉଁଠି ଯାହା ଶୁଣେ ମୁଁ ତାକୁ ପ୍ରବଚନ, ମୋର ପ୍ରବଚନ ବେଳେ ମନେ ପଡ଼ିଯାଏ, ପ୍ରସ୍ତୁତ କଲା, ଆରେ ଏ ଲୋକଟା ତ ଏଇ କଥାଟା କହିଥିଲା, ଏଇଠି ଲାଗିବ। ମୁଁ ଥରେ ଘାସ ବାଛୁଥିଲି ତୁଳସୀଙ୍କ ପାଖରେ, ସେ ଲୋକଟେ ଆସିକି ପହଞ୍ଚିଲା। ସେ ଏ ଗାଁର କଥା ପରିବେଶ କେମିତି ବଦଳୁଛି, କେଉଁ କେଉଁ ଗୋଟେ କଥା କହିଲା, ବାବା ଗୋଟେ କଥା ଶୁଣିବେ, ମୁଁ କଲିକତାରେ ଯେତେବେଳେ ମୂଲିଆ କାମ କରୁଥିଲି, ଗୋଟେ ଭଲ ଘଟଣା ମୁଁ କହୁଛି ଆପଣଙ୍କୁ ଶୁଣନ୍ତୁ, କାରଣ ମୁଁ ଯେଉଁଠି ରହୁଥିଲି ସେଇଟା ଜଜ୍ ଘର ପାଖରେ, ପୋଲିସମାନେ ସକାଳୁ ମୁଁ ଉଠିଲା ବେଳକୁ ପୋଲିସମାନେ ଆସିକି ଠିଆ ହେଇଛନ୍ତି, ଘେରି ଯାଇଛନ୍ତି, କାହିଁକି ନା ମାକୁ ପୁଅଟା ପୁଅ ମାରିଦେଇଛି, ମାକୁ ମାର ବୟସ ହେଇଗଲାଣି, ତା ମାରିଦେଇଛି, ପୋଲିସମାନେ ତାକୁ ବାନ୍ଧୁଛନ୍ତି। ତାପର ଦିନ ଆମେ ସବୁ ଖବର ନେଲୁ, ଜଜ୍ ଘରକୁ ତ କେହି ପଶିପାରିବେନି, ଖବର ନେଲୁ କାହିଁକି ମାକୁ ମାରିଦେଲା, ଆମେ ତ ପାଖରେ ରହୁଥିଲୁ, ତାପରେ ପରେ ଖବର ସବୁ ଜାଣିଲୁ। କାରଣ ସେ ଯୁବକଟି ତାର ରହୁଛି ସେଠି, ଆଉ ବହୁତ ବଡ଼ ଚାକିରି କରିଛି, କିନ୍ତୁ ମାଂସ ତାର ଭାରି ପ୍ରିୟ, ସେ ତା ଚାକର ହାତରେ ମାଂସଟି ମଗାଏ। ଏ ଗାଉଁଲି ଲୋକଟି ଯାହା କହିଛି ମୁଁ ଆପଣଙ୍କୁ ତାହା କହୁଛି, ଏଇଟା କେତେ ସତ୍ୟ, କିନ୍ତୁ ମୋତେ ଲାଗିଲା ଇଏ ସତ୍ୟ। ସେ କହୁଛି ବାବା ମୁଁ କାହିଁ ମିଛ କଥା ଆପଣଙ୍କ କତିରେ କହିବି, ସମାଜରେ ଏଇଭଳି ପରିବର୍ତ୍ତନ ହୁଏ। ସେ ଯେତେବେଳେ ମାଂସ ମଗାଏ, ଯେଉଁ ଓଡ଼ିଆ ଲୋକଟି ହାତରେ, ଇଏ ଓଡ଼ିଆ ଲୋକଟି ଭାରି ଚତୁର, ଇଏ ଅଧିକା ପଇସା ନେଇଯିବ, କିନ୍ତୁ ଗୋମା ତାଙ୍କର ମାଂସକୁ ଧରିକି ପଳାଇ ଆସିବ, ସେ ତ କମ୍ ପଇସାରେ ମିଳେ, ଏ ଜବରମାନେ ସେଥିପାଇଁ ପ୍ରାୟ ଭୋଜନ କରନ୍ତି, ଇଏ ଅର୍ଥଲୋଭରେ ଇଏ ତାଙ୍କୁ ଖାଇବାକୁ ଦେଉଛି, ଇଏ ଜାଣିପାରେନି ରୋଷେଇବାସ କରି ଖାଇଦିଏ, ଚାକରମାନେ ରୋଷେଇ କରିଦିଅନ୍ତି, ଚାକିରି କରିଛି ଖାଇଦିଏ, କିନ୍ତୁ ଯେଉଁ ଚାକରଟି ଆଣୁଛି ସେ ପଇସା ଆଙ୍କ କତିରୁ ଅଧିକା ନେଉଛି, କିନ୍ତୁ ଗୋମାଂସ ଆଣିକି ଆମକୁ ଖାଇବାକୁ ଦେଉଛି, ଇଏ ତାର ଖାଇଦେଉ ଜାଣିପାରୁନି। ଗୋଟିଏ ଦିନର ଘଟଣା, ଏ ଚାକର ଆଉ ସେ ଯେଉଁ ମୁସଲମାନ, ସେ ଦୁଇ ପ୍ରକାର ମାଂସ ରଖୁଛି, ବିକୁଛି, ଛେଳିର ବି ରଖୁଛି, ମେଣ୍ଢାରେ ବି ରଖୁଛି, ଗୋମାଂସ ବି ରଖୁଛି। ତାଙ୍କ ଦୁଇ ଜଣ ଭିତରେ ଝଗଡ଼ା ହେଇଗଲା, ସେ ଆସି କହିଲା ମାଲିକ ବାବୁ, ଆଜ୍ଞା ମୋର ପଇସା ଏଦିନ ହେଲା ବାକି ରଖିଛି, ଦେଉନି, ଆରେ ମୁଁ ତ ଡେଲି ପେମେଣ୍ଟ କରୁଛି, ନା କ'ଣ ଆଜ୍ଞା ଡେଲି ପେମେଣ୍ଟ କରୁଛନ୍ତି, ମୋର ଏତେ ଦିନ ହେଇଗଲାଣି, ସେ ଛୁଟିରେ ସେ ସମୟରେ ଯାଇଛି, ଛୁଟିରେ ଯାଇଛି ଚାକର, ଇଏ ଧରିକି ଆସେ, ଇଏ ତାର ସେ ଜିନିଷ ଧରିକି ଆସେ, କେତେ ପଇସା ବାକି ଅଛି, ନା ଏତିକି ପଇସା, ନା କିଏ କ'ଣ ତୁମେ ଏତେ କମ୍ ପଇସା କହୁଛ, ସେ ତ ମୋ କତିରୁ ଏତିକି ପଇସା ନିଏ, କହିଲା ଆଜ୍ଞା ମୋ କତିରୁ ତ ସେ ଏଇ ଜିନିଷ ଗୁଡ଼ାକ ଆଣେ, ସେ ଛେଳି କିମ୍ବା ମେଣ୍ଢାର ମାଂସ ଆଣେ ନା, ସେ ଗୋମାଂସ ଆଣେ, ୟା ମୁଣ୍ଡରେ ରିଆକ୍ସନ କଲା। ମୁଁ ହିନ୍ଦୁ ଘରର, ହିନ୍ଦୁ ଘରର ଛୁଆ, ଈଶ୍ୱର ମୋତେ କାହିଁକି ଜଣେଇଲେନି, ଭଗବାନ ତ ନିଶ୍ଚିତ ଏ କାମରୁ ମୋତେ ବାରଣ କରିବେ, ମୁଁ ଏତେ ଦିନ ଭୋଜନ କଲି, ତା ମନ ଭିତରେ ଗୋଟେ ଦୃଢ ଆସିଲା, ଆରେ ମୋ ହିନ୍ଦୁ ଲୋକଟା ମୋତେ ଏହା ଖୋଇଦେଲା, କିନ୍ତୁ ତା ମନ ଭିତରେ ଗୋଟେ କଣ ଭାବ ଆସିଲା, ସେ ପଚାରିଲା, ତା ମାକୁ ପଚାରିଲା, କହିଲା ମା ମତେ ସତ କଥା ଗୋଟେ କହିବୁ ନା? ହଁ ମା ତୁ ସତ କଥା କହ, ତୁ ମୋତେ ଜନ୍ମ କରିଛୁ କି ନାହିଁ? ତା ମନରେ ଗୋଟେ ବିଦ୍ରୋହ ଆସିଲା, ପଢା ପିଲା ନା, ମା ତୁ ମୋତେ ଜନ୍ମ କରିଛୁ କି ନାହିଁ ସତ କଥା କହ, ମୁଁ ମୋର ବାପା କତୁରୁ ଜନ୍ମ ହେଇଛି ନାହିଁ ମୋତେ ସତ କଥା କହ। ମା ଭାବିଲା କଣ ୟାର ଏତେ ଆତ୍ମବିଶ୍ୱାସ ନେଇ କହୁଛି, ମାର ବୟସ ହେଇଯାଇଛି। ଯେଭଳି କର୍ଣ୍ଣଙ୍କ ଆଗରେ କୁନ୍ତି କହିଦେଲେ, ଇଏ ସେଠି କହିଦେଲେ, କହିଲେ ପୁଅ ମୁଁ କ'ଣ କହିବି, କାରଣ ଇଏ କହୁନି ଯେ ଗୋମାଂସ ଖାଇବା କଥା, କିନ୍ତୁ ମାଆଙ୍କୁ ଏମିତି ଭାବରେ ସିଏ ପଚାରୁଛି, ୟାର ଆତ୍ମବିଶ୍ୱାସ ଏତେ ବଢ଼ିଯାଇଛି, ଏଥିରେ ମୋ ଜନ୍ମର ନିଶ୍ଚିତ କିଛି ଦୋଷ ଅଛି। ମୋ ଜନ୍ମରେ ଦୋଷ ନାହିଁ, ଏ ହିନ୍ଦୁ ଲୋକ ହିଁ ମୁଁ ଗୋମାଂସ ଖାଇବି, କଦାପି ସମ୍ଭବ। କହିଲା ମା ତୁମେ ସତ କଥା କୁହ। ତା ମା କହିଲେ, କହିଲେ ପୁଅ ମୁଁ ଜଜ୍, ଯେତେବେଳେ ତୋ ବାବା ଜଜ୍ ଥିଲେ, ଜଜ୍ ଲୋକ ତ ବାହାରକୁ ଯିବେନି ମାର୍କେଟିଂ କରିବା ପାଇଁ, ଇ ପରିବା ପତ୍ର ଆଣିକି ସବୁ ଚାକର ମାନେ ଜଜଙ୍କର କେତେ ଚାକର ରୁହନ୍ତି, କିନ୍ତୁ ଜଣେ ମୁସଲମାନ ତା ଭିତରେ ଥାଏ, ଆଉ ପୁତ୍ର ସେ ମୁସଲମାନ ପରିବା ପତ୍ର ଭଲ ମନ୍ଦ ଆଣିକି ଦିଏ, ଆଉ ମୁଁ ଗୋଟେ ତା ପ୍ରତି ଆସକ୍ତି ହେଇଯାଇଥିଲି, ତାରି ପାଖରୁ ତୁ ଜନ୍ମ ହେଇଛୁ। ଇଏ ଆଉ ମାଙ୍କୁ କହିଲାନି ଯେ ମୁଁ ଗୋମାଂସ ଖାଏ, ଇଏ ଜାଣିଦେଲା ଓ ହୋ ସତ୍ୟ, ମୁଁ ଆଜି ତା ପାଖରୁ ଜନ୍ମ ହେଇଛି ବୋଲି ମୁଁ ଏତେ ଦିନ ଭୋଜନ କରିଦେଲିଣି, ମୋତେ ଖରାପ ବି ଲାଗୁଲା, ମୁସଲମାନ ପାଖରୁ ଜନ୍ମ ହେଇଛି। ତାର ମନ ଭିତରେ ଏତେ ବିଦ୍ରୋହ ଆସିଲା, ସେ ମାଆକୁ ରାତିରେ ମାରିଦେଲା ଏବଂ ବନ୍ଧା ହେଇଗଲା ଜେଲ୍କୁ। ସେ ଗାଁ ଲୋକଟି କହିଲେ ବାବା ମୁଁ ସେଠି ନିଜେ ଥିଲି, ସମାଜର ସଂସ୍କାର ପ୍ରପାତ ଏଠି କହୁଛନ୍ତି ନା, ଇଫ୍ ଦି ମଦର ଇଜ୍ ନଟ୍ ଗୁଡ୍ ଦେୟାର କ୍ୟାନ୍ ନଟ୍ ବି ଗୁଡ୍ ସନ୍। ମା ଉପରେ ବହୁ ବଡ଼ ପ୍ରାଧାନ୍ୟ ଅଛି। ଏଠି କହୁଛନ୍ତି ଭବିଷ୍ୟତି ସ୍ତବାଭଦ୍ର ଅଭଦ୍ରେ ଜଠରାଧମ, ହେ ଅଭଦ୍ରେ ତୁମର ଦୁଇଟି ସନ୍ତାନ ଆସିବେ, କିନ୍ତୁ ସେମାନେ କିଭଳି ହେବେ ଭବିଷ୍ୟତରେ ବା ଜନ୍ମ ହେବେ, ଅଭଦ୍ର ହେବେ, କେବଳ ଅଭଦ୍ର ହେବେନି, ଲୋକାନ୍ ସପାଳତ୍ରୀନ୍ ଚଣ୍ଡୀ ମୁହୁ ଆକନ୍ଦୈଷ୍ୟତି, ହେ ଚଣ୍ଡୀ ଲୋକମାନଙ୍କ ତିନି ଲୋକ ସହିତ ଲୋକପାଳଙ୍କୁ କ୍ରନ୍ଦନ କରେଇବେ, ତିନି ଲୋକପାଳ କ୍ରନ୍ଦନ କରିବେ, ସମସ୍ତେ କାନ୍ଦିବ ତୋର ପୁଅ ପାଇଁ। ଦିତି ତ କମ୍ପମାନ ଥିଲେ, ଭୟଭୀତ ଥିଲେ, ଆହୁରି ଭୟଭୀତ ହେଇଗଲେ ଏବଂ ଏଇ କଥାରେ ଭୟ କରିକି ଆସୁଛନ୍ତି, ଅତି ଭୟ ଅବସ୍ଥାକୁ ଆସୁଛନ୍ତି, ତାଙ୍କୁ କହିଦେଲେ, କହିଲେ ଦେଖ ଗୋଟିଏ ଆଶା କେବଳ ତୁମର ଅଛି, ପ୍ରାଣିନାମ ହନ୍ୟମାନାନାମ ଦୀନାନାମ କୃତାଗସାମ ସ୍ତ୍ରୀଣାମ ନିଗୃହ୍ୟମାନାନାମ କୋପିତେଷୁ ମହାତ୍ମସୁ, ପ୍ରାଣିନାମ ହନ୍ୟମାନାନାମ, ତୁମ ପୁଅମାନେ ପ୍ରାଣୀଙ୍କୁ କେବଳ ହତ୍ୟା କରିବେ, ଦୀନାନାମ ଅକୃତାଗସ, ଅକୃତା ଆଗସ ପାପ ନ କରିଥିବା ଦିନ ଲୋକମାନଙ୍କୁ ମାରିବେ, ଏ ତୋର ପୁଅମାନେ ଦୁଇଟି ପୁଅ ଏ କାମ କରିବେ, ଆଉ ସ୍ତ୍ରୀଣାମ ନିଗୃହ୍ୟମାନାନାମ ନାରୀମାନଙ୍କୁ ବି ବହୁତ ଯନ୍ତ୍ରଣା ଦେବେ, କୋପିତେଷୁ ମହାତ୍ମାନାମ ଏଇଥିରେ ମହାତ୍ମାମାନେ କୋପିତ ହେବେ। ଆଜ୍ଞା ଦିତିଙ୍କର ଏତିକି ଶୁଣି ମନ ପୁରା ନଷ୍ଟ ହେଇଗଲା, ବହୁତ ମହତ୍ କୂଳର ଝିଅ ନା, ମହାତ୍ମାମାନେ ରାଗିଗଲେ ତ ସରିଗଲା ନା, ଆଜ୍ଞା ଇଏ ସତକଥା, ଭଗବାନ ରାଗିଗଲେ କିଛି ଅସୁବିଧା ନାହିଁ, ପ୍ରଭୁ ରାଗିଗଲେ କିଛି ଅସୁବିଧା ନାହିଁ, ଆମ ଜୀବନରେ ଜଣେ ମହାତ୍ମା, ଜଣେ ଶୁଦ୍ଧ ଭକ୍ତ, ଜଣେ ବୈଷ୍ଣବ ଆମ ଉପରେ ଅସନ୍ତୁଷ୍ଟ ନ ହୁଅନ୍ତୁ। ଏଇ ଥିଓରିଟିକୁ, ଏଇ ଫିଲୋସଫିଟିକୁ, ଏଇ ଦର୍ଶନଟିକୁ ଦିତି ଜାଣିଥିଲେ, ତାଙ୍କର ମନ ସତେ ଯେଭଳି ଚୁର୍ମାର ହେଇଗଲା, ଦୁର୍ଜନ ମୋ ପୁତ୍ରମାନେ ଦୁର୍ଜନ ହେବେ, ସେସବୁ ମହାତ୍ମା ପାପୀ ଲୋକର ଅଲଗା, ପାପୀ ଲୋକ କେବଳ ପାପ କରିବେ, ସେମାନେ ସୁଜନ ଲୋକମାନଙ୍କୁ, ସାଧୁ ଲୋକମାନଙ୍କୁ କାହିଁକି ପୀଡ଼ନ ଦେବେ, ଏ ଦୁର୍ଜନ ଶବ୍ଦଟା ଏଇ ଲୋକମାନଙ୍କ ପାଇଁ ଲାଗିବ, ଏମାନେ ସାଧୁ ଲୋକମାନଙ୍କୁ ବି କଷ୍ଟ ଦେବେ। ସେଥିପାଇଁ ଚାଣକ୍ୟ ପଣ୍ଡିତ କହିଲେନି ବୃଚ୍ଛିକସ୍ୟମ୍ ବିଷମ ପୃଚ୍ଛେ, ବୃଚ୍ଛିକର ବିଛାର ପଛରେ ବିଷ, ମକ୍ଷିକାସ୍ତୁ ମସ୍ତକେ, ମାଛି ଯୋଉ ମହୁମାଛି ଦେଖିବେ ମୁଣ୍ଡରେ, ସେଥିପାଇଁ ସେ ମାରିକି ମୁଣ୍ଡକୁ ହଲେଇବ, ସିଏ ଲାଞ୍ଜ ମାରିକି ଲାଞ୍ଜକୁ ହଲେଇବ, ସର୍ପର ଦ୍ରଷ୍ଟେ ଦାନ୍ତରେ, ଦୁର୍ଜନେ ସର୍ବାଙ୍ଗ ବିଷ, ଯେ ଦୁର୍ଜନ ଲୋକ ତାକୁ କେବେ ବିଶ୍ୱାସ, ତାର ସବୁଆଡ଼େ ବିଷ ଅଛି, ତା ଦୃଷ୍ଟିରେ ବିଷ, ତା ବଚନରେ ବିଷ, ତା ସଙ୍ଗରେ ବିଷ, ଦୁର୍ଜନ ଲୋକ ତାଙ୍କଠୁ ବହୁ ଦୂରରେ ରହିବେ। ସେଥିପାଇଁ ଛୋଟ ପିଲାବେଳେ ଓ ସେ ପ୍ରାର୍ଥନା ମୋର ସବୁବେଳେ ମନେ ପଡ଼େ, ଖଳ ଖଳ ଅଳସୁଆ ନିକଟେ ମୋତେ ନିଅ ନାହିଁ, ହଁ ସୁଖେ ସଙ୍କଟେ, ଖଳ ଖଳ ସ୍ୱଭାବ ଖଳ କପଟ ସ୍ୱଭାବ ଯାହାର ତାକୁ ଦୁରୁମୁ କରଇଜୁହାର। ପ୍ରଭୁ ମୋର ଭକ୍ତି ନ ହଉ, କିନ୍ତୁ ଖଳ କପଟ ଲୋକକୁ ଛୋଟ ପିଲା ପ୍ରାର୍ଥନା କରେ, କାରଣ ଅବସ୍ଥା କ'ଣ କି, ଏକରେ ଭଜନ ହଉନି, ଦ୍ୱିତୀୟରେ ବୟସ ବଢି ବଢ଼ିଗଲା, ମୃତ୍ୟୁ ପାଖେଇ ଆସୁଛି, ଜୀବନର ଲକ୍ଷ୍ୟ ବହୁ ଦୂରରେ। ଯେଉଁମାନଙ୍କର ସଙ୍ଗ କଲେ ମନରେ ପ୍ରବଣତା ସରଳତା ଭକ୍ତିଭାବ ଆସିବ, ସେମାନଙ୍କ ସଙ୍ଗ ବି ବିରଳ ହେଇଗଲା, ଆଉ ଏ ଖଳ କପଟ ମାନଙ୍କର ସଙ୍ଗ କଲାପରେ ମନ ଦିନକୁ ଦିନ କଠୋର ହେଇଯିବ। ଦୁନିଆ ସମସ୍ୟାରେ ପଡ଼ିଲା ପରେ ଆପଣ ମନଟା କ'ଣ ହବ କି, ଆଉ ଭଜନ କରିବା ପାଇଁ ଉତ୍ସାହ କିଛି ଆସିବନି। ଛୋଟ ପିଲାବେଳୁ ସେଥିପାଇଁ ସେ ପ୍ରାର୍ଥନା କରୁଛନ୍ତି, ହେ ଦୟାମୟ ବିଶ୍ୱବିହାରୀ, ହେ ବିଶ୍ୱବିହାରୀ ବିଶ୍ୱର ବିହାରଣ କରୁଛନ୍ତି, ହେ ଦୟାମୟ ମୋତେ ଏଇ ଖଳ ଅଳସୁଆ ଖଳ କପଟ ସ୍ୱଭାବ ଯାହାର ତାକୁ ଦୁରୁମୁ କରଇଦୁଆ, ତାକୁ ଦୂରରୁ ଜୁହାର। ଏଥିପାଇଁ ସେ ରାଗିଗଲେ ନା, ଆଉ ଚଣ୍ଡୀ ବୋଲି କହିଦେଉଛନ୍ତି, ଅଭଦ୍ର ବୋଲି ନିଜ ସ୍ତ୍ରୀକୁ କହିଦେଉଛନ୍ତି, ଆଉ କାହିଁକି ତମ ପୁଅମାନେ ମହାତ୍ମାମାନଙ୍କୁ କ୍ରୋଧୀ କରିବେ, ଦୁର୍ଜନ ଏଇମାନେ ପାପୀ, ତ ଆଜ୍ଞା ପାପୀ, ତାଙ୍କର ମଦମାଂସ ଖାଇଲେ ଦୂରରେ ରହିଲେ, ସାଧୁକୁ ଦେଖିଲେ ଦୀପଦେ ଗାଳି ଦେଲେ, ତାଙ୍କ ପାପକୁ ଭଗବାନ ଧରିବେନି, ସେ କ'ଣ ସାଧୁ ମହିମା ଜାଣନ୍ତି ନା, କେଉଁ ମହିମା ଜାଣନ୍ତି କି, ଜାଣନ୍ତି ମହିମା ଜ୍ଞାନ ତ ନାହିଁ। ଏଇ ଦୁର୍ଜନ ଲୋକ ଆଙ୍କୁ ତ ବହୁ ଭୟ, ଏମାନେ ଜୀବନକୁ ନିଜ ସଙ୍ଗ ପ୍ରଦାନ କରି ସୁଜନକୁ ଦୁର୍ଜନ କରିଦେବେ ନିଜ ପ୍ରଭାବରେ। ତୁମେ ଚାଣକ୍ୟ ପଣ୍ଡିତ ଲେଖିଲେ ଶକଟ ପଞ୍ଚ ହସ୍ତେନ, ଶକଟଠୁ ପାଞ୍ଚ ହାତ ଦୂରରେ ରହିବ, ଦଶ ହସ୍ତେନ ବାଜିନମ୍, ବାଜି ଅଶ୍ୱଠାରୁ ଦଶ ହାତ ଦୂରରେ ରହିବ, ଶତ ହସ୍ତେନ ହସ୍ତିନମ୍, ହାତୀ ଯଦି ଆସୁଛି ଶହେ ହାତ ଦୂରରେ ରହିବ। କହିଲେ ଦେଶ ତ୍ୟାଗେନ ଦୁର୍ଜନ, ଯଦି ଦୁର୍ଜନ ଅଛି ତୁ ସେ ଦେଶ ଛାଡ଼ିକି ପଳା, ତୁମକୁ କିଛି କରେଇଦେବନି, ଆଉ ଆପଣ କ'ଣ କରିବେ, ଏସବୁ ନୀତି ଆଜ୍ଞା ବଡ଼ ବଡ଼ ଅମୂଲ୍ୟ ଜିନିଷ, ସତକଥା ଆପଣ ଦେଖିବେ। କହିଲେ ହେ ଯଦା ଲୋକ ଲୋକାନ୍ କ୍ରନ୍ଦୈଷ୍ୟତି ତଦା ପ୍ରାଣୀନାମ ହନ୍ୟମାନନମ୍ ସ୍ତ୍ରୀନାମ ଚ ନିଗୃହ୍ୟମାନନମ୍ ସମ୍ବନ୍ଧେ ମହାତ୍ମାନ ସୁକୁପିତ ଏସୁ। ଜୀବ ଗୋସ୍ୱାମୀ ଲେଖିଲେ କ୍ରମ ସନ୍ଦର୍ଭରେ, ମହାତ୍ମାମାନେ କାହିଁକି ରାଗିବେ ତାଙ୍କ ଉପରେ, ତୁମ ପୁତ୍ର ଉପରେ, ନିରୀହ ପ୍ରାଣୀମାନଙ୍କୁ ହତ୍ୟା କରିବେ ଆଉ ସ୍ତ୍ରୀମାନଙ୍କୁ କଷ୍ଟ ଦେବେ, ଏଇଥିପାଇଁ ମହାତ୍ମାମାନେ ରାଗିଛନ୍ତି, ଏଇଥିପାଇଁ ମହାତ୍ମାମାନେ ରାଗିଛନ୍ତି। ଏଥିରେ ଦିତିଙ୍କର ମନ ପୁରା, ଆଜ୍ଞା ପୁତ୍ର ଜନ୍ମ କରିବେ, ଯେଉଁ ପୁତ୍ର ରଖିବେ କୀର୍ତ୍ତି ନାହିଁ, ଜୀବ ପୀଡ଼ା ଦେବ, ସେ ପୁତ୍ର କ'ଣ ଆବଶ୍ୟକ, ସେ କ'ଣ ପୁତ୍ର, କେଉଁ ମା ଏଥିରେ ଖୁସି ହେବ ଆଜ୍ଞା। କିନ୍ତୁ ଦିତିଙ୍କର ଆଶାର ସଞ୍ଚାର ହେଲା ଏଥିରେ, ତଦା ବିଶ୍ୱେଶ୍ୱର କ୍ରୋଧ ଭଗବାନ ଲୋକ ଭାବନ ହନିଷ୍ୟତି ଅବତିରିଆସ ଯଥା ଅଦ୍ରୀନ ଶତ ପର୍ବଦୃକ। ତଦା ଯେତେବେଳେ ମହାତ୍ମାଙ୍କୁ, ନାରୀମାନଙ୍କୁ, ଅନାଗସ ପ୍ରାଣୀଙ୍କୁ ଆଉ ସ୍ତ୍ରୀ ମହାତ୍ମାମାନଙ୍କୁ କୁପିତ କରିବେ, ସେତେବେଳେ ତଦା ବିଶ୍ୱେଶ୍ୱର क्रुद्ध भगवान लोक भावन सर्वलोक को सृष्टि करथिबा भगवान आसिबे हनिष्यति अवतीर्जसु भगवान अवतीर्ण नहीं क्या हनिष्यति मारिबे किबळि मारिबे गोटे उदाहरण दौरान जथा आद्रिन सतपर भद्र जेभळि इंद्र पर्वत मान को मारिथिले पक्ष को काटि देथिले पर्वत मान आगर उड़ुथिले आमर गुरुदेव जितेबळे कथाटा कहते पदयात्रा मु खाली भगवान को प्रार्थना करे केतना कथा को गुरुदेव कहला बेले मुझे भगवान को डाके प्रभु गुरुदेव कथा न कहतु लोक मैंने कौन भावे मुझे नुआ भक्त थी मुझे भी पढ़ी नहीं मत भी विश्वास लगे एवं सीना पढ़ु से पढ़ुन पर्वत मान उड़ूले पक्षी थी इंद्र काटिदे से बस पड़ते मु भगवान को डाके प्रभु किसी लोक न कहतु लोक मैंने हसबे लोक जानती पर्वत मान जीवन थिला पर्वत मान बढ़ती एवं भी पर्वत अच्छी मुझे आखिरे देखी से गाँ लोक मान प्रमाण से केंझर गला बेलू आप हरिचंदनपुर रूट्रे पड़ से पहाड़ सारा पर्वत बढ़ु पर्वत बा स्वतंत्र क्यों पर्वत क्यों देवता हिमालय पर्वतर अधिपति किए सब पर्वतर अधिपति देवता मान अच्छा वर्तमान प्रभु इच्छार से बस पड़ जब पर्वत मान पक्ष को काटिदी इंद्र से भाई तुम पुह को से मारे कि भगवान मारे वाह दीति यही वाणी रे पूजा दीति जो वाणी बर्तमान कहे ये से पूजा हो गले जगत पूजा हो गए मो पु खराब हे तो भगवान मारे ना बहुत खुशी हो गए द्वितीयवाच बधम भगवता साक्षात सुनाभो दारवाहुना आशासे पुत्रयो मह्यं मा क्रुधात् ब्राह्मणात् प्रभो पूज्य आज्ञा असुर को जन्म देले भी पूज्य कारण से असुर कूल किए आज्ञा भक्त प्रभु प्रहलाद से असुर कूल बलि भागवत कौन कह आज्ञा महात्मा मान कथा जे भूल करुछंती जे अनुताप करुछंती जहां स्वामी ये चंडी बोली अभद्र बोली संबोधन करदे कि कहले हे प्रभु बहुत खुशी गले बधम भगवता साक्षात साक्षात भगवान मो पुओ को मारे ना क्यों भगवान मारे ना सुना बोदार बाहुनाम जहां बाहुरे जो बाहू द्वारा मारे सुंदर चक्र को धरी थे और विश्वनाथ चक्र ठाकुर टीका कले दीति भावुं ओहो भाग्यवंत मत पुत्र मो पु केड़े भाग्यवान मो पु भगवान को देखिए मो पु प्रभु को देखिए कहतु ये माँ संसार पाइबे भूल कर्म करी जहां स्वामी कौन सी असुर है भगवान मारे सी आनंदित हो मो पु को भगवान को देखिए कि आम माँ आम साधु कांदु माँ कांदु मो पु बाबाजी हो गला जहा पु असुर है भगवान मारे सब लोक बाल कष्ट देवे माँ आज आनंदित हो सुनाभेन चक्रेणम उदार बाहुजस्य सुनाभ चक्र चक्र देखिए मझीटा तार नाभी अति सुंदर प्रभु से हस्तर धरती ना शंख चक्र गदा पद्म तस्य अति सुंदर बाहु उन्नमंतम पुत्र में द्रक्षति इति भाग्यवंत मो पुत्र भविष्यति ओहो मो पु को जन्म दे मो पु आज जिते भगवान कौन मो पु को मारे मो पु मान कौन बाहु को देखिए नहीं चक्र को देखिए नहीं निज को धिकार कर मरण से आवश्यकता भी मरण तो निश्चित हाब ततहस्त मरणात् सर्वपापेभ्यो निस्तारश्च जहां मो पु जो पाप सब निस्तार हो भगवान हाथ में मर आय भावी आशास्ते पांचसी मयम अपनी निस्तार मो पु को भगवान जो मारे मोर भी निस्तार हो ମୋ ପୁଅକୁ ଭଗବାନ ଦେଖାଦେବେ ନା, ଆଉ ମୁଁ ଜନ୍ମ ଦେଇଛି ମୋ ପୁଅକୁ ନା, ଆଉ ମୋର ନିଶ୍ଚିତ ଉଦ୍ଧାର ହେଇଯିବେ। କେତେ ଆନନ୍ଦିତ ହଉଛନ୍ତି। ଇଏ ହେଲା ମହତ କୂଳ ଘର, ମହତ କୂଳର ଝିଅ। ଭୁଲ କରିଦେଲା ପରେ ବି ଯେକୌଣସି ହିସାବରେ ଭକ୍ତିର କୌଣସି ଅଙ୍ଗ ପ୍ରଭୁଙ୍କର କୃପା ଭଗବତ ଭକ୍ତ ସମ୍ବନ୍ଧ ଦେଖିଦେଲେ ନା ଆନନ୍ଦିତ ହେଇଯିବ। ଯାହା ହଉ ଭଗବାନ, ମୋ ପୁଅଟି ତ ଭଗବାନଙ୍କ ହାତରେ ମରିବ। ଆଉ କଣ କହୁଛନ୍ତି, ତାଦୃଶ ପୁତ୍ର ମାତା ଅହମ ଅପି ଜନ୍ମ ମଧ୍ୟ ଅପି ଅଦୃଷ୍ଟ। ମୁଁ ସେଭଳିଆ ପୁଅକୁ ଜନ୍ମ ଦେଇଛି, କିନ୍ତୁ ମୁଁ ତ ଜନ୍ମ ଭିତରେ ଭଗବାନ ଥରେ ଦେଖିନି, କିନ୍ତୁ ମୋ ପୁଅ ତ ଭଗବାନଙ୍କୁ ଦେଖିବ ନା। କିନ୍ତୁ ହେ ସ୍ୱାମୀ, ଆଉ ଗୋଟେ ସୁନ୍ଦର କଥା କହିଲେ, ଆଶାସ୍ତେ ପୁତ୍ର ମୟମ ମା କୃଦ୍ଧାତ୍ ବ୍ରାହ୍ମଣ ବ୍ରାହ୍ମଣ ପ୍ରଭୁ। ହେ ପ୍ରଭୁ, ମୋ ପୁଅ କିନ୍ତୁ ବ୍ରାହ୍ମଣ ବ୍ରାହ୍ମଣ କ୍ରୋଧରେ ନ ମରନ୍ତୁ। କେତେ ବଡ଼ ସିଦ୍ଧାନ୍ତ ଦେଖୁଛନ୍ତି ପ୍ରଭୁପାଜୀ ଲେଖିଲେ ଏଠି। ବୈଷ୍ଣବ ଅପରାଧ କଥା ଦିତି କମ୍ ସେ କମ୍ ବୈଷ୍ଣବ ଅପରାଧ ଜାଣିଥିଲେ। କ୍ରୁଦ୍ଧାତ୍ ବିପ୍ରବଧମ ମାସ ସେ ବିପ୍ରମାନେ କ୍ରୋଧରେ ମୋ ପୁତ୍ରକୁ ବଧ ନ କରନ୍ତୁ, ବରଂ ଭଗବାନ ବଧ କରନ୍ତୁ। ବିପ୍ରମାନଙ୍କର ଅଭିଶାପ ମୋ ପ୍ରତି ନ ଲାଗୁ, ସାଧୁଙ୍କର ବ୍ରାହ୍ମଣଙ୍କର ଅଭିଶାପ ମୋ କୂଳ ପ୍ରତି ନ ହଉ। ଆଜ୍ଞା, ପରୀକ୍ଷିତ କାହିଁକି ବାରମ୍ବାର ଧନ୍ୟ ମନେ କରୁଥିଲେ କି? ବହୁ ବଡ ସୁନ୍ଦର ପ୍ରସଙ୍ଗ। ଯେତେବେଳେ ଶୃଙ୍ଗୀ ଅଭିଶାପ ଦେଇଦେଲେ, ପ୍ରଥମ ଥର ବ୍ରାହ୍ମଣ ସଭ୍ୟତାକୁ ସେ ଆକ୍ରମଣ କଲେ। କଳି ବଡ଼ ଚାଲାକ ନା, କଳି ଦେଖିଲା ମୁଣ୍ଡଟାକୁ ପାଗଳ କରିଦେଲେ, ଶରୀର କଣ ମୂଲ୍ୟ ଅଛି? ମୁଁ ଆଗେ ବ୍ରାହ୍ମଣକୁ ଆକ୍ରମଣ କରିବି। ସେଥିପାଇଁ ଶୃଙ୍ଗୀଙ୍କ ମସ୍ତକରେ କ୍ରୋଧ ହେଇକି ବସିଲେ। ଆଗେ କ୍ଷତ୍ରିୟକୁ ଆକ୍ରମଣ କରିନାହାନ୍ତି? ଯେଉଁମାନେ କୁହନ୍ତି ଯେ ପରୀକ୍ଷିତଙ୍କୁ କଳି ଆକ୍ରମଣ କଲେ, ନା, କଳି ଆକ୍ରମଣ କଲେ କାହାକୁ? ଶୃଙ୍ଗୀକୁ। ବ୍ରାହ୍ମଣ ମୁଣ୍ଡରେ ପଶିଗଲେ, ଆଜି ଅଭିଶାପ ଦେବେ। ପିତାଙ୍କ ପାଖରେ ଆସି କ୍ରନ୍ଦନ କରୁଛନ୍ତି। ଶମିକ ଋଷିଙ୍କର ଦ୍ୱାରା ତପସ୍ୟା ଭାଙ୍ଗିଲା। ଶମିକ ପଚାରିଲେ, ପୁତ୍ର ତୁ କଣ କରୁଛୁ? ତୁ ରାଜା ଧର୍ମାତ୍ମା ପରୀକ୍ଷିତଙ୍କୁ ତୁ ଅଭିଶାପ ଦେଇଦେଇଛୁ? ତୁ ଜାଣିନୁ ସେ ଭଗବାନଙ୍କର ଭକ୍ତ ବୋଲି? ସେ ଚାହିଁଲେ ତତେ ପ୍ରତି ଅଭିଶାପ ଦେଇପାରିବେ, ସେ ପ୍ରଭୁଙ୍କର ଭକ୍ତ, ସେ ଅଭିଶାପ ଦେବେନି। ଦେଖିଲ ନା କେତେ ସହିକି ଚାଲିଗଲେ। କିନ୍ତୁ ପରୀକ୍ଷିତ ଶାନ୍ତିରେ ନାହାନ୍ତି। ପରୀକ୍ଷିତ ଜାଣନ୍ତିନି ଜଣେ ବ୍ରାହ୍ମଣଙ୍କର ଅଭିଶାପ ଲାଗିଗଲାନି ବୋଲି। ଗୌରମୁଖ ନାମକ ଶୃଙ୍ଗୀଙ୍କର ଜଣେ ବନ୍ଧୁ ହାତରେ ଶମିକ ଋଷି ପଠାଉଛନ୍ତି ଖବର। ଯାହା କହିଦେବ ମହାତ୍ମା ପରୀକ୍ଷିତଙ୍କୁ, ମୋର ଚପଳ ବାଳକ ଆଜି ଅଭିଶାପ ଦେଇଦେଇଛି ତାଙ୍କୁ, ସାତ ଦିନ ଭିତରେ ତାଙ୍କୁ ତକ୍ଷକ ଦଂଶନ କରିବ। କିନ୍ତୁ ଶୁଣିଲା ମାତ୍ରେ ପରୀକ୍ଷିତ ମହାରାଜ ଆଗେ କହୁଛନ୍ତି, ଅଦ୍ୟେବ ରାଜ୍ୟାଂ ବଲବୃଦ୍ଧ କୋଶଂ ପ୍ରକୋପିତ ବ୍ରହ୍ମ କୁଲାନଲମେ। ଆଜି ନିଶ୍ଚିତ ବ୍ରହ୍ମ ସାପ ଆମ କୂଳକୁ ଦହନ କରିଦେବ, ଏତେ ଭୟ ଲାଗେ କରୁଥିଲ। ପରୀକ୍ଷିତ ମହାରାଜ ଯେତେବେଳେ ଯାଇଛନ୍ତି ପ୍ରବଚନ ଶୁଣିବା ପାଇଁ, ତାଙ୍କ ଜୀବନର ସବୁଠୁ ବଡ଼ ଆନନ୍ଦ ଦିନ ଆସିଛି ଯେତେବେଳେ ବ୍ରହ୍ମର୍ଷିମାନଙ୍କୁ ଦେଖିଛନ୍ତି, ପରୀକ୍ଷିତଙ୍କୁ ଦେଖିଛନ୍ତି। ସେ ନିଜେ କହିଛନ୍ତି, ଅହୋ ବୟମ୍ ଧନ୍ୟ ତମାନ ରୂପାଣ। ଯେଉଁ ରାଜା ବ୍ରାହ୍ମଣ ବେକରେ ସର୍ପ ଗୋଡ଼େଇକି ବ୍ରହ୍ମାଭିଶାପ ପାଇଛି, ସେ ଧନ୍ୟ ତମାମ ବୋଲି ନିଜେ କହିପାରିବେ? ଧନ୍ୟ ଧନ୍ୟତର ଧନ୍ୟ ତମମ୍, ଅହୋ ବୟମ୍ ଧନ୍ୟ ତମମ୍ ରୂପାଣ। ମୁଁ ଆଜି ଯେତେ ରାଜା ଅଛନ୍ତି ସବୁଥିରୁ ମୁଁ ବଡ଼ ଭାଗ୍ୟବାନ ନା, କାହିଁକି? ମହାତ୍ମାନୁ ଅନୁଗୃହୀଣ ଶିଲା, ଏତେ ସାଧୁମାନେ ଆଜି ମୋତେ ଅନୁଗ୍ରହ କରିବା ପାଇଁ ଆସ। ଏ ହେଲା ସାଧୁ ସଂଘର ଜୀବନର ପ୍ରଥମ ଭାଗରେ ପରୀକ୍ଷିତ ଆଜି ବିଜୟ କରିନେଲେ ସାଧୁ କୃପାଟା। ସାଧୁ ଆସିନଥିଲେ ପରୀକ୍ଷିତ ମହାରାଜଙ୍କୁ ସାଧୁଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ସାଧୁମାନେ କାହିଁକି ଆସିଥିଲେ? କୌତୂହଳରେ ଆସିଥିଲେ, ଯାହାଙ୍କୁ ପ୍ରଭୁ ମାତୃଗର୍ଭରେ ସୁରକ୍ଷା ଦେଇଥିଲେ, ଯାହାଙ୍କର ନାମ ପରୀକ୍ଷିତ, ତାଙ୍କୁ କିଭଳି ରକ୍ଷା କରିବେ ଦେଖିବା। ପରୀକ୍ଷିତଙ୍କର ମୃତ୍ୟୁ ଦର୍ଶନ କରିବା ପାଇଁ ଆସୁଛନ୍ତି, କିନ୍ତୁ ପରୀକ୍ଷିତ ତାଙ୍କୁ କଣ କହୁଛନ୍ତି ନା, ସାଧୁ ଆସିଲେ ମୋତେ କୃପା କରିବା ପାଇଁ। ଓହୋ ବୟ ଧନ୍ୟ ତମମ୍ ରୂପାଣମ୍, ନା କାହିଁକି? ମହତ୍ତମାନମ୍, ନିଜକୁ ଧନ୍ୟତମ ବୋଲି କହୁଛନ୍ତି, ସାଧୁମାନଙ୍କୁ ମହତ କହୁନାହାନ୍ତି, ମହତ୍ତର କହୁନାହାନ୍ତି, ମହତ୍ତମାନଂ ଅନୁଗ୍ରହଶୀଳଂ। ଆଜ୍ଞା ଆମେ କ'ଣ ଭାଗବତ କହିବୁ ଆଜ୍ଞା? ସେ ପ୍ରଭୁଙ୍କ ସାଙ୍ଗରେ କଥାବାର୍ତ୍ତା ହଉଥିଲେ ଆମେ ଏଇ ସନ୍ଧ୍ୟାରେ ଜଷ୍ଟ ଆସିବା ପୂର୍ବରୁ, 5 ମିନିଟ୍ ପୂର୍ବରୁ ଭାଗବତ ଆମେ କ'ଣ କହିବା ଆଜ୍ଞା? ଭାଗବତ ଆର୍ଷ ଗ୍ରନ୍ଥ, ଇଏ ମହାତ୍ମାମାନଙ୍କର ବାଣୀ, ଏଇଟା ଶବ୍ଦ ବ୍ରହ୍ମ। ଯେଉଁ ଶରୀରରେ ମଳ ବାହାରୁଛି, ଅସଂସ୍କାର ଶରୀର, ଯେଉଁ ମୁଖରେ କେତେ କୁଭାଷା ଆସୁଛି, ପଡ଼ ପୀଡ଼ା, ଏ ଶରୀରରେ ଭାଗବତ ଆସିବ କି ଆଜ୍ଞା? ସୁଖଦେବ ଯୋଗୁଙ୍କୁ ନିର୍ମଳ ନିର୍ମଳ ଅମଳ ପୁରାଣ ଭାଗବତ ସୁଖଦେବ ମହାତ୍ମା କହିଛନ୍ତି, ଆମେ କ'ଣ ଭାଗବତ କହିବା? କେବଳ ପରମ୍ପରାର କୃପା, ପରମ୍ପରାର ଶକ୍ତି ଯଦି ସ୍ୱରକୁ ଆସିବ ତାହେଲେ କିଛି ହବ, କ'ଣ ଭାଗବତ କହିବା? ଆପଣ ଶବ୍ଦ ଦେଖୁନାହାନ୍ତି କେମିତି, ନୃପ ଭିତରେ ମୁଁ ଶ୍ରେଷ୍ଠ, ଆଉ ଋଷିମାନଙ୍କ ଭିତରେ ଆପଣମାନେ ଶ୍ରେଷ୍ଠ। କାହିଁକି? ରାଜ୍ଞାମ କୁଲମ ବ୍ରାହ୍ମଣ ପାଦ ଶୌଚାତ ଦୁରାସ ବିସୃଷ୍ଟ ବତକ୍ରାହ୍ୟ କରମମ। ଯେଉଁ ଯେଉଁ କ୍ଷତ୍ରିୟ ମାନେ ନିନ୍ଦିତ କର୍ମ କରନ୍ତି, ବ୍ରାହ୍ମଣ ମାନେ ସାଧୁମାନେ ତାଙ୍କର ରାଜ୍ୟର ସୀମାକୁ ଯାଆନ୍ତି ନା, ପାଦ ଧୌତ ଆଦି କରିବା ପାଇଁ ସୁଯୋଗ ଦିଅନ୍ତି ନା। ଆପଣମାନେ ଆନନ୍ଦରେ ଆସିକି ମୋ ଭଳି ବ୍ରହ୍ମ ହତ୍ୟାରୀର ମୁଖକୁ ଦେଖୁଛନ୍ତି, ମୁଁ ବହୁତ ଧନ୍ୟ, ବହୁତ ଧନ୍ୟ। ବ୍ରହ୍ମ ହତ୍ୟାକୁ ସମସ୍ତେ ଭୟ କରନ୍ତି, ବ୍ରାହ୍ମଣ ଅବମାନ। ଜଡ଼ଭରତଙ୍କୁ ଯେତେବେଳେ ଚିହ୍ନି ନେଲେ ରାଜା ରଘୁଗଣ, ସେ ସେଇ କଥା କହିଲେ, ଆଜ୍ଞା ଆପଣ କେସ୍ ଗୁଢ଼ ରୂପରେ ଆପଣ ଚରୁଛନ୍ତି, ଆପଣ କେସ୍? ରାଜା ଜଡ଼ଭରତ ପ୍ରଶ୍ନ ପଚାରୁଛନ୍ତି, ଜଡ଼ଭରତ ପ୍ରଶ୍ନ ପଚାରୁଛନ୍ତି, ରାଜା ରଘୁଗଣ ତୁମେ କିଛି ସମୟ ପୂର୍ବରୁ ବହୁତ ସୁନ୍ଦର କଥାବାର୍ତ୍ତା କରୁଥିଲ, ରାଜା ଭାବରେ କଥାବାର୍ତ୍ତା କରୁଥିଲ, ବର୍ତ୍ତମାନ ଏତେ ଭୟ କରୁଛ କାହିଁକି? ନା ମୋତେ ସଂସାରରେ ଗୋଟିଏ ଭୟ ଅଛି। ସାଧୁର କାହାକୁ ଭୟ କି ଆଜ୍ଞା? ଭଗବାନଙ୍କୁ ଭୟ କି? ଭଗବାନଙ୍କୁ ଭୟ ନାହିଁ ଆଜ୍ଞା, ଭଗବାନ ଦୁଇ ଚାରି ଗୁଇଠା ମାରୁନାହାନ୍ତି ଆପଣ ଆମ ଗୁରୁଦେବ କୁହନ୍ତୁ, ତାଙ୍କୁ ଦୁଇ ଚାରି ଗୁଇଠା ମାର, ଆମ ଗୁରୁଦେବ ଓଡ଼ିଆ କ୍ୟାସେଟ୍କୁ ସେ ଶୋଇନେବେ। କିନ୍ତୁ ଭକ୍ତକୁ ଗୋଟେ କଥା କହିଲେ ଭକ୍ତ ବି ଶୋଇନେବ, କିନ୍ତୁ ଭଗବାନ ଶୋଇପାରିବେ। ଭଗବାନଙ୍କୁ ଗାଳି ଗୁଲଜ ଦେଲେ ତୁମେ ଗାଳି ଦେବ ନା, ତୁମେ ମାରୁନା, ସେ ଶୋଇନେବେ, ଭଗବାନ ଶୋଇନେବେ। ଆଉ ଭକ୍ତ କହିଲେ ଭକ୍ତ ବି ଶୋଇନେବ, କିନ୍ତୁ ଭକ୍ତ ଶୋଇନେଲେ କ'ଣ ଭଗବାନ ବା ଭକ୍ତର ରିଆକ୍ସନଟାକୁ ନେଇଯିବି? ଏ ତତ୍ତ୍ୱକୁ ଜାଣନ୍ତି ଦିତି। ଆଜି ନାରୀ ହେଇକି ଗୋଟେ ବହୁ ବଡ଼ ସୁନ୍ଦର ସ୍ୱାମୀ ସୁନାବ ଚକ୍ରବାହୁ, ମୋ ପୁତ୍ରମାନେ ଦେଖିବେ ଭଗବାନଙ୍କୁ, ତାଙ୍କ ହାତରେ ମରଣ ହବ, ମୋର ବଡ଼ ଭାଗ୍ୟ, ମୋର ସେ ଭାଗ୍ୟ ନଥିଲା, ମୋ ପୁତ୍ର ଜନ୍ମ କରିଛି, ପ୍ରଭୁଙ୍କ ହାତରେ ମରିବେ, ମୁଁ ବହୁତ ଖୁସି, କିନ୍ତୁ ମୋତେ ଏତିକି କୃପା କରନ୍ତୁ, ଯାହା ହଉ ମୁଁ ଖୁସି, ମୋ ପୁଅମାନେ ବ୍ରାହ୍ମଣ ଅଭିଶାପରେ ମରିବେନି। ବ୍ରାହ୍ମଣଙ୍କ ଦ୍ୱାରା ବଧ ହେବେ, ଏ ସତ୍ୟ। ସାଧୁ ବ୍ରାହ୍ମଣଙ୍କ ପ୍ରତି ଆମର ଯଦି ମହିମା ନ ରହିଲା ଆଜ୍ଞା, ଭୟ କାହାକୁ ଆଜ୍ଞା? ଏମାନଙ୍କୁ ତ। ରାଜା ରଘୁଗଣ ସେ କଥା ଜଳଭରତକୁ କହୁଛନ୍ତି, ଆଜ୍ଞା ମୁଁ କାହାକୁ ଭୟ କରେ ନା, ଗୋଟିଏ ଜିନିଷକୁ ଭୟ କରେ, ନାହଂ ବିସଂକେ ସୁର ରାଜ ବଜ୍ରାତ ନତ୍ରକ୍ଷ ଶୂଲାତ ନଜମସ୍ୟ ଦଣ୍ଡାତ। ମୁଁ ଶିବଜୀଙ୍କର ଶୂଳକୁ ଭୟ କରେ ନା, ନା ବିସଙ୍ଗେ ସୁରରାଜ ବଜ୍ରାତ ସୁରରାଜ ଇନ୍ଦ୍ରଙ୍କର ବଜ୍ରକୁ ଭୟ କରେ ନା, ତ୍ରକ୍ଷଙ୍କର ଶିବଜୀଙ୍କର ଶୂଳକୁ ଭୟ କରେ ନା, ଯମଙ୍କର ଦଣ୍ଡକୁ ଭୟ କରେ ନା, ତୁମେ କାହାକୁ ଭୟ କର? ନଗ୍ନାର୍କ ସୋମା ନୀଳବିପତ ନଗ୍ନାର୍କ ସୋମା ନୀଳବିତ ପାସ୍ତ୍ରମ ନ ଅଗ୍ନି ଅର୍କ ସୂର୍ଯ୍ୟ ସୋମ ଅନୀଳ ପବନ ବିତପ କୁବେର ଏମାନଙ୍କର କାହାର ଅସ୍ତ୍ରକୁ ଭୟ କରେ ନା? ଅଭିମାନରେ କହୁନାହାନ୍ତି, ଅହଙ୍କାରରେ କହୁନାହାନ୍ତି, ହେ ମହାତ୍ମା ଆପଣ କିଏ ସେ ମୁଁ ଭାରି ଭୟ କରେ ନା, କାହାକୁ ଭୟ କରେ? ସଂକେ ଭୃ ସମ୍ବ୍ରହ୍ମ କୁଳାବମାନ, ବ୍ରାହ୍ମଣ କୁଳ ସାଧୁ କୁଳ ଯଦି ଅବମାନ ହେଇଗଲା ନା, ମୁଁ ଭାରି ଭୟ କରେ। କାହିଁକି? ପାଲିକି ବୋହୁଛନ୍ତି ବା ଜଡ଼ଭରତ, ବହୁ କଟବାଣୀ କହୁଛନ୍ତି, ଏ ଚାଲ, ତୁ ଏତେ ମୋଟା ହେଇଛୁ କ'ଣ ଚାଲିପାରୁନୁ, ତୁ କ'ଣ ଭୋଜନ କରିନୁ, ତୁ ଜାଣିନୁ ମୁଁ ନରପତି, ମୁଁ ଚାହିଁଲେ ତତେ ଦଣ୍ଡ ଦେବି। ଆଜ୍ଞା ଗାଳି ଦେଇକି ସାଧୁଙ୍କର ଦୟା କେହି ପାଇଛନ୍ତି? ଜୀବ ଗୋସ୍ୱାମୀ ଅଦ୍ଭୁତ, टीका लिखुचंत देख साधुर कृपा किभली सौरी कृपा पूजा सेवा नहीं राजा रोहुगण जड़भरत को पूजा करी पाल्लिंकी बहुचंत साधु को साधु को चाकर करथिबा लोक गाली गुलज दे साधु कृपा पाइल तुम्हें कौन साधु कृपार अधिकारी डिमांड कर साधु कृपा पाइब किसी अधिकार ना साधु से सौरी सिंह सीए जहाँ को इच्छा करे ताकू देदेवे आज्ञा देखुना गाड़ी गोलज पालिंगे बहिले गाड़ी गोलज पुणी दौ तू कौन बही पार नु तु जानु मु राजा चाहिए दंड देवी एति कहला दया चाहिए आसला अरे ये तो अज्ञान जीवटा किए राजा कौन तुम सबुदिन राजा है रही मोटा पतला कह किए पतला आत्मा कौन मोटा ना पतला एतिक ज्ञान आसगला ये सुंदर कथा कह तुम किए से पचारे आप किए सतकथ कहत मत ब्रह्म कूल को भारी भय आप ब्राह्मण कि आप साधु कि प्रवचन दे सारापर निजर परिचय देव ये प्रश्न तुम्हें शुणियों किए अहं पुरा भरत राम राजा कांदी कांदी कह मु लोक मु भरत राजा शुणीच ना तुम्हें से राज्य रोच मो नाम आपण राजा भरत आपणकर अवस्था उलग्न है आपण बुलुचंती आपण राजा महात्मा भरत जुहा जुहेव मल्लवत उत्तम श्लोक लालसा युवक अवस्था रे मळ भली समग्र विश्व को त्याग करके आपण आसते उत्तम श्लोक आपण आज चाकर हो पागल हो गले अहं प्रेव भरत नाम राजा विमुक्त दृष्ट श्रुत संग बद्ध भय करनी राजा रोहगण मोर टे संग दोष हो गला मो हरिणी को टे भल पाई आप हरिण को भल पाई ये ज्ञान गुड़े कहीं नष्ट ना आराधना भगवत इन मु भरत जन्म रे भगवान को प्रचुर आराधना करी आपत ठाकुर को डाक पुणी अवस्था हो गला मृग भवन मृग श्रृंगार्थ मु हरिण हो गली टी मृग को भल पाए राजा रोहगण पागल हो गले अरे ये भरत महात्मा आज मृग सर रही आज पालिंग ढोचंती मु राजा अभिमान करुचे आज्ञा मोर केमते उद्धार हम कहतु कि स्वीकार करले साधु स्वीकार कर कृपा दे देले सब ज्ञान भंडार खोली देले राजा रोहगण के निकट भरत महाराज साधु कृपा ये आज्ञा गाली गुलज खाइले साधु थोड़े कृपा कर कौन आप कहवा कौन नियम देखेबा एटा बा आशार पथ एटा आशार पथ भिकारी कौन कही पार भद्र लोक मैंने चाहूना लोक गाड़ी दे कि रखे बसे देवे नहीं भिकारी गुडा सब गाड़ी दे कि दस टा दे कि जाऊँ भद्र लोक चाहूना पड़ो भिकारी बस ना पत्र खोजिकी आशाटा कौन मरी जाऊँ ना कौन आज दस टा न मिलने कल टाटा मिलने से कौन छाड़ दौर ता वृत्तिटा को छाड़ तार पत्र बस आम से बेला भगवान दरबार लुगा खोल बस पड़ो केत चाहिए किए न चाहिए क्यों साधु चाहिए न चाहिए आम वृत्ति पड़े भिकारी कतरे शिखा पड़ो भिक्षारी कतरे शिखा पड़ो मुझे कथर एट पलि मोर पु ब्राह्मण माँ क्रोधा ब्राह्मण प्रभु ब्राह्मण क्रोधरु अभिशाप मो पुत्र मरण न हो ब्राह्मण क्रोध मो पुत्र पर न पड़ी मो पुत्र क्षति न बर भगवान मारन बर्तमान प्रश्न उठुचंद ब्राह्मण बद्धे क दोष ब्राह्मण यदि बद्ध करती क्यों दोष हुए देखो ब्राह्मण तत्व जानती दीति साधु यदि क्या अभिशाप दे तो गले आज्ञा आमर गुरुदेव से श्लोकटी आनी कहते वैष्णव अपराध कथे जे थरे गुरु ग्रहण करी गुरु को त्याग कर दूची मुहवश तार अहंकार कार्य कलाना तार सांसारिक स्वार्थ पद मर्यादा किसी पूरण हो पारा ना
ତାକୁ ଶ୍ମଶାନରେ ପକେଇଦେଲେ ବି କୁକୁର ଗୃଦ୍ଧ ଶୃଗାଳ ମାନେ ଭୋଜନ କରିବେ ନା, ଏଟା ଗୁରୁଦ୍ରୋହୀଟା, ଗୁରୁଦ୍ରୋହୀ, ବ୍ରାହ୍ମଣ ଦ୍ରୋହୀ, ସାଧୁ ଦ୍ରୋହୀ, ଏମାନଙ୍କୁ ପଶୁପକ୍ଷୀ ମାନେ ଭୋଜନ କରିବେ। ଆପଣମାନେ ଓଡ଼ିଆ କ୍ୟାସେଟ୍ ଶୁଣିବେ, ସ୍ୱତନ୍ତ୍ର ଗୁରୁଦେବ କଥାଟା କହୁଛନ୍ତି। ତାର ଜୀବନ ଆଉ କ'ଣ ଗଲା ତ ସବୁ ଆଉ ଦିତି ସେ କଥା କହୁଛନ୍ତି, ବ୍ରାହ୍ମଣ ବୋଧେ କହ ଦୋଷ ଦିଦି କଶ୍ୟପ ପଚାରୁଛନ୍ତି, ତୁମେ ଏତେ ଆନନ୍ଦିତ ହେଉଛ ତୁମ ପୁତ୍ରକୁ ଭଗବାନ ମାରିବେ, ବ୍ରାହ୍ମଣ ମାରିଲେ ଅସୁବିଧା କ'ଣ ହେଇଥାନ୍ତା। କହିଲେ ସ୍ୱାମୀ, ଏଇ ଦୁଇ ଜଣଙ୍କୁ ନର୍କର ଥିବା ଲୋକ ବି କୃପା କରନ୍ତିନି, ଶୁଣନ୍ତୁ ଆମର ଅବସ୍ଥା ଏଇଆ ଆଜ୍ଞା, ଏଇ ଦୁଇ ଜଣ ଭିତରେ ଆମେ ଗୋଟେ କାଟାଗୋରୀର, କେଉଁ କାଟାଗୋରୀର ଶୁଣନ୍ତୁ ଆମେ। ନ ବ୍ରହ୍ମଦଣ୍ଡ ଦଗ୍ଧସ୍ୟ ନ ଭୂତ ଭୟଦସ୍ୟ ଚହଂ ନାରକସ୍ୟ ଅନୁଗୃହନ୍ତି ୟାଂ ୟାଂ ୟୋନି ଅଶୋଗ୍ରତ ବ୍ରହ୍ମତସ୍ୟ ନ କୁତ୍ରାପି ସୁଖମ। ଦୁଇ ପ୍ରକାର ପ୍ରାଣୀର ସେ ଯେଉଁ ଜାଗାକୁ ଯିବେ ତାକୁ କାହାର କୃପା ମିଳିବନି। ବ୍ରାହ୍ମଣ ସାପହତସ୍ୟ ଭୂତାନାମ ଭୟ ସମ୍ପାଦକ୍ୟ ଚ ନାରକାମପି ନରକବାସୀନାମପି ନ ଅନୁଗ୍ରହଂ କୁର୍ବନ୍ତି। ଏଇ ଦୁଇ ପ୍ରକାର ପ୍ରାଣୀଙ୍କୁ ନର୍କରେ ଥିବା ଲୋକ ବି ଦୟା କରନ୍ତି। ମନୁଷ୍ୟ କ'ଣ କରିବ ନା, ଭଗବାନ କ'ଣ କରିବ ନା, ଦେବତା କ'ଣ କରିବ, କାହାକୁ କାହାକୁ? ନ ବ୍ରହ୍ମଦଣ୍ଡ ଦଗ୍ଧସ୍ୟ, ବ୍ରହ୍ମ ବ୍ରାହ୍ମଣଙ୍କୁ କ୍ରୋଧ କରିକି ତାଙ୍କର ଦଣ୍ଡରେ ଯିଏ ଦଗ୍ଧ ହେଇଛି, ବ୍ରାହ୍ମଣଙ୍କୁ ପୀଡ଼ା ଦେଇଛି, ସାଧୁଙ୍କୁ ପୀଡ଼ା ଦେଇଛି, ପ୍ରଭୁପାଦ ବୈଷ୍ଣବ ଅପରାଧ କଥା ଲେଖିଥିବେ, ସାଧୁଙ୍କୁ କ୍ରୋଧ ଦେଇଛି, ତାର ମୃତ୍ୟୁ ନର୍କର ଲୋକ ବି ତାକୁ କୃପା କରିବେ। ପ୍ରଥମ, ଦ୍ୱିତୀୟ, ନ ଭୂତ ଭୟଦସ୍ୟ ଚ, ପ୍ରାଣୀମାନଙ୍କୁ ଯେ ସବୁବେଳେ ଯିଏ ଭୟ ଦେଖାଉଛି, କଷ୍ଟ ଦଉଛି, ପ୍ରାଣୀମାନଙ୍କୁ ଯିଏ ଅତି କଷ୍ଟ ଦଉଛି, ଉଦ୍ବେଗ ଦଉଛି, ସେ ଲୋକର ମୃତ୍ୟୁ ପରେ ସେ ନର୍କ କଲେ ବି ତାକୁ କୃପା କରିବେ। କୌଣସି ଜୀବ ଆମ ଦ୍ୱାରା ଦୁଃଖ ନ ପାଆନ୍ତୁ, ଆମର ଭଜନ ହବନି। ଭକ୍ତିମୟ ଠାକୁର ସେଥିପାଇଁ କହିଲେ, ଜୀବନ ନିର୍ବାହ ଆନେ ଉଦ୍ବେଗ ନା ଦିବେ, ଜୀବନ ନିର୍ବାହ ଆନେ ଉଦ୍ବେଗ ନା ଦିବେ, ଜୀବନ ନିର୍ବାହ ଆନେ ଉଦ୍ବେଗ ନା ଦିବେ, ଜୀବନ ନିର୍ବାହ ଆନେ ଉଦ୍ବେଗ ନା ଦିବେ। ପର ଉପକାରେ ନିଜ ସୁଖ ପାସରିବେ, ଶ୍ରୀକୃଷ୍ଣ ଭଜନେ ଯଦି ମାନସ ତୋର, ଶ୍ରୀକୃଷ୍ଣ ଭଜନେ ଯଦି ମାନସ ତୋର, ଏଇ କଥାରେ ଲେଖିଲେ, ଶ୍ରୀକୃଷ୍ଣ ଭଜନେ ଯଦି ମାନସ ତୋର, ଏ ସାଧକ ଯଦି ଶ୍ରୀକୃଷ୍ଣ ଭଜନ କରିବା ପାଇଁ ତୋର ମନର ଇଚ୍ଛା ଅଛି, ପରମୟ ଯତ୍ନ ଲଭ ଏଇ ଅଧିକାର, ଏ ଅଧିକାରକୁ ଲାଭ କର, ଯତ୍ନ କରିକି କ'ଣ ଜୀବନ ନିର୍ବାହ ଆମେ ଉଦ୍ବେଗ ନା ଦେବି। ଏ ସଂସାର ପାଇଁ ଏମିତି ତିଆରି କରାଯାଇଛି, ଆପଣଙ୍କ ଏଠି ବଞ୍ଚିବାକୁ ହେଲେ, ଆପଣଙ୍କ ଏଠି ବଞ୍ଚିବାକୁ ହେଲେ ଆପଣ ଯଦି ସତର୍କ ନୁହନ୍ତି, ଆପଣଙ୍କ ଦ୍ୱାରା କେହି ଗୋଟେ ଲୋକ କଷ୍ଟ ପାଇଯିବେ। ଦେଖୁନାହାନ୍ତି, ଆପଣ ଯାଉଥିବେ କେଉଁ ବସ୍ରେ, ଗୋଟେ ଟ୍ରେନ୍ରେ ଆପଣ ଯାଉଥିବେ, ଆପଣ ବସ୍ ଜଣେ ଲୋକ ବସିଛି, ଆପଣ ସିଟ୍ ନାହିଁ, ଆପଣ ତାରି କରରେ କେମିତି ଯାଇକି ବସୁଛନ୍ତି, ତାର ଇଚ୍ଛା ନାହିଁ ସେ ସିଟ୍ରେ ବସିଛି, ଆପଣ ତା କରକୁ ଲାଗିକି ବସୁଛନ୍ତି, ଠିଆ ହେଇଛନ୍ତି, କିନ୍ତୁ ସେ ବାରମ୍ବାର ଆପଣ ଠେଲୁଥିବ, ସେ କଷ୍ଟ ପାଉଛି, କିନ୍ତୁ ଆପଣ ବି କ'ଣ କରିବେ, ଆପଣଙ୍କୁ ବି ଯିବାର ଅଛି। ଏ ସଂସାରରେ ସମସ୍ତଙ୍କୁ ବଞ୍ଚିବାର ଅଛି, ସମସ୍ତଙ୍କୁ ନିଜ ନିଜର ସାଧନ ପାଇଁ ସର୍ବବ୍ୟାକୁଳା, କିନ୍ତୁ ବହୁତ ସାଧକକୁ ବହୁତ ସାବଧାନ ହବ, ଜୀବନ ନିର୍ବାହ ଆମେ ଉଦ୍ବେଗ ନା ଦେବି, କାହାକୁ କଷ୍ଟ ଦେବନି।
ପରୋପକାର ନିଜ ସୁଖ ପାସ କରିବ ଆଉ ସମସ୍ତଙ୍କୁ ସମ୍ମାନ ଦେବ, ଜୀବକୁ ପୀଡ଼ା ଦେବନି। ଦୁଇଟି କହିଲେ, ଯିଏ ବ୍ରାହ୍ମଣଙ୍କୁ ଦ୍ୱେଷ କରିକି ତାଙ୍କର ଅଭିଶାପ ପାଇକି ବଧ ହଉଛି, ଆଉ ଯିଏ ପ୍ରାଣୀଙ୍କୁ ଭୟ ଦେଖଉଛି ସେ ଲୋକର ମୃତ୍ୟୁ ପରେ ନରକବାସୀ ରାମ ଅପି ଅନୁଗ୍ରହ ନ କରନ୍ତି, ନର୍କରେ ଥିବା ଜୀବମାନେ ତୁମକୁ କୃପା କରିବେ। ଆମ ପାଇଁ କେହି କଷ୍ଟ ନ ପାଆନ୍ତୁ, ଯାହାର ଏହି ମନୋଭାବ ଅଛି ସେ ଭକ୍ତି ରାଜ୍ୟରେ ଅଗ୍ରଗତି କରିବ, ତାକୁ ପ୍ରଭୁ କରୁଣା କରିବେ। ମୋ ପାଇଁ ଇଏ ଅସୁବିଧା ପଡ଼ୁଛନ୍ତି, ଠିକ ଅଛି ମୁଁ ପଳେଇବି, ନା ସାପଟିକୁ ଦେଖିଦେଇ ହରିଦାସ ଠାକୁର କଣ କହିଲେ ଆଜ୍ଞା, ଇଏ ବା ଆମର ଜ୍ୱଳନ୍ତ ଉଦାହରଣ ବୈଷ୍ଣବ, ଗୌଡ଼ିଆ ବୈଷ୍ଣବଙ୍କୁ ଆଉ ଅଛି କି ଆଜ୍ଞା ସିଦ୍ଧାନ୍ତ କିଛି? ସାପଟା ରହିଛନ୍ତି, ସାଧକମାନେ ସବୁ ଆସୁଛନ୍ତି ହରିଦାସ ଠାକୁରଙ୍କ ପାଖକୁ, ଆଉ ହରିଦାସ ଠାକୁରଙ୍କ ଗୁମ୍ଫାରେ ସର୍ପଟା ଆସିକି ରହୁଛି, ଏମାନେ ଭୟ କରିକି ସାଧକମାନେ ଆସୁନାହାନ୍ତି ଭକ୍ତମାନେ। ହରିଦାସ ଠାକୁର ବିଚାର କଲେ, ଆମେ ଏଠି କାହିଁକି ରହିବା, ଭକ୍ତମାନେ ତ ଆସୁନେ, ଭକ୍ତ ସଙ୍ଗ ମିଳୁନି, ଆମେ କାଲି ପଳେଇବା ଏଠୁ ଆଜ୍ଞା। ମନରେ ଏହା ବିଚାର କରୁ କରୁ ସର୍ପ ବାହାରିକି ପଳେଇଯାଉଛି, ଯାହାର ବିଚାରଧାରା ନିର୍ମଳ ତା ପାଇଁ ସବୁ ଭଗବାନ ରାସ୍ତା କାଟିଦେବେ, ଆଉ ଭାବନାଟା ଆମର ଶୁଦ୍ଧ ହେଲେ ପ୍ରଭୁ ସବୁ କାଟିଦେବେ। ଦେଖୁନାହାନ୍ତି ବେଶ୍ୟାକୁ ଦେଇଦେଇକି ପଳେଇଆରେ ନିଜ ଆଶ୍ରମ, ବେଶ୍ୟାକୁ ନିଜ ଆଶ୍ରମ ଦେଇଦେଇକି ହରିଦାସ ଠାକୁର ପଳେଇଆରେ, ବେଶ୍ୟା ତ ବୈଷ୍ଣବ ହେଇଗଲେ, ଚିନ୍ତା କଲାରେ ଇଏ କେଉଁଠି ଚଳିବ ସମାଜରେ, ତାକୁ ସମସ୍ତେ ଥୁଥୁକାର କରିବେ, ଇଏ ତ ମୋ କଥା ଉପରେ ବିଶ୍ୱାସ କରି ସାଙ୍ଗେ ସାଙ୍ଗେ ମୁଣ୍ଡନ ହେଇଗଲା, ବେଶ୍ୟା ଆଜି ମୁଣ୍ଡନ ହେଇଗଲା। ଆଉ 3 ଲକ୍ଷ ନାମ କରୁଛନ୍ତି ହରିଦାସ ଠାକୁରଙ୍କ ପ୍ରଭାବରେ, କହିଲେ ମା ଏ ଆକୁ ମା ବୋଲିକି ସମ୍ମାନ ଦେବେ କି, ଯାହାକୁ ବାରଙ୍ଗନା ବୋଲି ସମାଜ ଦୃଷ୍ଟିରେ ଦେଖିଛି ତାଙ୍କୁ ମା ବୋଲି ସମ୍ମାନ ଦେବେ, କିନ୍ତୁ ମୁଁ ସାଧୁ, ମୁଁ ଆଙ୍କୁ ମା ବୋଲି ସମ୍ମାନ ଦେଇଦେଇକି ଯିବି। ପରମ ବୈଷ୍ଣବ ହେଲେ ଲୋକ ଦେଖିବାକୁ ଆସିଲା ତାଙ୍କୁ, ଆଉ କହିଲେ ମା ତୁ କେଉଁଠୁ ରହିବୁ, ତୁ ମୋ ଆଶ୍ରମର, ଆଶ୍ରମ ଛାଡ଼ିକି ପଳେଇ, ଆଶ୍ରମ ଛାଡ଼ିଦେଇ ପଳେଇ, ଜୀବନ ନିର୍ବାହ ଆନେ ଉଦ୍ବେଗ ନା ଦେବେ, ପରୋପକାର ନିଜ ସୁଖ ପାସ କରିବେ। ଯଦି ମୁଁ ଏଠି ରହିଲେ ଏ ଲୋକଟାର କ୍ଷତି ହେଉଛି, ମୋ ପାଇଁ କଷ୍ଟ ହେଉଛି, କାହିଁକି ମୁଁ ଏଠି ରହିବି, ପଳେଇ ସେ ଆନନ୍ଦରୁ, ମୋ ପାଇଁ କେହି କଷ୍ଟ ନ ପାଆନ୍ତୁ, ବରଂ ମୁଁ ସମସ୍ତଙ୍କ ପାଇଁ କଷ୍ଟ ପାଏ। ଏଇ ଭାବ ଆମ ମନ ଭିତରେ ଆସିଲେ ନିଶ୍ଚିତ ସମୟ ଆସିବ ଭଗବାନଙ୍କ ଦ୍ୱାରା ଆମେ ଭିକାରୀ ହେଇକି ଥିଲେ ପ୍ରଭୁ କେତେବେଳେ କରୁଣା କରିବେ, କାରଣ ସବୁ ଜୀବ ଭଗବାନଙ୍କର ନା। ସେ ପଦରେ ସେ ଲେଖିଲେ, କୃଷ୍ଣ ଅଧିଷ୍ଠାନ ସର୍ବ ଜୀବେ ଜାନି ସଦା, କୃଷ୍ଣ ଅଧିଷ୍ଠାନ ସର୍ବ ଜୀବେ ଜାନି କରବି ସମ୍ମାନ ସବେ ଆଦର ସର୍ବଦା, କରବି ସମ୍ମାନ ସବେ ଆଦର ସର୍ବ ଭକତି ବିନୋଦ କାନ୍ଦି ବୋଲେ ପ୍ରଭୁ ପାୟ, ବୋଲେ ପ୍ରଭୁ ପାୟ, ହେ ନଧିକାର କବେ ଦିବେ ହେ ଆମାୟ, ହେ ନଧିକାର କବେ ଦିବେ ହେ ଆମାୟ।
ବହୁ ବଡ଼ ସିଦ୍ଧାନ୍ତ, ବହୁ ବଡ଼ ସିଦ୍ଧାନ୍ତ, ଏ ମନୋଭାବଟା ଆସିଗଲେ ଭଗବାନ ମିଳିଯିବେ। ମୋ ଦ୍ୱାରା କେହି କଷ୍ଟ ନ ପାଆନ୍ତୁ, କୃଷ୍ଣ ସମସ୍ତଙ୍କ ଅନ୍ତର ଅଛନ୍ତି, ମୁଁ ତ ଗୋଟେ ଜୀବକୁ ସମ୍ମାନ ଦେଇପାରୁନି ତାକୁ ଅସମ୍ମାନ କାହିଁକି ଦେବି, ମୁଁ ଜଣକୁ ସାହାଯ୍ୟ କରିପାରୁନି ତାକୁ ଦୁଃଖରେ କାହିଁକି ପକେଇ, ମୁଁ ତାଠୁ ଦୂରେଇ ଆସିବି। ବିଶେଷ କରି ବୈଷ୍ଣବମାନଙ୍କର ଏ ମନୋଭାବ ହେବା ଦରକାର, ମୁଁ ଜଣକୁ ସହଯୋଗ କରିପାରୁନି, ମୁଁ ମୋ ପାଇଁ ସେ କଷ୍ଟ ନ ପାଉ, ତା ଭଜନରେ ବାଧା ନ ହଉ, ତାର ଗୌରୁ ନିତ୍ୟାନନ୍ଦଙ୍କ ଚରଣରେ ଯେତିକି ଭଜନର ବଳ ଅଛି ସେଇ ହିସାବରେ ସେ ତାର ଯିବ। ବହୁ ବଡ଼ ଉଦାର ଧର୍ମ ବୈଷ୍ଣବ ଧର୍ମ, ସଂସାରର ବଡ଼ ବଡ଼ ମହାତ୍ମା ମାନେ ଆଜି ଏ ଗୌଡ଼ିଆ ବୈଷ୍ଣବ ସିଦ୍ଧାନ୍ତ ପାଖରେ ମଥା ନଇଁଛନ୍ତି, ଏ ଧର୍ମ କେଉଁଠି ନାହିଁ, ସବୁ ଜୀବକୁ ଆଦର କେଉଁଠି ଅଛି।
ଆଉ ଦ୍ୱିତୀୟ ଏଇ ଧର୍ମକୁ ଜାଣିଛନ୍ତି, ନହେଲେ କଣ ଆଜି ଏ କଥା କହିଥାନ୍ତେ? ଆଜ୍ଞା, ହେ ସ୍ୱାମୀ, ମୁଁ ବହୁ ଖୁସି, ମୁଁ ତ ଭୁଲ କରିଛି, ମୋ ଭୁଲ ପାଇଁ ମୋ ପୁଅମାନେ ଦଣ୍ଡ ପାଇବେ, କିନ୍ତୁ ମୁଁ ଭାଗ୍ୟବତୀ, ମୋ ପୁଅମାନେ ଭାଗ୍ୟବନ୍ତ, ଏଇଥିପାଇଁ ମୋ ପୁଅମାନେ ଭଗବାନଙ୍କ ହାତରେ ମରିବେ। ଆଉ ଭଗବାନଙ୍କ ହାତରେ ମରିବା ପୂର୍ବରୁ ଏ ବାହୁକୁ ଦେଖିବେ, ପ୍ରଭୁଙ୍କର ବାହୁକୁ ଦେଖିବେ, ଆଉ ମୁଁ ଯାହାକୁ ଦେଖିନି ମୋ ପୁଅମାନେ ଦେଖିବେ। ନିଶ୍ଚିତ ମୋ ପୁଅମାନଙ୍କର ଦର୍ଶନରେ ମୋର ବି ଉଦ୍ଧାର ହେଇଯିବ। ମୋ ପୁଅମାନଙ୍କୁ ମୁଁ ଜନ୍ମ ଦେଇଛି ନା, ସେମାନେ ଭଗବାନଙ୍କୁ ଦେଖିବେ, ଆଉ ମୋର ଉଦ୍ଧାର। କିନ୍ତୁ ଏତିକିରେ ମୁଁ ଖୁସି, ବ୍ରାହ୍ମଣଙ୍କ ଆଉ ବ୍ରାହ୍ମଣଙ୍କୁ ଅଭିଶାପ, ବ୍ରାହ୍ମଣ ଅଭିଶାପରେ ବ୍ରହ୍ମ, କାରଣ ଆଙ୍କର ଶଙ୍କାଟା କାହିଁକି ଆସିଲା କି? ପ୍ରଥମେ କହିଲେ ନା କୃପିତେଶୁ ମହାତ୍ମା, ମହାତ୍ମା ମାନେ କ୍ରୋଧ ହେବେ, ଆଙ୍କୁ ଡର ଲାଗିଲା, କଣ ମହାତ୍ମାଙ୍କ ଅଭିଶାପରେ ମୋ ପୁଅମାନେ ମରିଯିବେ କି? କହିଲେ ନା, ତୁମ ପୁଅ ମହାତ୍ମାଙ୍କ ଅଭିଶାପରେ ମରିବେନି, ଭଗବାନଙ୍କ ହାତରେ ମରିବେ, ଖୁସି। ବର୍ତ୍ତମାନ କଶ୍ୟପ ଉବାଚ, କହିଲେ ବାହ, ବର୍ତ୍ତମାନ ବର ଦେବେ କଶ୍ୟପ। ଇଏ ବର କଣ, ଏ ତ ପ୍ରଭୁଙ୍କର ବ୍ୟବସ୍ଥା ଏ ତ ହେଇକି ରହିଛି। କହିଲେ କହିଲେ ତୁମେ ପାଞ୍ଚଟି ଜିନିଷ ଠିକ କାମ କରିଛ, ଭୁଲ କାମ ଗୋଟିଏ କରିଛ, ପାଞ୍ଚଟି ଅନୁତାପ ତୁମେ କରିଛ, ଏ ପାଞ୍ଚଟି ଜିନିଷ କରିଛ, ଇଏ ଅନୁତାପ ଶ୍ରେଣୀ ଅନ୍ତର୍ଗତ, ଏଥିପାଇଁ ତୁମର ପରିଣାମ ତୁମେ ଦେଖ। କଶ୍ୟପ ଉବାଚ, କୃତ ସୁକାନୁତାପେନ ସଦ୍ୟଃ ପ୍ରତ୍ୟବମର୍ଶନାତ୍ ଭଗବତୀ ଉରୁମାନାଚ ଭଗବତୀ ଉରୁମାନାଚ ଭବେ ମରିଆ ପିଚାଦରା। ଏଥିରେ ପାଞ୍ଚଟି କଥା କୁହାଯାଇଛି। ହେ ଦିତି, କୃତ ଶୋକ ଅନୁତାପେନ, ଭୁଲ କଲା ପରେ, କୃତ ଭୁଲ କଲା ପରେ ଶୋକ କରିଛ ଆଉ ଅନୁତାପ କରିଛ। ଅନୁତାପ ଶ୍ରେଷ୍ଠ ପ୍ରସ୍ତୁତ। ଆମେ କ'ଣ ହୁଏ କି, ବାହାର ଦୁନିଆରେ, ବାହାର ଦୁନିଆ ଭକ୍ତ ଦୁନିଆ କେତେ ପାର୍ଥକ୍ୟ, ବାହାର ଦୁନିଆରେ ଧରା ପଡ଼ିଗଲା, ସାର୍ ମୁଁ ଭୁଲ କରିଦେଇଛି, ମୋତେ କ୍ଷମା, ଭୁଲଟା ମାଗିଦେଲା ପରେ ମନ ଆନନ୍ଦିତ ହୋଇଯାଏ, ବୁଝିପାରିଲେ ନା, ସାର୍ ମୋର ଭୁଲ ହେଇଯାଇଛି, ହଁ ସାର୍ କହିବ ଯା ଯା ଖୁସି। କିନ୍ତୁ ବୈଷ୍ଣବ ଦୁନିଆରେ ତାହା ନା, ବୈଷ୍ଣବ ଦୁନିଆରେ ଧରା ପଡ଼େ ବା ନ ପଡ଼େ, ଧରା ପଡ଼ିଗଲେ ତ କହିଦେବା ମୁଁ ଭୁଲ କରିଦେଇଛି, କିନ୍ତୁ ତାପରେ ବି ଆନନ୍ଦ ମିଳେନି, ମୁଁ ଭୁଲଟା କର୍ମ କରିଦେଲି ନା, ତାଙ୍କୁ ଦେଖିଲେ ସବୁବେଳେ ମତ ଅବନତ ମସ୍ତକ ଯାଏ, ଏ ଲୋକ ନିକଟରୁ ସିଏ କ୍ଷମା କରିଦେଇଥିବେ, କିନ୍ତୁ ଆମେ ଭଜନ କରୁଥିବା ସବୁବେଳେ ତାଙ୍କୁ ଦେଖିଦେଲା ମନ ଅବନ, ଆରେ ମୁଁ ଆଙ୍କ ନିକଟରେ ଅପରାଧ, ମୁଁ ଆଙ୍କ ନିକଟରେ ଅପରାଧ। ଏହାର ପ୍ରମାଣ କିଏ ଅଛନ୍ତି କି? ଏହାର ପ୍ରମାଣ ଗୌର ନିତ୍ୟାନନ୍ଦଙ୍କ ଲୀଳାରେ ଯୋଗାଇ ମାଧାଏ ମହାପ୍ରଭୁ, ଯୋଗାଇ ମାଧାଇ ଯେତେବେଳେ ଅନୁତାପ କରିକି ସବୁ କହିଲେ, ସ୍ତୁତି କଲେ, ବନ୍ଦନା କଲେ, ମହାପ୍ରଭୁ କହିଲେ, ନିତ୍ୟାନନ୍ଦ, ଲୋକ ଯୋଗାଇ ମାଧାକୁ ଦର୍ଶନ କରିକି ଗଙ୍ଗାରେ ସ୍ନାନ କରନ୍ତି, କିନ୍ତୁ ଏ ଯୋଗାଇ ମାଧା ଯେତିକି ଆଜି ଅନୁତାପ କରୁଛନ୍ତି, ଲୋକ ଗଙ୍ଗାରେ ସ୍ନାନ କରିକି ଆଙ୍କ ପାଇଁ ଗଙ୍ଗାରେ ସ୍ନାନ କରୁଥିଲେ, ମୁଁ ଆଜି ଯୋଗାଇ ମାଧାଇକି ଏଭଳି କରିବି, ସେ ଯେ ଏଭଳି ଅନୁତାପ କରୁଛନ୍ତି, ତାଙ୍କୁ ଦର୍ଶନ କଲେ ଗଙ୍ଗାର ଫଳ ମିଳେ। ମହାପ୍ରଭୁ ବହୁତ ଖୁସି ହେଇଗଲେ, ଯେଉଁ ଅନୁତାପ କଲେ ଦୁଇ ଭାଇ, କାନ୍ଦିଲେ। ଆମ ଭଜନ ଗୁଡ଼ିକ ସବୁ ଏଇଥିରେ ନା, ଆମ ଭଜନ ନାହିଁ ସେ ଭଜନଟି, ଆମ ସମ ପାପି ନାହିଁ ଜଗତ ଭିତରେ, ମମ ନିବେଦନ କରି ପ୍ରଭୁ ତୁମାର ଚରଣେ, ଏସବୁ ଆମର ଅନୁତାପ ଭଜନ ନା। ମୋ ଭଳିଆ ଅଧମ କିଏ ଅଛି, ପତିତ କିଏ ଅଛି, ଆମ ଭଜନ ସବୁ ଆଉ କିଏ, ଆମେ ଅପରାଧୀ ନୁହେଁ ଯେ, ଆମ ମନ କରିଛି ମୁଁ ଅପରାଧ କରିନି, କଣ ସତ ଜନ୍ମର ଅପରାଧ ଆମ ଏଇ ଜନ୍ମ ଭିତରେ ଆମର କିଛି ଭଜନ ଚାଲିଗଲା ନା? ଅପରାଧ ଚାଲି ବର୍ତ୍ତମାନ କରିନେ ବୋଲି ଭବିଷ୍ୟତରେ ଆମର ଅପରାଧ ବିଜୟ ଆସିବନି, ଆମେ ଏଭଳି କିଛି ସ୍ଥିତିରେ ଅଛେ କି? ନିର୍ବେଦ୍ୟାକୁ କୁହାଯାଏ, ନିର୍ବେଦ୍ୟ କ୍ରନ୍ଦନ, ନିଜକୁ ଧିକ୍କାର କରି କ୍ରନ୍ଦନ କରିବା। ଯୋଗାଇ ମାଧାଇ ଏଭଳି କ୍ରନ୍ଦନ କରିକି ପଡ଼ିଯାଆନ୍ତି, ଆହାର କରନ୍ତି ନା, ମହାପ୍ରଭୁ ନିଜେ ଆସିକି ଉଠାନ୍ତି, ଗୋପୀମାନଙ୍କୁ ଯେମିତି ଉଠାଉଥିଲେ, ଭଗବାନ ଗୋପୀମାନଙ୍କୁ ଯାଇ କୁହନ୍ତି ନା, ତାନ ମନସ୍କା ମତ୍ ପ୍ରାଣ ମଦର୍ଥ ତ୍ୟକ୍ତ ଦେହିକା,
ଗୋପୀମାନଙ୍କୁ ଭଗବାନ ଚେତନା କରି ଭୋଜନ ଦିଅନ୍ତି, ବସ୍ତ୍ର ପିନ୍ଧେଇ ଦିଅନ୍ତି, ଗୋପୀ ସେବା ଭଗବାନ କରିଛନ୍ତି। ଦେହ ଜ୍ଞାନ ନାହିଁ ନା କିଛି, ବର୍ତ୍ତମାନ ସବୁବେଳେ କୃଷ୍ଣ ଚିନ୍ତାରେ, ସିଏ କୃଷ୍ଣ ଚିନ୍ତାରେ ରହିବେ ତେଣୁ କୃଷ୍ଣ ତାଙ୍କ ଚିନ୍ତା କିଏ କରିବ? କୃଷ୍ଣ ତାଙ୍କୁ ଭୋଜନ, ତାଙ୍କ ବସ୍ତ୍ର ପିନ୍ଧେଇଦେବେ, ସବୁ କରିବେ। ଆଜ୍ଞା, ଭଗବାନ ଗୌରାଙ୍ଗ ମହାପ୍ରଭୁ ଲୀଳାରେ ଏହା କଲେ। ଜଗାଇ ମାଧା ଯେତେବେଳେ ଦେଖିଦେବେ କି ତିଳକ ମାରିକି ଆସିଛନ୍ତି, ତାଙ୍କ ପାଦ ତଳେ ମୁଣ୍ଡ ପିଟିକା, ଆରେ ତୁମେ ଗୌରାଙ୍ଗ ମହାପ୍ରଭୁଙ୍କର ଭକ୍ତ, ଆମେ କାହା ନିକଟରେ ଅପରାଧୀ? ତାଙ୍କ ନିକଟରେ ଅପରାଧୀ। କେତେ ନିର୍ବେଦ୍ୟରେ କ୍ରନ୍ଦନ କରନ୍ତି, ତାର ଫଳ ହେଲା ଭଗବାନ ଗୌରାଙ୍ଗ ମହାପ୍ରଭୁ ତାଙ୍କୁ ଏଭଳି ବୈଷ୍ଣବ କରିଦେଲେ, ସଂସାରରେ ଏଭଳି କେହି ଲୀଳା ଦେଖେଇ ନାହାନ୍ତି। ମହାପ୍ରଭୁ କହୁଛନ୍ତି ଚୈତନ୍ୟ ଭାଗବତରେ, କହିଲେ ତୁମେ ଅଦ୍ୱୈତ ଆଚାର୍ଯ୍ୟ ସବୁ ଭକ୍ତମାନେ ଅଛନ୍ତି, ଅଦ୍ୱୈତ ଏଇ ଯେଉଁ ଦୁଇ ଭାଇ ଯେଉଁ ଅନୁତାପ କରିଛନ୍ତି ନା, ଏଇ ଅନୁତାପ କଥାରୁ ଏଇଟା ଆସୁଛି। ଆଜ୍ଞା, ଏଇ ଅନୁତାପ ପାଇଁ ତାଙ୍କ ବଂଶରେ ଆସିବେ ପ୍ରହ୍ଲାଦ, ଇଏ ହେଲା କାରଣ। ପାପ କିଏ କରୁନି କି? ଆଜ୍ଞା, ପାପ ସମସ୍ତେ କରୁଛନ୍ତି, କିନ୍ତୁ ପାପ କରିଦେଲା ବେଳେ ମନରେ ପାପୀ ମନରେ ସ୍ୱଳ୍ପ ଧର୍ମ କରିକି ପାପର ପରିଣାମକୁ ଚିନ୍ତା ନ କରି ସେ ଭାବୁଛି ମୋର ମୁଁ ଧାର୍ମିକ। ଅନୁତାପ କାହିଁ ସଂସାର? ଆମେ ତ ଭକ୍ତ ଜୀବନରେ ଆମେ ଅନୁତାପ କରିପାରୁନି, ଆଉ ସାଧାରଣ ଲୋକ କଥା କ'ଣ କହିବା? ମହାପ୍ରଭୁ କହୁଛନ୍ତି ଅଦ୍ୱୈତ, ଇଏ ମଦ୍ୟପ ନୁହେଁ, ଇଏ ଦୁଇ ଜଣ ଆଜିଠୁ ମୋର ସେବକ। ମହାପ୍ରଭୁ ଏଇଟା କହିସାରିକି ସବୁ ଭକ୍ତମାନଙ୍କୁ କହୁଛନ୍ତି, ଦେଖ ସବୁ ସମସ୍ତେ ମିଶିକି ମୋର ଜଗାଇ ଆଉ ମାଧାଇକି କୃପା କର। ଅନୁତାପର ଏଇ ଫଳ ଏଇଟା ଶିକ୍ଷା। ଅନୁତାପ ଆପଣ କଲେ, ଭୁଲ କରିକି ଅନୁତାପ କଲେ, ପ୍ରକୃତ ଅନୁତାପର ଫଳ ହେଲା ବୈଷ୍ଣବମାନେ ଆପଣଙ୍କ ଉପରେ ଖୁସି ହେଇଯିବେ। କାରଣ ବୈଷ୍ଣବମାନଙ୍କର ଦୟା, ଗୁରୁଦେବଙ୍କର ଦୟା ଆପଣଙ୍କୁ ସ୍ଥିରଚିତ୍ତ କରିବ, ଭଗବାନଙ୍କ କୃପାଟାକୁ ଧାରଣ କରି ରଖିବା ପାତ୍ରତା। ମହାପ୍ରଭୁ ଚାହୁଁଥିଲେ ଜଗାଇ ଆଉ ମାଧାଇ ଏମାନଙ୍କୁ ମୁଁ ସେବକ କରି ରଖିବି, ସବୁ ବୈଷ୍ଣବମାନଙ୍କୁ ଦୟା କରନ୍ତି। ସବେ ମିଲି ଅନୁଗ୍ରହ କର ଦୁଇ ଜନାର, ସବେ ମିଲି ଅନୁଗ୍ରହ କର ଦୁଇ ଜନାର, ଜନ୍ମେ ଜନ୍ମେ ଆର ଜେନ ଆମ ନା ପାସ। ସମସ୍ତେ ଆଶୀର୍ବାଦ କଲେ, ମୁଁ କିଛି ପଦ ଛାଡ଼ି କହୁଛି। ମହାପ୍ରଭୁ କହିଲେ ମୋର ଏଇ ଜଗାଇ ମାଧାଇ ଦୁଇଜଣଙ୍କୁ ସମସ୍ତେ ବୈଷ୍ଣବ ଆଶୀର୍ବାଦ କଲ। ଏଇ ଅନୁତାପ କଥାରେ ଆସୁଛି, ତାଙ୍କର ଅନୁତାପ ପ୍ରାର୍ଥନାରେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଯେଉଁ ପ୍ରାର୍ଥନା କଲେ, ମହାପ୍ରଭୁଙ୍କ ଅନ୍ତର ବିଗଳିତ ହେଇଗଲା, କହିଲେ ସବୁ ବୈଷ୍ଣବ କୃପା କଲ, ସବୁ ବୈଷ୍ଣବ ପାଦ ତଳେ ଜଗାଇ ମାଧାଇ ପଡ଼ିଲେ। ଯିଏ ନିତ୍ୟାନନ୍ଦ ପ୍ରଭୁଙ୍କର ମସ୍ତକରେ ପ୍ରହାର କରିଥିଲେ ମଦ୍ୟଭାଣ୍ଡକୁ, ଆଜି ସବୁ ବୈଷ୍ଣବ ଦଣ୍ଡବୋଧ କରୁଛନ୍ତି, ଆଉ ସବୁ ବୈଷ୍ଣବ ଆଶୀର୍ବାଦ କଲେ ଜଗାଇ ମାଧାଇ ବୈଷ୍ଣବ ହୁଅନ୍ତୁ। କିନ୍ତୁ ଜଗାଇ ମାଧାଇଙ୍କୁ ବିଶ୍ୱାସ ଆସୁନି। ମହାପ୍ରଭୁ କହିଲେ ଜଗାଇ ମାଧାଇ ତୁମେ ଆଜିଠାରୁ ମୋର ଦାସ ହେଇଗଲ, କିନ୍ତୁ ଜଗାଇ ମାଧାଇଙ୍କୁ ବିଶ୍ୱାସ ଆସୁନି। ଆରେ ଆମେ ମଦ୍ୟପ ଯେଉଁ ନିତ୍ୟାନନ୍ଦ ପ୍ରେମର ଭଣ୍ଡାରୀ ତାକୁ ଆମେ ପ୍ରହାର କରୁଛୁ, ମହାପ୍ରଭୁ କହିଦେଲେ ବୋଲି ଆମର ବାପ ପଳେଇବ, ଆମେ ଦାସ ହବୁ? ଏ ସମ୍ଭବ ନୁହେଁ। ମହାପ୍ରଭୁ ଜାଣିଦେଲେଣି ଭକ୍ତମାନେ ବିଶ୍ୱାସ କରୁଛନ୍ତି ଜଗାଇ ମାଧାଇର ପାପ ନାହିଁ, କିନ୍ତୁ ଜଗାଇ ମାଧାଇ କହୁଛନ୍ତି ଆମର ପାପ ଅଛି। ଗୋଟିଏ ପାପୀକୁ ବିଶ୍ୱାସ ଦେବା ପାଇଁ ବର୍ତ୍ତମାନ ଗୋଟେ ମହାପ୍ରଭୁ ଅଦ୍ଭୁତ ଲୀଳା କଲେ। ମହାପ୍ରଭୁ ସାଙ୍ଗେ ସାଙ୍ଗେ ଜଗାଇ ମାଧାଇଙ୍କୁ କହୁଛନ୍ତି,
ପ୍ରଭୁ ବୋଲେ ତୋମାରେ ଆ কাশবার যত পাপ মুই লাইনু সব
তো সবার যত পাপ মুই নিলু সব জগাই মাঝে বিশ্বাস করু না আমি এত পাপ করছু মহাপ্রভু কই দাস হয়ে গেল কে দেহে দুই তুম দুই জনকর পাপকে মু নেইছি মু তোমার পাপকে নেইছি বলি প্রমাণ কন দেখো তুমি আজ্ঞা মহাপ্রভু সাং সাং কলা হল সুবর্ণ বর্ণ হেমাঙ্গ বরাঙ্গনা গর্তি সুবর্ণ বর্ণ যার আজ যে অনুতাপ করি পাপর পাই অনুতাপ করছেন অপরাধ পাই অনুতাপ করছেন তাঙ্ক পাই মহাপ্রভু দেখাই দেছেন এত উদার সবু ভক্ত দেখুছেন মহাপ্রভু কোন হয়ে গেলে মহাপ্রভু অদ্বৈতাচার্য খালি মহাপ্রভু চাহুছেন আরে ইয়ে কোন কালিয়া হয়ে গেলে অদ্বৈত মহাপ্রভু পচার অদ্বৈতাচার্য অদ্বৈত মোয়াড়ু কাই এত চাহুছ ম প্রভু গৌর সুন্দর শ্যাম সুন্দর কেমন হয়ে গেলে সাংে সাংে আমি তো কিছু বুঝিপারুন জগায় মাধাইঙ্কর পাপকু নেই গলে
দুই জন শরীরে পাতক নাই আর দুই জন শরীরে পাতক নাই আর ইহা বুঝাইতে হইল ইহা বুঝাইতে হইল কালিয়াকার
এই দুজনক জগাই মাধাইঙ্কর পাপ নাই এটা জগাই মাধাইঙ্কর বিশ্বাস দেওয়া পাই বৈষ্ণব সমাজকে বিশ্বাস দেওয়া পাই কলা হয়ে গেলে মহাপ্রভু সাং সাং কলা হয়ে গেলে সুবর্ণবর্ণ হেমাঙ্গ বরঙ্গ চন্দনাবতী সুবর্ণবর্ণ যার তপ্ত কাঞ্চন বর্ণ যার রাধারাণীকর বর্ণ আউটা সোনা ভি আজ কলা হয়ে অদ্বৈত অদ্বৈত প্রভু সাং মহাপ্রভু চাহুমান মহাপ্রভু অদ্বৈত মতো কী বারম্বার চাহুছ না অদ্বৈত বলে দেখা না আমি শ্রী গোকুলচন্দ্র আরে নদীয় গোকুলচন্দ্র কোণ আসিগলে গোকুলচন্দ্র ভি কী দেখা যাচ্ছ মহাপ্রভু কে এ পাপটা কোণ মু রক্ষিবি কি এ পাপ মো পাখে বি রহবেনি তুমি সবু ভক্ত মানে কীর্তন কর এ পাপটা নিন্দুক মানক পাখক যাও দেখুছেন পাপ অনুতাপরে প্রাশ্চিত কেমতি হুয়ে ভগবান তাকে নিন্দুক মানক পাখ পঠাই দিও সমস্ত কীর্তন কলে সমস্ত হরিবোল করে নাম কীর্তন কলে মহাপ্রভু পুঁ গোড়া হয়ে গেলে জগাই মাঝে বিশ্বাস কলে আম বাপকে প্রভু বর্তমান গ্রহণ করি নিন্দুক মানুষ দিয়ে মু এই কথার কুলি সদ্য প্রাশ্চিত এটা সবু প্রাশ্চিত কলাপরে জন মনের যদি অনুতাপ না তাকে প্রাশ্চিত বলে কুহযাবনি কে হে ভামিনে দিতে কৃত শোকান তাপেন শোকরে অনুতাপ করেছ শোক করেছ দিতে অনুতাপ করেছ দুঃখ পাইছ অনুতাপ মু এটা ভুল কলি সন্ধ্যা সময় রুদ্রঙ্ নিকটরে অপরাধ কলি স্বামী নিকটরে অপরাধ কলি ধর্ম মর্যাদা এটি অনুতাপ করেছ আদ্য প্রত্যবর্শনাথ আুক্তিযুক্ত কথা কইছ বেশি খুশি হয়ে গেলে যা পুয় অসুর হলে ভগবান হাতে মরবে এটি এ কথা কইছ ব্রাহ্মণ মহিমা কইছ যুক্তিযুক্ত কথা কইছ আগবতী উরুমানাথ ভগবান উরুমান শ্রেষ্ঠ মান করছ খুশি হয়ে গেল না মো পুয় ব্রাহ্মণ হাতে মরি মো ভাগ্য মো পু মানে ভগবান দেখবে আবে মরিয়া পিছ আদর শিবজী সম্মান দিয়েছ প্রণাম কল ক্ষমা মাগিল মতো বি আদর কল এইপাই তোমার ପୁତ୍ର ଆସିବେ ଯିଏ ହେବେ ପ୍ରହ୍ଲାଦ
ପୁତ୍ରସ୍ୟୈବାଚ ପୁତ୍ରାଣାମ୍ ଭବିତ୍ୟେକଃ ଶତମ୍ ମତଃ ଜ୍ଞାସ୍ୟନ୍ତି ଯଦି ଅଶୁଦ୍ଧମ୍ ଭଗବତ ଯଶସା ସମମ୍।
କେତେବେଳେ ପ୍ରହ୍ଲାଦଙ୍କୁ ଭଗବାନଙ୍କୁ କେବେ କମ୍ କରାହେ ନା, ଭଗବାନଙ୍କୁ ଶାନ୍ତ କୁହାଯାଇଛି। ପ୍ରହ୍ଲାଦଙ୍କ ଗୁଣଗାନ କଲାବେଳେ ସୁଖଦେବ ଗୋସ୍ୱାମୀ ନାରଦ ମୁନି କହୁଛନ୍ତି ପ୍ରଶାନ୍ତମ୍। ପ୍ରହ୍ଲାଦ ବା ଭଗବାନଙ୍କର ଅଂଶ, ଦୈତ୍ୟାନାମ ପ୍ରହ୍ଲାଦ ଚ ଅସ୍ମି। ଭଗବାନ ବା ଆସିଥିଲେ ଅସୁରଙ୍କ କୂଳରେ ବିପରୀତ ଭାବରେ ରହିକି ସମସ୍ତ ପ୍ରତିବନ୍ଧକରେ କିଭଳି ଭଜନ କରାଯିବ ଶିଖେଇବା ପାଇଁ। ଭଜନ ଆଜ୍ଞା କ'ଣ, ସବୁ ଯୋଜନା କରି ସୁନ୍ଦର ବସ୍ତୁ ଥିଲେ, ଧନ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ ଭୋଗ ବସ୍ତୁ ଥାଇକି କ'ଣ ଭଜନ ହୁଏ? ଭୋଗର ସୋପାନରେ କେହି ଆରୂଢ଼ ହେଇ ବୈକୁଣ୍ଠ ମୁଖ ଦର୍ଶନ ହବ ନା? ହବ ନା, ଏ ସମ୍ଭବ ନୁହେଁ। ଭୋଗ ତଳ୍ପରେ ଶୋଇ ଇନ୍ଦ୍ରିୟ ସ୍ୱାଦ କରି ଭୋଗ ବିଳାସରେ ଜୀବନ କାଟି ଆମେ ବୈକୁଣ୍ଠରେ ହରି ଆନନ୍ଦମୟ ସଚିଦାନନ୍ଦ ହରିଙ୍କର ମୁଖକୁ ଦର୍ଶନ କରିପାରିବା? ଏ ସମ୍ଭବ କଦାପି ସମ୍ଭବ। ଇ କେଡ଼େ ବଡ଼ ତ୍ୟାଗମୟ ଜୀବନ, ବିପଦର ଭୋଗରେ ପାହାଚରେ ଯିବାକୁ ପଡ଼ିବ ନା ବୈକୁଣ୍ଠ ରାଜ୍ୟକୁ, ପ୍ରତିବନ୍ଧକ ପାହାଚରେ ଯିବାକୁ ପଡ଼ିବ। ପ୍ରହ୍ଲାଦ ଗଲେ ନା, କେତେ ବାଧା ବିଘ୍ନ ପାଣ୍ଡବମାନଙ୍କର ଜୀବନରେ କେତେ ବାଧା ବିଘ୍ନ ବା ପାହାଚ ହବ ଭକ୍ତ ଜୀବନରେ, ଏଗୁଡ଼ିକ ପାହାଚ। ଆଉ ସେଠି କାହିଁ ଏସବୁ ଜିନିଷ କହିଲେ, ବହୁତ ସୁନ୍ଦର କଥା କହିଲେ। କହିଲେ ତୁମର ପୁତ୍ର ସେଇବଚ ପୁତ୍ରାଣ, ତୁମର ପୁତ୍ରର ପୁତ୍ର, ତବ ପୁତ୍ରସ୍ୟ ହିରଣ୍ୟକଶିପୁ ପୁତ୍ରାଣାମ୍ ଚତୁର୍ଣ୍ଣାମ ତୁ ମଧ୍ୟ ଏକ ଏବ ପ୍ରହ୍ଲାଦ ପ୍ରମାଣତ୍ୱେନ ସମ୍ମତ ଭବିଷ୍ୟତି। ହିରଣ୍ୟକଶିପୁ ପୁତ୍ର ମାନେ ହିରଣ୍ୟକଶିପୁ ଚାରି ପୁତ୍ର, ଚାରି ପୁତ୍ର ଭିତରୁ ଗୋଟିଏ ପୁତ୍ର ପ୍ରହ୍ଲାଦ। ତୁମେ ଯେହେତୁ ଅନୁତାପ କଲ, ଭଗବାନଙ୍କୁ ଆଦର କଲ, ମୋତେ ସମ୍ମାନ କଲ, ଆଉ ଅନୁତାପ କଲ, ଯୁକ୍ତିଯୁକ୍ତ କଥା କହିଲ, ଶୋକ କଲ, ଏଇ ପାଞ୍ଚଟି କାରଣ ହେତୁ ଭଗବାନ ତୁମ ଉପରେ ପ୍ରସନ୍ନ ଅଛନ୍ତି। ତୁମେ ତୁମର ନିଜର ଭୁଲ ବୁଝିପାରିବା, ଅନୁତାପ କରିବା ମାନେ ଭଗବାନଙ୍କ ଆଡ଼କୁ ଚାହିଁବା। ଯେ ନିଜର ଭୁଲକୁ କେବେ ଦେଖିପାରେ ନା, ସେ କଦାପି ଭଗବାନ ମୁଖକୁ ଦେଖିପାରିବନି। ଭଗବତ ଦର୍ଶନ ହେଉଛି ନିଜର ଦୋଷ ଆବିଷ୍କାର, ଇଏ ପ୍ରଥମ ଭଗବତ ଦର୍ଶନ। ତାପରେ ଦ୍ୱିତୀୟ ଭଗବତ ଦର୍ଶନ ଭଗବାନଙ୍କୁ ଦେଖିବେ। ନିଜର ଦୋଷ ଯଦି ଆମ ନିଜକୁ ଦେଖାଯାଉନି, ତାହେଲେ ଜାଣିବାକୁ ପଡ଼ିବ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା ନାହିଁ। ଇଏ ଭାଗ୍ୟ କାହାର ଅଛି ଆଜ୍ଞା? ନିଜର ଦୋଷକୁ ନିଜେ ଦେଖାଅ ବା ଭଗବାନଙ୍କର ଆଶୀର୍ବାଦ ହେଇଗଲେ ଆପଣ ନିଜ ସବୁବେଳେ ଦୋଷ ଦେଖିବେ, ଗୁଣର ଦୋଷ ଦେଖିବେ। ଦେଖୁନାହାନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ କ'ଣ କହୁଛନ୍ତି, ଯେତେବେଳେ ନିଜର ମୋତେ ନିତ୍ୟାନନ୍ଦ ପ୍ରଭୁ କୃପା କରୁଛନ୍ତି ବୋଲି ଲେଖୁଛନ୍ତି, ବୋଲେ ମୁଁ ଦିଆଡ଼ୁ ମରୁଛି, ଏମନ ନିର୍ଗୁଣ ବାବା କେବେ କୃପା କରେ, ଏକ ନିତ୍ୟାନନ୍ଦ ବିନୁ ଜଗତ ସଂସାର। ମୋ ଭଳିଆ ନିଚ ଲୋକ କିଏ କୃପା କରିବ ନିତ୍ୟାନନ୍ଦ ବେଲା? କିନ୍ତୁ ନିତ୍ୟାନନ୍ଦ ମୋତେ ପ୍ରେମରେ ଉନ୍ମତ କରିକି ଲେଖଉଛନ୍ତି, ଏଟା ମୁଁ ଏଟା କହିଲେ ମଲି ନ କହିଲେ ଗୁଣରେ ଦୋଷ ଆବିଷ୍କାର କରୁଛୁ। ନିତ୍ୟାନନ୍ଦ ପ୍ରଭୁ କୃପା କରୁଛନ୍ତି କିନ୍ତୁ ମୁଁ ଗୋଟେ ନିର୍ଗୁଣ ଲୋକ, ନିଚ ଲୋକ, ଏଇଟା ବା ଭଗବତ ଦର୍ଶନ ପ୍ରଥମେ ସବୁ ବୈଷ୍ଣବ ସିଦ୍ଧାନ୍ତର ସୂକ୍ଷ୍ମ ରହସ୍ୟ ଗୁଡାକ। ଏ କାହିଁ ଭଗବାନ ଭଗବାନ ମୁଖକୁ ଆମେ ଦେଖିବା କି? ନିଜର ଦୋଷ ଦର୍ଶନ ହଉନି, ପୁତିଗନ୍ଧମୟ ଶରୀରରେ ସହସ୍ର ଜୀବନର କାମନା ବାସନା ନେଇ ଯେଉଁ ଦୂଷିତ ମନ ଭିତରେ ଆମେ ରହିଛେ, ଏଇଟାକୁ ସୁନ୍ଦର ମନ୍ଦିର ବୋଲି ଭାବୁଛେ, ଏହାଦ୍ୱାରା କରୁଥିବା ସେବା ଶ୍ରେଷ୍ଠ ସେବା ବୋଲି ଜ୍ଞାନ କରୁଛେ, ଏଇ ମଳ ମୂତ୍ର କାଫ ବା ଆତ୍ମୟ ଶରୀରରେ କିଛି ସମ୍ମାନ ଆସିଗଲେ ମୁଁ ସାଧୁ, ଏଇ ଜ୍ଞାନ ଆସିଯାଉଛି, ଏଇ ଭାବନାରେ ଆମେ ହରିଙ୍କୁ ପାଇବା?
ନିଜର ଦୋଷ ଆବିଷ୍କାର ହରିଙ୍କର ପ୍ରଥମ କରୁଣା, ପ୍ରଥମ ମୁଖ ଦର୍ଶନ, ଦ୍ୱିତୀୟ ମୁଖ ଦର୍ଶନ ଶ୍ୟାମ ସୁନ୍ଦରକୁ ପାଇବେ, ନିଷ୍ପେଷିତ କରିଦେବେ ଆପଣ ଜୀବନକୁ ସବୁ ଦୋଷକୁ, ନିକାଲି 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 ଆପଣ ନିଷ୍ପେଷିତ ତ୍ରଣାଦ ବିସୁରିଚନ ହେଇଯିବେ ଭଗବାନଙ୍କୁ ଦର୍ଶନ କରିବେ। ହେ ଦିତି, ତୁମର ପୁତ୍ରର ପୁତ୍ର ଯିଏ ସେ ପ୍ରହ୍ଲାଦ, ତାଙ୍କର ଯଶ ଭଗବାନଙ୍କ ସଦୃଶ। ଆଜ୍ଞା, କିଏ କେତେ ବଡ଼ ଲୋକ, ଗୋଟେ ବହୁତ ସୁନ୍ଦର କଥା କହୁଛନ୍ତି ସପ୍ତମସ୍କନ୍ଦ ଭାଗବତରେ କୁହାଯାଇଛି,
ୟସ୍ମିନ୍ ମହତ ଗୁଣାରାୟନ ଗୁହ୍ୟନ୍ତେ କବି ମୁହୁ ନତେ ଅଧୁନା ପିଦିୟନ୍ତେ ଯଥା ଭଗବତୀଶ୍ୱରେ।
ଭଗବାନଙ୍କର ଗୁଣ ଯେଭଳି ରହିଛି, ନ ପିଦିୟନ୍ତେ ନ ବିନାଶୟତେ। ଯୁଧିଷ୍ଠିର ମହାରାଜଙ୍କୁ ନାରଦ ମୁନି କହୁଛନ୍ତି, ନାରଦ ପ୍ରହ୍ଲାଦଙ୍କର, ନାରଦ କହୁଛନ୍ତି ଯୁଧିଷ୍ଠିର, ପ୍ରହ୍ଲାଦଙ୍କର ଆଜି ସେଇ ଗୁଣ ଭଗବାନଙ୍କ ଗୁଣ ଭଳି ଅଛି, ଆଉ ମୁଁ ତାଙ୍କର ଗୁଣ କ'ଣ କହିବି। ସବୁଠୁ ବଡ଼ ଗୁଣ କହୁଛି, ଯେତେବେଳେ ଦେବତାମାନଙ୍କର ସଭାରେ, ଶତ୍ରୁମାନଙ୍କ ସଭାରେ ଭଗବତ ତତ୍ତ୍ୱ ଆଲୋଚନା କରାଯାଏ, ଭକ୍ତର ପ୍ରମାଣ ଦିଆଯାଏ କିଏ ଶ୍ରେଷ୍ଠ ଭକ୍ତ, ସେତେବେଳେ ସବୁ ଦେବତାମାନେ ଯେଉଁମାନେ ଅସୁର ବିରୋଧୀ, ଭଗବାନଙ୍କର ଅନନ୍ତ ଭକ୍ତ ଅଛନ୍ତି, କିନ୍ତୁ କୌଣସି ଦେବତାମାନେ ପାଣ୍ଡବମାନଙ୍କର ଉଦାହରଣ ଦିଅନ୍ତି ନା। ସେଇ ଇନ୍ଦ୍ର ଯାହାଙ୍କର ପୁଅ ହଉଛି ଅର୍ଜୁନ, ଭଗବାନ ଯାହାଙ୍କର ସଖା, କିନ୍ତୁ ଇନ୍ଦ୍ର କେବେ କୁହନ୍ତି ନା ମୋ ପୁତ୍ର ଅର୍ଜୁନ ହଉଛି ଶ୍ରେଷ୍ଠ ଭକ୍ତ। ଦୁଇ ଜଣଙ୍କ ଶିଷ୍ୟଙ୍କ ପାଇଁ ଗର୍ବ କରୁଥିଲେ ଜଣେ ଗୁରୁ, ସିଏ ହେଲେ ନାରଦ, ବଡ଼ ଗର୍ବ ତାଙ୍କର ଥିଲା। ୟଂ ସାଧୁ ଗାଥା ରିପବ ବିଶ୍ରାନ ରୂପ, ହେ ରାଜନ, ଦେବତାମାନେ ଯାହାଙ୍କର ଶତ୍ରୁ, ଯେଉଁ ଅସୁରକୂଳର ଶତ୍ରୁ, ପ୍ରତିମାନ ପ୍ରକୃବନ୍ତି, କିମ୍ ଅନ୍ୟତ ଭବାଦୃଶାମ, ଆପଣଙ୍କ ଭଳି ଯୁଧିଷ୍ଠିର, ତୁମ ଭଳି ସାଧୁମାନେ କ'ଣ ପ୍ରହ୍ଲାଦଙ୍କର ଗୁଣଗାନ ନ କରିବେ। ଦେବତାମାନଙ୍କର ସ୍ୱଭାବ ଭିତରେ ପ୍ରହ୍ଲାଦ ଉଦାହରଣ, ଭକ୍ତ ହବ ତ ପ୍ରହ୍ଲାଦ ଭଳି, କିଏ କୁହନ୍ତି ଇନ୍ଦ୍ର, ସେଇ ଇନ୍ଦ୍ର ଯିଏ ମାରିବା ପାଇଁ ପ୍ରହ୍ଲାଦଙ୍କର, ପ୍ରହ୍ଲାଦଙ୍କୁ ଆସିଥିଲେ, କୟାଦଙ୍କୁ ଧରିକି ନେଉଥିଲେ, କିନ୍ତୁ ଉଦାହରଣ ଦେଲା ବେଳେ କହିବେ ଆରେ ଭକ୍ତ ହବ ତ ପ୍ରହ୍ଲାଦ, ଭକ୍ତ ହବ ତ ପ୍ରହ୍ଲାଦ ଭଳି। ସେ ପ୍ରହ୍ଲାଦ ନାଟକ ଗଞ୍ଜାମରେ ହୁଏ, ସେ ଗୋଟେ ଗୀତ ସେ ବାଲେଶ୍ୱର ଆଡ଼େ ଗାଆନ୍ତି, ସେ ଗୋଟେ ଗୀତ, ଏତେ ସୁନ୍ଦର ସେ ରଚନା କରିଛନ୍ତି ଜଣେ ସାଧାରଣ କବି, କିଏ ପ୍ରହ୍ଲାଦଙ୍କ ପାଖରେ, ପ୍ରହ୍ଲାଦ ପିତାଙ୍କୁ କହୁଛନ୍ତି କିଭଳି, ଏତେ ସୁନ୍ଦର ସେ ଗାଁ ଲୋକମାନେ ସବୁ ଗାଆନ୍ତି, ମୁଁ ଶୁଣେ ସେ ଭଜନ ସବୁବେଳେ ଗାଆନ୍ତି। ପ୍ରହ୍ଲାଦ କହୁଛନ୍ତି କିଭଳି ପିତାଙ୍କ ଆଗରେ ବିନା କରି, ଆଉ ଆପଣ ପ୍ରହ୍ଲାଦ ନାଟକ ଦେଖିବେ କେତେ ସୁନ୍ଦର ଭାବରେ ପ୍ରହ୍ଲାଦ ହାତ ଯୋଡ଼ି କହୁଥିବେ, ତା ତ ନୀତି କହୁଥିବେ, ତା ତ ହାତ ଯୋଡ଼ି କହୁଥିବେ, ଭକ୍ତ ହବ ତ ପ୍ରହ୍ଲାଦ, କିଏ କିଏ ଏଭଳି ସମ୍ମାନ ଦେଇପାରିବ ବାବାଙ୍କୁ, ହେ ବସ ଚୁପ କିଣି, କିଏ ଏଭଳି ସମ୍ମାନ ଦେଇପାରିବ ଯାହାଙ୍କର ପିତା, ଯାହାଙ୍କର ପିତା ବା ପୁଅଙ୍କ ପୁଅଙ୍କ ସମ୍ମୁଖରେ, ପୁତ୍ରଙ୍କ ସମ୍ମୁଖରେ ବିଷଦାନ କରିବା ପାଇଁ କହିଛନ୍ତି, ଜାଣିଛନ୍ତି ମୋର ବାପା ମୋତେ ମାରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ପ୍ରଭୁପାଦଜୀ ମହାରାଜ ଏଇ ଗୋଟିଏ କଥା ସବୁବେଳେ ଭାଗବତରେ ଲେଖୁଛନ୍ତି, ଏଆର ପରେ ଏଇ ଶୁଭବାର୍ତ୍ତାରେ ଲେଖିଛନ୍ତି, କ'ଣ କହିବା, ଯାହାଙ୍କ ପାଖରୁ ସାଧୁମାନେ ଗୋଟିଏ ଯୋଗ ଶିଖିବେ, ଭକ୍ତି ଯୁଗର ସବୁଠୁ ବଡ଼ ଯୋଗ କ'ଣ ଆଜ୍ଞା, ଏଇଠି ଏଇ ଶ୍ଳୋକରେ କହୁଛନ୍ତି,
ୟୋଗୈହମେବ ଦୁର୍ବର୍ଣ୍ଣମ୍ ଭାବୈଷ୍ୟନ୍ତି ସାଧବ ନିର୍ବେରାଦି ଆତ୍ମନମ୍ ୟତ୍ ଶୀଲମ୍ ମନୋବର୍ତ୍ତିନମ୍। ଆଜ୍ଞା, ସାଧୁ ଭକ୍ତି ଯୋଗରେ ରହିକି ଗୋଟିଏ ଯୋଗ ଶିଖିବ, ନିର୍ବେର ଯୋଗ, ମୁଁ କାହାକୁ ଶତ୍ରୁ କରିବେ।
ଆଚ୍ଛା, ପ୍ରଶ୍ନ ଆସେ, ଯିଏ ମୋତେ ଶତ୍ରୁ କରୁଛି, ଯିଏ ମୋତେ ଶତ୍ରୁ ଭାବରେ ଦେଖୁଛି, ଯିଏ ମୋତେ ଅସୁବିଧା କରୁଛି, ମୁଁ ତାକୁ ବି ଦେଖିବିନି।
ନିର୍ବେର ଭକ୍ତି ଯୋଗ, ଭକ୍ତି ଯୋଗରେ ଶୁଦ୍ଧ ହେବା ପାଇଁ, ଶତ୍ରୁତାକୁ ଭୁଲିବା ପାଇଁ ଶିଖିବାକୁ ପଡିବ କାହା ପାଖରୁ? ପ୍ରହ୍ଲାଦ ପାଖରୁ। ଦେଖନ୍ତୁ ପ୍ରଭୁପାଦ ଭାବାର୍ଥ କଣ ଲେଖିଛନ୍ତି, ପ୍ରହ୍ଲାଦ ପାଖରୁ। ବାପା ତାଙ୍କୁ ମାରିଦେବା ପାଇଁ ସବୁ ବ୍ୟବସ୍ଥା କଲେ, କିନ୍ତୁ ପ୍ରହ୍ଲାଦ ଶାସ୍ତ୍ରର ସବୁ ସିଦ୍ଧାନ୍ତ ଜାଣନ୍ତି। ଭଗବାନ ମୋ ବାପାକୁ ଦେଖିଛନ୍ତି, ମୋ ଭଗବାନ ମୋ ବାପାକୁ ସ୍ପର୍ଶ କରିଛନ୍ତି, ଭଗବାନ ମୋ ବାପାକୁ ମାରିଛନ୍ତି, ମୋ ବାପା ନିଶ୍ଚିତ ଭାବରେ ଶୁଦ୍ଧ ହୋଇଛନ୍ତି, କିନ୍ତୁ ପୁଣି କାହିଁକି ଭଗବାନ ଆଗରେ ପ୍ରାର୍ଥନା କଲେ? ଏଇ ଗୋଟିଏ ପ୍ରଶ୍ନ ଆପଣ ବାରମ୍ବାର ବାରମ୍ବାର ଉଠାନ୍ତୁ ମନରେ। ମୋତେ ଆଜି ସମୟ ବହୁତ କମ୍ ଥିଲା ପ୍ରସ୍ତୁତ ହେବା ପାଇଁ, ଅଲଗା ସେବା ଟିକେ ରହିଗଲା। ଏଇ ଗୋଟିଏ କଥା ମୋ ମୁଣ୍ଡକୁ ସବୁବେଳେ ଢୁକିଲା, ପ୍ରଭୁପଦଙ୍କ ଭାବାର୍ଥ ପଢ଼ିଦେଲା ପରେ ପ୍ରହ୍ଲାଦ ନିଜେ କହୁଛନ୍ତି, ପ୍ରଭୁ ମୋ ବାପା ମୁକ୍ତ ହେଇଯାଇଛନ୍ତି, କାରଣ ଆପଣ ତାଙ୍କୁ ସ୍ପର୍ଶ କରିଛନ୍ତି, ଆପଣ ତାଙ୍କୁ ଦୃଷ୍ଟି ଦେଖିଛନ୍ତି, ନିଶ୍ଚିତ ସେ ପବିତ୍ର ହେଇଯାଇଛନ୍ତି, କିନ୍ତୁ ଆପଣ ମୋ ବାପାଙ୍କୁ କ୍ଷମା କରିଦିଅନ୍ତୁ, ଟିକେ ଉଦ୍ଧାର କରନ୍ତୁ। ଏ କଥା କାହିଁକି କହୁଛୁ? ମାନେ ନିର୍ବେର ଯୋଗ ଶିଖ, ପ୍ରଭୁପାଦ କହୁଛନ୍ତି ପ୍ରହ୍ଲାଦଙ୍କ ନିକଟରୁ। କିଭଳି ଗୋଟେ ଉଦାହରଣ ଦେଉଛନ୍ତି, ଯୋଗେଇ ହେମେଇବ ଦୁର୍ବର୍ଣ୍ଣମ, ସ୍ୱର୍ଣ୍ଣରେ 18 ଖରାପ ଗୁଣ ଥାଏ, ଅଷ୍ଟାଦଶ ହୀନବର୍ଣ୍ଣମ ଅଷ୍ଟାଦଶ ଦୋଷ ଯୁଗତମ, ସୁବର୍ଣ୍ଣ ଅଷ୍ଟାଦଶ ଦୋଷସ୍ତୁ ରତ୍ନ ପରୀକ୍ଷା ଶାସ୍ତ୍ର ତୋ ଅବଶ୍ୟ। ରତ୍ନ ପରୀକ୍ଷା ନାମକ ଶାସ୍ତ୍ରରେ ସ୍ୱର୍ଣ୍ଣର 18 ଦୋଷ ଅଛି ବୋଲି କୁହାଯାଇଛି। ସ୍ୱର୍ଣ୍ଣକୁ ଆଉଟିଲେ ସ୍ୱର୍ଣ୍ଣରୁ 18 ଦୋଷ ଯାଏ। ଭକ୍ତି ଯୁଗରେ ଆମର କେତେ ଦୋଷ ଅଛି ଚିନ୍ତା କର, ତାଠୁ ସବୁଠୁ ବଡ଼ ଦୋଷ ହେଲା ଅନ୍ୟ ପ୍ରତି ଶତ୍ରୁତା ଆଚରଣ କରିବା। ଏଇଟା ପ୍ରହ୍ଲାଦ ପାଖକୁ ଶିଖିବାକୁ ପଡ଼ିବ। ଏଇ କଥା ଠିକ କହୁଛନ୍ତି, ନିର୍ବେରାଦି ଆତ୍ମାନ ଯତ୍ଶୀଲ ଅନୁବର୍ତ୍ତି ନା, ଯେ ପ୍ରହ୍ଲାଦଙ୍କର ଅନୁବର୍ତ୍ତି ହବ ସେ ପ୍ରହ୍ଲାଦଙ୍କ ଭଳି ନିର୍ବେର ହେଇଯିବ, ପ୍ରହ୍ଲାଦଙ୍କ କତିରୁ ଶିଖାଯିବ। ପ୍ରହ୍ଲାଦ ହାତ ଯୋଡ଼ି କହୁଛନ୍ତି ନା ଭଗବାନଙ୍କୁ, ତସ୍ମାତ୍ ପିତା ମେ ପୂୟନ୍ତେ ଦୁରନ୍ତାତ୍ ଦୁସ୍ତରାତ୍ ଅଘାତ। ହେ ବାପା, ହେ ପ୍ରଭୁ, ମୋ ପିତାଙ୍କୁ ଦୁସ୍ତର ଦୁରନ୍ତ ଅଘରୁ ଟିକେ ଶୁଦ୍ଧ କରିଦିଅନ୍ତୁ। କିନ୍ତୁ ପୂର୍ବରୁ କହୁଛନ୍ତି ମୋ ବାପାକୁ ଆପଣ ଉଦ୍ଧାର କରିଦେଇଛନ୍ତି, ଆଚ୍ଛା ପୁଣି ଏବେ କାହିଁକି ଏ କଥା କହୁଛନ୍ତି? ପୁତସ୍ତେ ଅପାଙ୍ଗ ସଂଦୃଷ୍ଟମ ସଦା କୃପଣବତ୍ସଳ। ପ୍ରହ୍ଲାଦ ଏତିକି ଚାହୁଁଛନ୍ତି, ପ୍ରହ୍ଲାଦଙ୍କୁ ଯଦି ବିଶ୍ୱାସ ଅଛି, ଭଗବାନ ତାଙ୍କୁ ମାରିଛନ୍ତି, ସ୍ପର୍ଶ କରିଛନ୍ତି, ଉଦ୍ଧାର ହେଇଯାଇଛି, କିନ୍ତୁ ଭଗବାନ ଏଇ କଥାଟା କୁହନ୍ତୁ ଯେ ତୁମ ପିତାଙ୍କର ଆଜ୍ଞା ଉଦ୍ଧାର ହେଇଯାଇଛି, ଏତିକି ଚାହୁଁଛ। ମୋର ବାପା ଭଗବାନ ଆସିଛନ୍ତି କାହିଁକି? ପୂର୍ବ ଶ୍ଳୋକରେ କହିଛନ୍ତି, ପ୍ରଭୁ ମୋ ବାପା ଦୁଇଟା ଅପରାଧ କରିଥିଲେ, ଆପଣଙ୍କ ପ୍ରତି ଅପରାଧ କରିଥିଲେ, ମୋ ପ୍ରତି ବି ଅପରାଧ କରିଥିଲେ, କିନ୍ତୁ ସମସ୍ତେ କହୁଛନ୍ତି ଆପଣ ମୋତେ ରକ୍ଷା କରିବା ପାଇଁ ଆସିଛନ୍ତି, ମୋତେ ଉଦ୍ଧାର କରିବା ପାଇଁ ଆସିଲେ, କିନ୍ତୁ ମୋ ବାପା ଆପଣଙ୍କୁ କଷ୍ଟ ଦେଇଛି ନା। ସେ ଚାହୁଁଥିଲେ ଭଗବାନ ତାଙ୍କ ମୁଖରେ କହିଦିଅନ୍ତୁ ଯେ ତୋ ପିତାର ଉଦ୍ଧାର ହେଇଯାଇଛି। ଆଜ୍ଞା, ଭଗବାନ ଦୁଇ ଜାଗାରେ କାନ୍ଦିଲେ, ନୃସିଂହ ଅବତାରରେ ଏଇ ଅବତାରରେ ଏଇଠି କାନ୍ଦିଲେ, ଶ୍ରୀ ଭଗବାନ ଉବାଚ ତ୍ରିସପ୍ତ ଭି ପିତା ପୁତ୍ର ପିତୃଭି ସହ ଅନଘା, ଅନଘା ବୋଲି ସମ୍ବୋଧନ କରିଦେଲେ। ହେ ଅନଘା, ହେ ପାପଶୂନ୍ୟ ପ୍ରହ୍ଲାଦ, ୟତ୍ ସାଧବସ୍ୟ କୁଲେ ଜାତ ଭବାନ ଭାଇ କୁଳପାବନ, ତୁମ ଭଳି କୁଳପାବନ ପୁତ୍ର ଯେଉଁ କୂଳରେ ଜନ୍ମ ହେଇଛି ସେ କୂଳରେ ଏକୋଇଶି ପୁରୁଷ ଉଦ୍ଧାର ହେବେ, ଏଇଟା କେବଳ ଚାହୁଁଥିଲେ କିଏ? ପ୍ରହ୍ଲାଦ। ଏତିକି ପାଇଁ ସେ ଭଗବାନଙ୍କୁ କହୁଛନ୍ତି, ଭଗବାନ ମୁଖରେ କୁହନ୍ତୁ ଯେ ମୋ ବାପାର ଉଦ୍ଧାର ହେଇଛି, କାରଣ ସମାଜ କ'ଣ ଆଜି କହିବା? ପ୍ରହ୍ଲାଦ ପାଇଁ ହିଁ ପ୍ରହ୍ଲାଦ ଆଜି ଭଗବାନଙ୍କୁ ପକ୍ଷ କରିକି ତାଙ୍କ ବାପାଙ୍କୁ ମାରାଇ ଦେଲେ, ବା ପ୍ରହ୍ଲାଦ ହିଁ ତାଙ୍କ ପିତୃର ପିତାଙ୍କର ମରଣର କାରଣ ହେଲେ, କିନ୍ତୁ ଭଗବାନ ଆଜି କହିଦେଇ ଯାଆନ୍ତୁ ଯେ ଉଦ୍ଧାର କରିଦେଲେ ବୋଲି। ତା ଅର୍ଥ ପ୍ରଭୁଙ୍କର ମୋ ପିତାଙ୍କ ପ୍ରତି ବୈରୀଭାବ ନାହିଁ, ଆଉ ମୋର ତ ସ୍ୱାଭାବିକ ବୈରୀଭାବ ନାହିଁ, ମୁଁ ତ ଚାହୁଁଛି ମୋ ପିତାର ଉଦ୍ଧାର ହେଉଛନ୍ତି ବୋଲି। ଏଇ ନିର୍ବୈର ଭକ୍ତି ଯୋଗକୁ ଶିଖିବାକୁ ପଡ଼ିବ ନା ପ୍ରହ୍ଲାଦଙ୍କ ମୁଖରୁ, ପ୍ରହ୍ଲାଦଙ୍କ ପାଖରୁ, ପ୍ରହ୍ଲାଦଶୀଳ ପ୍ରହ୍ଲାଦଙ୍କ ପଦଙ୍କ ଯୋଗ ଅନୁସରଣ କରିବେ। କିଏ କହୁଛନ୍ତି? କଶ୍ୟପ। ହେ ଦିଦି, ତୁମର ପୁତ୍ର ଆଜି ଭକ୍ତି ଯୋଗର ପୋଷକ ହେବେ, ଶିକ୍ଷକ ହେବେ, ଶିଖିବେ ସମସ୍ତେ। ଇଏ ମୋର ଶତ୍ରୁ, ଶିଖ ପ୍ରହ୍ଲାଦଙ୍କ ପାଖରୁ। କିଏ ମୋର ଶତ୍ରୁ? ନିଜ ପାଇଁ କିଛି ବର ମାଗିଲେନି, କିନ୍ତୁ ବାବାଙ୍କ ପାଇଁ ଗୋଟେ ବର ମାଗିଲେ, ବାପା ପ୍ରଭୁ ମୋ ବାପାଙ୍କୁ ଟିକେ ଉଦ୍ଧାର କରିଦିଅନ୍ତୁ। ଏଇଥିପାଇଁ ତ ଭଗବାନ କ୍ରନ୍ଦନ କରି ଗୋଟିଏ ଗୋଟିଏ ଦୁଇଟି ଏ ଅବତାର ଏଭଳି ଅବତାର ଦୁଇଟି କଠୋର ବ୍ରତ ନେଲେ। ଗୋଟିଏ ବ୍ରତରେ ମୁଁ ଆଜିଠୁ ପିତା ହେବିନି, ପୁତ୍ର ହେବି। ଦ୍ୱିତୀୟ ବ୍ରତ କଲେ ଆଜିଠୁ ପ୍ରହ୍ଲାଦ ବଂଶରେ ମୁଁ କାହାକୁ ମାରିବିନି, ମୋ ଅବତାରଟା ବେକାର ହେଇଗଲା। ମୁଁ କହିଥିଲି ମୁଁ ଆସେ ଭକ୍ତକୁ ଆନନ୍ଦ ଦେବା ପାଇଁ, କିନ୍ତୁ ପ୍ରହ୍ଲାଦ ଦୁଃଖ କଲେ, କାହିଁକି? ମୁଁ ତା ବାପାକୁ ମାରିଦେଇଛି ବୋଲି। ମୁଁ ଆଉ କେବେ ଅଙ୍ଗ ବଂଶରେ କାହାକୁ ମାରିବିନି। କିନ୍ତୁ ବ୍ରହ୍ମାଜୀ ଶୁଣିଛନ୍ତି, ବାଣାସୁରଙ୍କର ଯେତେବେଳେ ହାତକୁ କାଟୁଛନ୍ତି, ବ୍ରହ୍ମାଜୀ ଯାଇକି ଦ୍ୱାରାକାରେ କୃଷ୍ଣଙ୍କୁ ସ୍ତୁତି କରୁଛନ୍ତି। ଭଗବାନ ସବୁ ହାତକୁ କାଟିଲେଣି ନା, ଗୋଟେ ଗୋଟେ ଛେଦନ କରୁଛନ୍ତି। ବ୍ରହ୍ମାଜୀ କହୁଛନ୍ତି, ପ୍ରଭୁ ନୃସିଂହ ଅବତାର କଥା ଭୁଲିଗଲେଣି କି? ବେଦହଂ ସମତିତାନି ବର୍ତ୍ତମାନା ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମା ତୁ ବେଦ ନ କଶ୍ଚନ। ସେ ଗୀତାରେ ପ୍ରବଚନ ଦେଇଛନ୍ତି, ସେ କଣ ଭୁଲିବା ଲୋକ କି? ଅତୀତ ଭବିଷ୍ୟତ ବର୍ତ୍ତମାନକୁ ଯିଏ ସବୁ ଜାଣନ୍ତି ସେ ଭୁଲିଯିବେ? ରୁହ ରୁହ, ମୁଁ ତାକୁ ମହାନ କୃପା କରୁଛି। ବ୍ରହ୍ମାଜୀ କଣ ଜାଣିପାରୁଛନ୍ତି କୃପା, ଭଗବାନ କୃପା? ପ୍ରଭୁ ତା ହସ୍ତକୁ ସବୁ କାଟି ଦଉଛନ୍ତି। କହିଲେ, ରେ ବାପା, ଏ ହସ୍ତ ଗୁଡ଼ିକ ତାର ଭକ୍ତିର ପ୍ରତିରୋଧକ ହେଉଛି, ଅହଂକାର ବଢ଼ଉଛି। ସବୁ ହସ୍ତକୁ କାଟିଦେଲେ, ଦୁଇଟି ହାତ ରଖିଦେଲେ। କହିଲେ, ଯା ବାପା, ତୁ ଆଜିଠୁ ଶିବଜୀଙ୍କର ଅନୁଚର ହେଇଯା, ମାରିବେ। କହିଲେ, ମୁଁ ତାଙ୍କୁ ମାରିବିନି, ମୁଁ ବା ପ୍ରହ୍ଲାଦ, ମୁଁ କଣ ଭୁଲିଗଲିନି କି ପ୍ରହ୍ଲାଦଙ୍କୁ ଯାହା ବର ଦେଇଥିଲି? ନିର୍ବୈର ଜିନିଷଟିକୁ ଶିଖିବା ଗୋଟିଏ ପ୍ରହ୍ଲାଦ ପାଖରୁ ସେ କଥାଟା କହୁଛନ୍ତି। ୟତ୍ ପ୍ରସାଦାଦିଦଂ ବିଶ୍ୱ ପ୍ରସିଦତି ଯଦାତ୍ମନଂ ସଶ୍ରଦୃକ୍ ଭଗବାନ ଅସ୍ୟ ତୁଷ୍ୟତ୍ୟେ ଅନନ୍ୟାଦୃଶ। ହେ ଦିତି, ତୁମର ନାତି, ତୁମର ପୌତ୍ର ପ୍ରଭୁଙ୍କର ଯେଉଁ ଭଗବାନ ୟତ୍ ପ୍ରସାଦାତ ଇଦମ୍ ବିଶ୍ୱମ ପ୍ରସିଦ୍ଧତି ଯଦାତ୍ମନମ୍, ଯେଉଁ ଭଗବାନଙ୍କର ପ୍ରସାଦରୁ, ଯେଉଁ ପରମାତ୍ମାଙ୍କର ପ୍ରସାଦରୁ ଏଇ ସମଗ୍ର ବିଶ୍ୱ ପ୍ରସନ୍ନ ହେଉଛି, ସେଇ ଭଗବାନଙ୍କୁ ସେ ପ୍ରସନ୍ନ କରିଦେବେ। ଆପଣ ଜାଣିଛନ୍ତି ଭାଗବତରେ କେତୋଟି ଜିନିଷକୁ ସୁଖଦେବ ଗୋସ୍ୱାମୀ କହିଲା ବେଳେ, ଯୁଧିଷ୍ଠିର ମହାରାଜଙ୍କ ଆଗରେ ନାରଦ ମୁନି କହିଲା ବେଳେ, ଭଗବାନଙ୍କ ଭାବ କହିଲା ବେଳେ ଗଦଗଦ ହେଇଯାଆନ୍ତି। ପ୍ରହ୍ଲାଦ ଯେତେବେଳେ ପ୍ରହ୍ଲାଦକୁ ଯେତେବେଳେ ବର ଦଉଛନ୍ତି, ଶ୍ରୀ ଭଗବାନ ଉବାଚ ଭୋବଶ୍ୟ ପ୍ରହ୍ଲାଦମ୍, ଦୁଇବାର ଭୋ ଭୋ ଡାକିଦେଲେ। ଏତେ ପ୍ରେମରେ ଗଦଗଦ ହେଇଯାଉଛନ୍ତି, ତାଙ୍କ ଭାବକୁ ନେଇକି ସୁଖଦେବ ଗଦଗଦ, ତାଙ୍କ ଭାବକୁ ନେଇକି ଯୁଧିଷ୍ଠିର ଗଦଗଦ, ଦୁଇଥର ଡାକିଦେଉଛନ୍ତି। ବତ୍ସ ପ୍ରହ୍ଲାଦ ଭଦ୍ରନ୍ତେ ଭଦ୍ରନ୍ତେ କେତେବେଳେ କହିଦେଉଛନ୍ତି, ଦୁଇବାର ଭଦ୍ର ଭଦ୍ର କହିସାରିଲେ। ଏତେ ଗଦଗଦ ଭଗବାନ ହେଇଯାଉଛନ୍ତି, ତାମାନେ ଭଗବାନଙ୍କୁ ପ୍ରସନ୍ନ କରିଦେଉଛନ୍ତି ପ୍ରହ୍ଲାଦ। ଆଉ କଶ୍ୟପ ଅମୋଘ ଦୃଷ୍ଟିରେ ଦେଖିପାରୁଥିଲେ ପ୍ରହ୍ଲାଦଙ୍କର ଜୀବନ ଚରିତ୍ର କିଭଳି ସାଧୁ ସେ କୁହନ୍ତୁ। ପ୍ରହ୍ଲାଦ କଣ ହେବେ? ଦିତିଙ୍କ ଆଗରେ କହିଛନ୍ତି, ତୋର ନାତି ଏହା ହବ ଯାହାର ପୁଅ ଜନ୍ମ ହେଇନାହାନ୍ତି। ଦିତିଙ୍କର ପୁଅ ଜନ୍ମ ହେଇନାହାନ୍ତି, ତାଙ୍କର ପୁଅ ହିରଣ୍ୟକଶିପୁ ହେବେ, ହିରଣ୍ୟକଶିପୁ ବିବାହ ହବ, ତାଙ୍କର ଚାରି ପୁଅ ହେବେ, ତା ଭିତରୁ ପ୍ରହ୍ଲାଦ ହବ, ପ୍ରହ୍ଲାଦଙ୍କର ଲୀଳା ହବ। କିନ୍ତୁ କଶ୍ୟପ ଦିତିଙ୍କୁ କହିଦେଉଛନ୍ତି, ଏବେ ଗର୍ଭ ଦାନ କରାଗଲା, ଯେଉଁଦିନ ଗର୍ଭଧାରଣ କରୁଛନ୍ତି ସେଦିନ ନାତିର ଇତିହାସ କହୁଛନ୍ତି। ଇଏ ହେଉଛନ୍ତି ସେଇ ସାଧୁ କଶ୍ୟପ। କହିଲେ, ଦିତି ଭଗବାନଙ୍କୁ ସେ ପ୍ରସନ୍ନ କରିଦେବେ, ଆଉ କଣ କହିବା? सवै महाभागवतो महात्मा महानुभावो महतम महिष्टम। श्लोकटिरे केवल महा महा सब खाली महा महार लागि आपण देखिबे। प्रबुद्ध भक्त्याई अनुभाविताशये निवेश्य वैकुंठाइमं विहास्यति। सवै महाभागवतो महात्मा महानुभावो महतम महिष्णम। ये गोटे अद्भुत प्रसंग प्रहलाद चरित से प्रहलाद चरित कहले मोर टे असुर स्वभाव तो मत भारी गदगद लगे मंतर रे कहीं भगवान पाखे एडजेक्टिव विशेषण लगुनि कि प्रहलाद कथा कहला बेले सब बेले गोटे विशेषण रही महात्मा देखुना के लोक सबै महाभागवत तत्पुत्रा महाभागवत निरतिशय भगवत भक्त अतिशय भगवत भक्त अतिशय भगवत भक्त कौन कह युधिष्ठिर महाराज आगे नारद जिते व्याख्या कर प्रहलाद गुण को न्यस्त क्लान को बालम जड़वत तन मनस्तया। प्रहलाद जड़ भाया ठिया जा बापा भावती कयादू भावती मो पुटा गोटे कौन 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 छुआटे भाई हुंडाटा भाया हो खेलना आणिक दिं कारण हिरण्यकशिप राजा अधिराज त्रिपुर स्वराट असुर राट घरे कौन क्रीड़नक अभाव अच्छी उत्तम क्रीड़नक पड़ी थी प्रहलाद कि भाई ठिया होते न्यस्त हाथ में धरा जा खेलना न्यस्त क्रीड़नक क्रीड़नक छाड़ी देखिए जड़वत जड़वत तन मनस्तया भगवत मनस्तया किभली लागंदी ना कृष्ण ग्रह ग्रहितात्मा नवेद जगदीश्वरम। आपण देखिए जन को ग्रह लागले भूत लागले से लोकटी चाहे केमती रही थे कृष्ण रूपक ग्रह प्रहलाद ग्रास कर दे थला। जदि भगवान केवे भूत ही थांदी आ का पर लागी थांदी ताने लागी थिले भूत कौन करे आज्ञा शरीर को ग्रस्त करे ना करे कि शरीरटा जाते से मन को ग्रस्त करे ये को आगला ग्रह ग्रहटा भूतटा मन को ग्रस्त करे। कृष्ण भूत ही थिले प्रहलाद लोभनीय मन को नवा पाई कृष्ण ग्रह ग्रहितात्मा नवेद जगत इदृशम ए जगत कौन प्रहलाद जानते ना किए खाऊ किए खेलु हिरण्यकशिप दरबार राजदरबार कौन चली जो भोगर सज्जा जो भोगर चित्कार असुर मान भोग 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 बुद्धि भोगर फुत्कार समस्त मत से प्रहलाद गोटे जड़वाड़क भाई चाहते आसन पर्यटन आसन पर्यटन अस्नन सयानम प्रभिवन ब्रुवन नानुसंधान एतानी गोविंद परिरंभित। विश्वनाथ चकुर ठाकुर टीकार लोचन खोलीदे प्रहलाद के खाई ना जानते ना माँ के तले खुई दिए प्रभिवन के जल पीवती जानते ना कश्यप एवं कही दौर तुम पुत्र ना पौत्र ना महानुभाव महिष्टम सब महा महान लगे एक अब्द बालक यथा प्रतीक्षण एवं परिरभ्य क्रोड़स्त क्रियते तथैवं प्रहलाद भोजन सेनादि समय अभी भगवता आलिंगनम तत् प्रहलाद एवं जानाति न तो अन्य। गोटे वर्ष शिशु को माँ जेपरी कोल सब बड़े आलिंगन करके रही था आज्ञा माँ खाया को देला बेले पुओ को गोटे वर्ष शिशु केत दिए कोल दिए कोल सुए मलत्याग कला बेले माँ मैंने कोल धरी था कपड़े पुछ दिखते कोल धरिके ये जंघर बाहर को देखे दिखते कोल रू बाहर करते मो पुआ पड़जी आसन भोजन अवस्था शयन अवस्था गोटे वर्ष बाला को एक वर्ष एक अवध बालक जथा माता क्रोड़ीकृतम कोल कर रखती
ସେଭଳି ଗୋବିନ୍ଦ ପରିରମ୍ଭିତ ଗୋବିନ୍ଦ ସବୁବେଳେ କୃଷ୍ଣ ପ୍ରହ୍ଲାଦଙ୍କୁ ଆଲିଙ୍ଗନ କରି ରଖିଥିଲେ, କେବଳ ପ୍ରହ୍ଲାଦ ଜାଣନ୍ତି। ସେଥିପାଇଁ ପିତା ତ ଆଶ୍ଚର୍ଯ୍ୟ ହେଉଥିଲେ, ଯେଉଁ ପୁଅକୁ ମୁଁ ରାଜା କରିବା ପାଇଁ ଚାହୁଁଛି ସେ ଗୋଟେ ଜଡ଼ ଭଳିଆ କ'ଣ ବୁଲୁଛି, ଜଡ଼ ଭଳିଆ କ'ଣ ବୁଲୁଛି, ଇଏ ହେଉଛନ୍ତି ପ୍ରହ୍ଲାଦ। କ'ଣ ପ୍ରହ୍ଲାଦଙ୍କର ଗୁଣ ଚାଲିବ ତ ତିନି ଚାରି ଦିନ ଚାଲିଯିବ, ଯେତିକି ନାରଦ ମୁନି କହିଛନ୍ତି ସପ୍ତମସ୍କନ୍ଧ ଭାଗବତମରେ। ଏବଂ ଶ୍ରେଷ୍ଠ ଗୁଣ କହିଲେ ୟଶ ନୈସର୍ଗିକରତି, ଗୁଣେ ଅଲଙ୍ଗ ଅସଂଖ୍ୟ। ମୁଁ କ'ଣ କହିବି ଯୁଧିଷ୍ଠିର, ସବୁଠୁ ବଡ଼ ଗୁଣ ହେଲା ନୈସର୍ଗିକରତି, ଉପାଧି ରହିତ ରତି। ପ୍ରହ୍ଲାଦଙ୍କର ମନ ସ୍ୱାଭାବିକ ଭଗବାନ ପାଖରେ ଲାଗୁଛି, ଆମେ ମନକୁ ଭଗବାନ ପାଖରେ ଲଗାଉଛେ। ପ୍ରହ୍ଲାଦ ସାଧନ କରୁନଥିଲେ, କୃଷ୍ଣ ଆସିକି ତାଙ୍କ ମନକୁ, କୃଷ୍ଣ ଗ୍ରହ ଗ୍ରହିତା, କୃଷ୍ଣ ତାଙ୍କ ମନକୁ ନେଇଯାଉଥିଲେ। ଏଇ ଗୋଟିଏ ଶ୍ଲୋକର କଥାକୁ ବିଶ୍ରାମ ଦେବି। ଗୋଟିଏ ମହାନ ଗୁଣ କଥା କହୁଛନ୍ତି, ତ ଗୁଣ ବ୍ୟାଖ୍ୟା କରିବା ପାଇଁ ହେଲେ ବହୁତ ସମୟ ଲାଗିବ, କିନ୍ତୁ ପ୍ରସଙ୍ଗ ଆହୁରି ଦୁଇଟି ଅଧ୍ୟାୟ ଅଛନ୍ତି।
ହୃଷ୍ଟ ପରରୁଧ୍ୟା ବ୍ୟଥିତ ଦୁଃଖିତେଷୁ ଅଭୂତ ଶତ୍ରୁ ଜଗତ ଶୋକହର୍ତ୍ତା ନୁଦାଧିକମ୍ ତାପମିବ ମୁଡ଼ୁରାଜ।
ପ୍ରହ୍ଲାଦଙ୍କୁ ଚନ୍ଦ୍ରମା ସହିତ ତୁଳନା କଲେ, ସଂସାର ଦୁଃଖକୁ ସୂର୍ଯ୍ୟଙ୍କର ତାପ ସହିତ ତୁଳନା କଲେ। ସୂର୍ଯ୍ୟ ତାପରେ ତାପିତ ବ୍ୟକ୍ତି ଯେପରି ରାତ୍ରିରେ ଚନ୍ଦ୍ରମା ଆସିଗଲେ ଆନନ୍ଦ ପାଏ, ହେ ଦିଦି ତୁମର ଯେ ପୌତ୍ର ଆସିବେ, ତୁମ ପୁଅର ପୁଅ ହେବେ, ହିରଣ୍ୟକଶିପଙ୍କର ପୁତ୍ର ହେବେ ପ୍ରହ୍ଲାଦ, ଅଭୂତ ଶତ୍ରୁ ତାଙ୍କର କେହି ଶତ୍ରୁ ରହିବେନି, ଆଉ ଜଗତ ଶୋକ ହର୍ତ୍ତା, ଜଗତର ଦୁଃଖକୁ ଦୂର କର। ଜଗତର ଦୁଃଖ ପ୍ରହ୍ଲାଦ ଦୂର କଲେ ନା? ପ୍ରଶ୍ନ କରି ଜଗତର ଦୁଃଖ କେମିତି ଦୂର କଲେ? ଆଜ୍ଞା, ପ୍ରହ୍ଲାଦ ଜଗତର ଦୁଃଖ କେମିତି ଦୂର କଲେ? ଚୈତନ୍ୟ ଚରିତାମୃତ ସିଦ୍ଧାନ୍ତରେ ଆସୁଛନ୍ତି ନା, ଭଗବାନ ତ ଡାକିଲେନି ପ୍ରହ୍ଲାଦ ତୁମେ ଏଠି କଷ୍ଟ ପାଉଛ ପଳେଇ ଆସ, ହେଲେ ପ୍ରଭୁ ମୁଁ ଯିବିନି। ପ୍ରାୟଣ ଦେବ ମୁନୟ ସୁବିମୁକ୍ତି କାମ ମୌନେ ଚରନ୍ତି ବିଜନୈନ ପ୍ରାର୍ଥ ନିଷ୍ଠା। ସଂସାରରେ ମୁନି ଋଷିମାନେ ସ୍ୱାର୍ଥପର ଗୁମ୍ଫାରେ ଯାଇକି ଭଜନ କରୁଛନ୍ତି, ନୈତାନ ବିହାୟ କୃପଣାୟ। ଏ କୃପଣ ଲୋକମାନଙ୍କୁ ଯେଉଁମାନେ ସଂସାର ରହିକି କଷ୍ଟ ପାଉଛନ୍ତି ଏମାନଙ୍କୁ ମୁଁ ଛାଡ଼ିକି ଯିବିନି, ତା ମାନେ ତା ଅର୍ଥଟା କ'ଣ? ଆପଣ ଏମାନଙ୍କୁ ନେଲେ ମୁଁ ଯିବି। ଆପଣ ଜାଣିଛନ୍ତି କି ପ୍ରହ୍ଲାଦଙ୍କର କାମନାକୁ ଭଗବାନ ପୂର୍ଣ୍ଣ କଲେ? ପ୍ରହ୍ଲାଦ ଯେତେବେଳେ ବୈକୁଣ୍ଠ ଏ ପ୍ରାର୍ଥନାରେ, ଏ ପ୍ରହ୍ଲାଦ ଯେତେବେଳେ ଥିଲେ ଜଗତରେ କେହି ଜୀବ, ପ୍ରହ୍ଲାଦଙ୍କର କରୁଣାରେ ସବୁ ଜୀବ ପଳେଇଗଲେ ବୈକୁଣ୍ଠ। ପ୍ରଶ୍ନ ଆସିବ ଜୀବ କୋଉଠୁ ଆସିଲେ? ଭଗବାନ ପ୍ରହ୍ଲାଦଙ୍କ ପ୍ରାର୍ଥନାରେ ସମସ୍ତ ଜୀବକୁ ଏ ବ୍ରହ୍ମାଣ୍ଡରୁ ନେଇଗଲେ, ଆଉ ଏ ଅଲଗା ବ୍ରହ୍ମାଣ୍ଡରୁ ସବୁ ଜୀବକୁ ଆଣିକି ପୁଣି ଏ ବ୍ରହ୍ମାଣ୍ଡରେ ଭରିଗଲେ। ଏ ସିଦ୍ଧାନ୍ତ ଚୈତନ୍ୟ ଚରିତାମୃତରେ ଅଛି। ଗୋଟିଏ ଭକ୍ତର ପ୍ରାର୍ଥନା, ସେଥିପାଇଁ ସେ କହୁଛନ୍ତି ଏ କଥା, ଅଭୂତ ଶତ୍ରୁ ଜଗତ ଶୋକ ହର୍ତ୍ତା ନୈଦାଧିକମ୍ ତାପମିବ ମୁଡ଼ୁରାଜମ୍। ଚନ୍ଦ୍ରମାଙ୍କ ଯେଭଳି ସୂର୍ଯ୍ୟତା ଉପରେ ତାପିତ ବ୍ୟକ୍ତି ଚନ୍ଦ୍ରମା କିରଣରେ ଶୀତଳ ପାଏ, ସମଗ୍ର ସଂସାରର ଶୋକ ହର୍ତ୍ତା ହେବେ ତୁମର ପୁତ୍ର। ଆଉ ସବୁଠୁ ବଡ଼ ଗୁଣ କହିଲେ ଅଲମ୍ପଟ, ପ୍ରଭୁପାଦ ଇଂଲିଶରେ କହୁଛନ୍ତି ସେ କଥା, ଦି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୟାରେକ୍ଟର ଅଫ୍ ଏ ପ୍ୟୁର ଡିଭୋଟି ଇଜ୍ ହି ଇଜ୍ ନଟ୍ ଏ ଲମ୍ପଟ। ଲମ୍ପଟ ମାନେ ବିଷୟାସକ୍ତ, ଭୋଗାସକ୍ତ, ଯାହାର ଭୋଗ ବୁଦ୍ଧି ଅଛି ସେ କଦାପି ଶୁଭ ଶୁଦ୍ଧ ଭକ୍ତ ହେଇପାରିବ ନା। ଶୁଦ୍ଧ ଭକ୍ତର ଏ ପ୍ରଥମ କାରଣ, ପ୍ରଥମ ଲକ୍ଷଣ ସେ ଅଲମ୍ପଟ। ପୂର୍ବଦ ଦିସ୍ ଇଜ୍ ମୋଷ୍ଟ ଏସେନ୍ସିଆଲ କ୍ୟାରେକ୍ଟର, ଅଲମ୍ପଟ ବିଷୟସୁ ଅନାସକ୍ତ, ବିଷୟରୁ ଅନାସକ୍ତ। ଜିତେନ୍ଦ୍ରିୟ ଇତି ଅର୍ଥ, ବିଷୟ ପ୍ରତି ସ୍ପୃହା ଥିଲେ ସେ ଶୁଦ୍ଧ ଭକ୍ତ କେମିତି ହେବେ? ହେ ପୁତ୍ର, ହେ ଏଇ ଗୋଟିଏ କଥାଟି
ଭାବୁଥିଲି ସାରିବି ବୋଲି ଠିକ୍ ଅଛି, ଆଉ ଦୁଇଟି ଶ୍ଳୋକ ଅଛି ମୁଁ କହିଦେଉଛି, ଆଉ ନଅଟା ପାଞ୍ଚ ଦଶ ହେଇଗଲାଣି କି? ହଁ ଠିକ୍ ଅଛି, ଆଉ ଦୁଇଟି ଶ୍ଳୋକ ମୁଁ ସଂକ୍ଷେପ ସାରି ଦେଉଛି, କାରଣ କାଲିଠୁ ଆଉ ଗୋଟିଏ ପ୍ରସଙ୍ଗ ଆରମ୍ଭ ହେବେ। ଯଦି ଏ ଶ୍ଳୋକ ବହୁତ ବ୍ୟାଖ୍ୟା କରିବା, ପ୍ରହ୍ଲାଦଙ୍କର ଗୁଣଙ୍କୁ ମୋର ଇଚ୍ଛା ଥିଲା କିନ୍ତୁ ସମୟ ନାହିଁ, କାରଣ ଇଏ ପନ୍ଦର ଦିନ ଲାଗିଯିବ, ଆରୁ ଦୁଇଟି ଅଧ୍ୟାୟ ଅଛନ୍ତି, ଆଉ ମୁଖ୍ୟ ଅଧ୍ୟାୟ ବୈଷ୍ଣବ ଅପରାଧ ଉପରେ ଆସିବ ତୃତୀୟ। ତା ପରବର୍ତ୍ତୀ ଶ୍ଳୋକରେ ଯାହା କହିଲେ ମୁଁ କଥା କରି କହିଦେଉଛି। ଦେଖ, ତୁମର ପୌତ୍ର ଅନ୍ତର ବହି ସର୍ବତ୍ର ଭଗବାନଙ୍କୁ ଦେଖିବେ। ପ୍ରହ୍ଲାଦ ଅନ୍ତର ବହି ଦେଖିଲେ ନା, ସତ୍ୟ ବିଧାତୁ ନିଜ ଭୃତ ଭାସିତମ, ନିଜର ଭୃତ୍ୟର ବାକ୍ୟକୁ ସତ୍ୟ କରିବା ପାଇଁ ଭଗବାନ ଚାଲି ଆଇଲେ। ପଚାରୁଛି ନା ପ୍ରହ୍ଲାଦ ହିରଣ୍ୟକଶିପୁ ପଚାରୁଛି, ମଦନ୍ୟ ଜଗଦୀଶ୍ୱର ମୋ ବିନା ଜଗତର ଈଶ୍ୱର କିଏ ଅଛନ୍ତି? ଅସ୍ତି। ପ୍ରହ୍ଲାଦ କହୁଛନ୍ତି ଅସ୍ତି, କୋ ଅସ୍ତି? ବିଶ୍ୱନାଥ ଚକ୍ରଧର ତାକୁ ଟୀକା କରୁଛନ୍ତି, ମୋ ବିନା ଜଗତର ଈଶ୍ୱର କିଏ ଅଛନ୍ତି? ହିରଣ୍ୟକଶିପୁ ପଚାରୁଛନ୍ତି, ସେ କହୁଛନ୍ତି ହଁ ଅସ୍ତି, କୋ ଅସ୍ତି, ସେ କେଉଁଠି ଅଛନ୍ତି? ସ୍ତମ୍ଭେ। ପ୍ରହ୍ଲାଦ ସ୍ତମ୍ଭକୁ ଦେଖ, ଏଇ ସ୍ତମ୍ଭରେ ଅଛନ୍ତି, ସ୍ତମ୍ଭେ କସ୍ମାତ୍ ନ ଦୃଶ୍ୟତେ? ହିରଣ୍ୟକଶିପୁ କହୁଛନ୍ତି କାହିଁକି ସ୍ତମ୍ଭରେ ତ ମୋତେ ଦେଖାଉନାହାନ୍ତି, ସବୁବେଳେ ଭଗବାନ ଦେଖୁଛନ୍ତି ବା। ସ ପ୍ରଣାମ ପ୍ରହ୍ଲାଦ ଆହ, ପ୍ରହ୍ଲାଦ ଦୂରରୁ ଦେଖିଲେ ସ୍ତମ୍ଭକୁ ପ୍ରଣାମ କରୁଛନ୍ତି। ପ୍ରହ୍ଲାଦ ଏତେ ଭକ୍ତିରେ ପ୍ରଣାମ କଲେ, ପ୍ରେମରେ ପ୍ରଣାମ କଲେ, ହିରଣ୍ୟକଶିପୁର ପୂର୍ଣ୍ଣ ବିଶ୍ୱାସ ଆସିଗଲା, ପ୍ରେମ ଆସିଗଲା, ହଁ ଭଗବାନ ଏଠି ଅଛି। ଭଗବାନ କାହିଁକି ଆସିଲେ କି ଆଜ୍ଞା? ସତ୍ୟ ବିଧାତୁ ନିଜ ଭୃତ ଭାସିତ, ପ୍ରହ୍ଲାଦ ବା କହିଲେ ସ୍ତମ୍ଭରେ ଅଛନ୍ତି ବୋଲି ଭଗବାନ ସ୍ତମ୍ଭରେ, ଭଗବାନ ତ ଚାହିଁଲେ ସେଇ ମଝିରେ ସେଇ ସେଇଠି ପ୍ରକଟ ହେଇପାରିଥାନ୍ତେ ହିରଣ୍ୟକଶିପୁ ମାରିବା ପାଇଁ। ସେ ପଚାରୁଛୁ ନା ସର୍ବତ୍ର ଅସ୍ତି, କୋ ଅସ୍ତି, କୋ ତିଷ୍ଠତି, ସର୍ବତ୍ର ଅସ୍ତି, ସ୍ତମ୍ଭେ କସ୍ମାତ୍ ନ ଦୃଶ୍ୟତି? ପ୍ରହ୍ଲାଦ ସ ପ୍ରଣାମ ଆହ, ପ୍ରହ୍ଲାଦ ପ୍ରଣାମ କରି କହୁଛନ୍ତି ଅସ୍ତି, ମୋ ପ୍ରଭୁ ଅସ୍ତି। ସ୍ତମ୍ଭକୁ ଦେଖିକି ତାଙ୍କର ଯେଉଁ ପ୍ରେମ ଆସିଲା, ହିରଣ୍ୟକଶିପୁଙ୍କର ପୂର୍ଣ୍ଣ ବିଶ୍ୱାସ ଆସିଗଲା, ଭଗବାନ ଏଠି ଅଛନ୍ତି, ସେଥିପାଇଁ ମୁଷ୍ଟିକାତ କଲେ ନା, ପ୍ରଭୁ ଆସିଲେ ଆଉ ସେଇଠି ଆସିଲେ ନା। ସତ୍ୟ ବିଧାତମ ନିଜ ଭୃତ୍ୟ ଭାସିତମ, ସ୍ତମ୍ଭରେ ଭଗବାନ ସର୍ବତ୍ର ଅଛନ୍ତି ବୋଲି କେବଳ ପ୍ରମାଣ କଲେ କିଏ? ଆଜି ଯଦି ପ୍ରହ୍ଲାଦ ଏଇଟା ନ କରିଥାନ୍ତେ, ଆମେ କଦାପି ସମାଜ ଆଗରେ ବୈଷ୍ଣବ କେବେ ହେଲେ କେହି ଜଣେ ପ୍ରତିପାଦନ କରିପାରିନଥାନ୍ତେ ଭଗବାନ ସର୍ବତ୍ର ଅଛନ୍ତି ବୋଲି। ଭଗବାନ ସର୍ବତ୍ର ଅଛନ୍ତି, ଭଗବାନ ସ୍ତମ୍ଭରେ ବି ଅଛନ୍ତି, ତାର ପ୍ରମାଣ ଦେଇଦେଲେ କିଏ? ପ୍ରହ୍ଲାଦ କହିଲେ, ହେ ଦିତି, ତୁମର ନାତି ଯିଏ ସର୍ବତ୍ର ଅନ୍ତର ବହି ପ୍ରଭୁଙ୍କୁ ଦର୍ଶନ କରିବେ, କମଳଲୋଚନ ଶ୍ରୀହରିଙ୍କୁ ଦର୍ଶନ କରିବେ। ଏତିକି କହିଲା ପରେ ପ୍ରବଚନକୁ ସାରିଲେ, ଏଇ ଶ୍ଳୋକରେ ହିଁ ଦିତି ହେଉଛନ୍ତି ପୂଜା, ମୋ ଦୃଷ୍ଟିରେ ସେ ପୂଜା। ମୈତ୍ରୀ ଉପାଚ ଶ୍ରୁତ୍ୱା ଭାଗବତମ୍ ପୌତ୍ରମ୍ ମୋଦତା ଦିତିଭୃଶ୍ୟସମ୍ ପୁତ୍ରୟସ୍ୟାବଧାମ କୃଷ୍ଣାତ୍ ବିଦିତ୍ୱାସିନ୍ ମହାମନା ମହାମନା ସହ ଉତ୍ସାହସୀତା ହରିଣାଶ ଯୁଦ୍ଧେନ ମରଣ ପୁତ୍ରୟୋ କୀର୍ତ୍ତି ସଦ୍ଗତିଶ୍ଚ ଭବେତ୍। ଏତେ ଉଦା, ମୋ ପୁଅ ଭଗବାନଙ୍କ ସହିତ ଯୁଦ୍ଧ କରିବେ, ମୋ ପୁଅ ଭଗବାନଙ୍କ ସହିତ ଯୁଦ୍ଧ କରିବେ, ମୋ ପୁଅ ଭଗବାନଙ୍କ ହସ୍ତରେ ମରିବେ, ଏଥିରେ ତାଙ୍କର ଏତେ ଶ୍ରୁତ୍ୱା ଭାଗବତମ୍ ପୁତ୍ରମ୍ ପୌତ୍ରମ୍, ମୋ ପୁଅ ଭାଗବତ ହେବେ, ମହାଭାଗବତ ହେବେ ଆଜ୍ଞା, ଆନନ୍ଦ ସାଗରରେ ଦିତି ବୁଡ଼ିଗଲେ। ମୋ ପୁଅ ଭଗବାନଙ୍କ ହାତରେ ମରିବେ, ମୋ ପୌତ୍ର ମହାଭାଗବତ ହେବେ। ଜଣେ ନାରୀ ଏଥିରେ ସନ୍ତୁଷ୍ଟ ହବା, ମୋ ପୁଅ ଭକ୍ତ ହେବେ ପୁତ୍ର, ଆଉ ପୁତ୍ର ୟସ୍ୟ ବଧ କୃଷ୍ଣା, କୃଷ୍ଣ ମା ପୁତ୍ରକୁ ବଧ କରିବେ, ବିଦିତ ଆସିନ ମହାମନା, ବଡ ଉତ୍ସାହିତ ହେଇଗଲେ, ଆନନ୍ଦ, ତାଙ୍କର ସବୁ ଦୁଃଖ ପଳାଇଗଲା। ଓହ, ଏଠି ଜଣେ ଆଚାର୍ଯ୍ୟ ତାଙ୍କର ଟୀକାରେ ଲେଖିଲେ, ଚକ୍ରତୀପାଦରେ ଲେଖିଲେ, ଭୃଷମ୍ମୋଦତେ, ଅତି ଆନନ୍ଦିତ ହେଇଗଲେ,
କାହିଁକି ଆନନ୍ଦିତ ହେଇଗଲେ?
ହନ୍ତ ହନ୍ତ ମତ ବିକର୍ମାତପି ସତ୍କର୍ମ ଶ୍ରମଣୀ ଦୁର୍ଲଭମ ଫଳମ ଦଶ୍ୟତି।
ଭଗବାନ ଏତେ କୃପାମୟ, ମୋ ବିକର୍ମରେ ସତ୍କର୍ମ ଫଳ ଦେଲେ।
କେମିତି ଲେଖୁଛନ୍ତି ସିଏ,
ହନ୍ତ ହନ୍ତ ମତ ବିକର୍ମ ଅପି ସତ୍କର୍ମ ଶିରୋମଣି। ମୁଁ ସଂସାରରେ ସବୁଠୁ ହୀନ କର୍ମ କଲି, କିନ୍ତୁ ଭଗବାନ ଏତେ ଦୟାଳୁ, ସତ୍କର୍ମ ଶିରୋମଣି ଦୁର୍ଲଭମ ଫଳମ ଦାସ୍ୟତି। ଓହୋ ଓହୋ ମମ ଭାଗ୍ୟମ, ମୋ ଭାଗ୍ୟ କେତେ ବଡ଼
କୁହନ୍ତୁ ନା।
ଦୁଷ୍କର୍ମ କରିକି ମୋତେ ଏତିକି କରି ଦିତି ବହୁ ଆନନ୍ଦିତ ହେଇଗଲେ, ବହୁ ଉତ୍ସାହ ତାଙ୍କ ଅନ୍ତରେ ଚାଲିଗଲା, ସବୁ ଦୁଃଖକୁ ଭୁଲିଗଲେ। କାଲି ଆରମ୍ଭ ହେବେ 15 ଅଧ୍ୟାୟ, ମୈତ୍ର ପ୍ରବଚନ ସିଧା ଆରମ୍ଭ କରିବେ। ଆଉ ଦିତି ବି ବହୁ ବଡ଼ ଉଦାର ମନରେ ଗର୍ଭକୁ ରଖିବେ, ସେ ଚାହୁଁନଥିଲେ ଗର୍ଭ ପ୍ରସବ କରିବା ପାଇଁ। ମୋ ଗର୍ଭ ଯଦି ଜଠର ଅଧମ ହେଇଯିବେ ନା, ଦେବତାମାନଙ୍କୁ ଦ୍ରୋହୀ ଦେବେ, ଦେବତାମାନଙ୍କର ଦ୍ରୋହୀ ହେବେ, ପ୍ରାଣୀମାନଙ୍କର ଦ୍ରୋହୀ ହେବେ, ମୁଁ ଏ ପୁଅକୁ ଜନ୍ମ କରିବିନି, ବରଂ କଷ୍ଟ ମୁଁ ରଖିଦେବି ଗର୍ଭ ଭିତରେ, ଗର୍ଭ ଭିତରେ ଧାରଣ କରି ରଖିବେ, ବିଶ୍ୱ ଅନ୍ଧକାର ହେଇଯିବ, ଦେବତାମାନେ କାଲି ବ୍ରହ୍ମାଙ୍କ ନିକଟକୁ ଯିବେ। ଆରମ୍ଭ ହବ ଏ ଦୁଇ ଜଣ ଗର୍ଭକୁ କେମିତି ଆସିବେ, ବୈକୁଣ୍ଠ ବର୍ଣ୍ଣନା, ଜୟ ବିଜୟ କିଭଳି ପ୍ରବେଶ କରିବ ବୈକୁଣ୍ଠରେ, କିଭଳି ଭଗବାନ ତାଙ୍କୁ ପ୍ରତିରୋଧ କରିଥିବେ, ଏବଂ ଭୁଲ କହିଲି, ଜୟ ବିଜୟ ଚତୁର୍ସନଙ୍କୁ କିଭଳି ପ୍ରତିରୋଧ କରିବେ, ଚତୁର୍ସନକୁ ଯାଉଥିବେ ଭଗବାନ କିଭଳି ଆସିବେ, ବହୁତ ସୁନ୍ଦର ବର୍ଣ୍ଣନା, ଭକ୍ତିର ବର୍ଣ୍ଣନା ସବୁ। ଦୁଇଟି ଅଧ୍ୟାୟ ଆଉ ରହିଲେ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରୀମଦ ଭାଗବତମ କି ଜୟ, ଶିଲ ପ୍ରଭୁପାଜୀ ମହାରାଜ କି ଜୟ, ଶିଲ ଗୌରଗୋବିନ୍ଦ ଗୋସ୍ୱାମୀ ଶିଲ ଗୁରୁଦେବ କି ଜୟ, ଭକ୍ତ ପ୍ରବର ପ୍ରହ୍ଲାଦ ମହାରାଜ କି ଜୟ, ଅନନ୍ତକୋଟି ବୈଷ୍ଣବ ଭକ୍ତବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି। ହରେ କୃଷ୍ଣ।